feel good.
ଆଚ୍ଛା, ତେବେ ମୁଁ ସବୁବେଳେ ପ୍ରାୟତଃ ଯେପରି କହିଆସିଅଛି, ପୂର୍ବେ ମଧ୍ୟ କହିଥିଲି ଯେ ଆସ ଆମେମାନେ ସଦାପ୍ରଭୁ ଗୃହକୁ ଯାଉଁ। ଏହି କଥା ଲୋକମାନେ ମୋତେ କହିବା ବେଳେ ମୁଁ ଆନନ୍ଦିତ ହେଲି। ଏକଦା ଦାଉଦ ସେପରି ଉକ୍ତିକୁ କହିଥିଲେ ବୋଲି ମୁଁ ବିଶ୍ୱାସ କରେ। ଆସ ଆମେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ। ମୁଁ ତ ତାଠାରୁ ଅଧିକ ଉତ୍ତମ ଧର ସ୍ଥାନକୁ ଆଦୌ ଜାଣେ ନାହିଁ। ପ୍ରଭୁଙ୍କ ଗୃହଠାରୁ ବଳି ଅନ୍ୟ କୌଣସି ଉତ୍ତମ ସ୍ଥାନ ବିଷୟରେ ଆପଣମାନଙ୍କୁ ଜଣା କି? ଆଉ ଆଜି ରାତ୍ରି କାଳରେ ଆମ୍ଭେମାନେ ଅଟୁ ଏଠାରେ କେତେକ ବନ୍ଧୁଗଣଙ୍କୁ ଆଜିର ପ୍ରାତଃ କାଳରେ ଆମେ ଲାଭ କରିଅଛୁ, ଯେଉଁମାନେ କି ସୁଦୂରବର୍ତ୍ତୀ ଜର୍ଜିଆରୁ ଆସିଅଛନ୍ତି। ପୁଣି ଆଜି ରାତ୍ରି କାଳର ନୈଶ ଭୋଜ ଉତ୍ତାରେ ସମ୍ଭବତଃ ସେମାନେ ଯାତ୍ରା ଆରମ୍ଭ କରିପାରନ୍ତି। ତତ୍ପରେ ଆମମାନେ କରିବୁ, ହଁ, ସେମାନେ ମଧ୍ୟ କେତେକ ଆହୁରି ଦୂରବର୍ତ୍ତୀ ସ୍ଥାନରୁ ଆସିଅଛନ୍ତି। ଆଉ ଆପଣମାନେ ଯେ ଏହି ସ୍ଥାନରେ ରହିଯିବେ ଏପରି ମୁଁ ଆଶା କରିଥାଏ। ପୁଣି ଯାହା କିଛି ଖାଲି କୋଠରୀ ଗୁଡ଼ିକ ଏଠାରେ ରହିଅଛି ସେଗୁଡ଼ିକ ଆପଣମାନଙ୍କ ରହଣି ନିମନ୍ତେ ଉନ୍ମୁକ୍ତ ଅଟେ। ତତ୍ପରେ ବୁଧବାର ଦିନ ସନ୍ଧ୍ୟା କାଳରୁ ଆମ୍ଭମାନେ ଅଧ୍ୟୟନ ବିଷୟବସ୍ତୁ ଉପରେ ଲଗାତାର ରୂପେ ଶିକ୍ଷା କରି ଚାଲିବୁ। ତତ୍ପରେ ଯଦି ପ୍ରଭୁ ସେପରି ଇଚ୍ଛା କରୁଥାନ୍ତି ତେବେ ପରବର୍ତ୍ତୀ ରବିବାର ଦିନ ପର୍ଯ୍ୟନ୍ତ ତାହାକୁ ଶିକ୍ଷା କରି ଚାଲିବୁ। ପୁଣି ଦୁର୍ଗରକ୍ଷାର୍ଥ ଉତ୍ସବଟି 6 ତାରିଖରୁ ଆରମ୍ଭ ହୋଇଥାଏ। ସୁତରାଂ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଯେଉଁମାନେ ଛୁଟିର ଦିନଗୁଡ଼ିକୁ ବିତାଇବା ନିମନ୍ତେ ଯୋଜନା କରିଅଛନ୍ତି, ଆମମାନେ ସେହି ଦୁର୍ଗରକ୍ଷାର୍ଥ ଉତ୍ସବର ଅବସରରେ ଏକ ମହତ୍ ଦିନର ଅପେକ୍ଷା କରୁଅଛୁ। ସେହି ଦିନଟି ତ ତାହା ଅଟେ ଯେତେବେଳେ କି ଆମେମାନେ ସର୍ବଦା ପ୍ରୀତିଜନଙ୍କ ଦିନଗୁଡ଼ିକୁ ଅତିବାହିତ କରିଥାଉ। ସମୟ ସମୟ ଆମମାନେ ସେତିକିଟା ଜନଗହଳିପୂର୍ଣ୍ଣ ଅବସରକୁ ଅତିବାହିତ କରିନଥାଉ। ଏହା ତ ପ୍ରାୟତଃ ଅଳ୍ପ ସଂଖ୍ୟକ ଲୋକମାନଙ୍କ ସମାବେଶଟି ହେବ, ତଥାପି ଅତି ସହଜରେ ଆମମାନେ ଯେ 10,000 ସଂଖ୍ୟକ ଜନତାଙ୍କ ଭିଡ଼କୁ ଏହି ସ୍ଥାନରେ ଏକତ୍ରିତ କରିବାକୁ ଏପରି ମୁଁ ବିଶ୍ୱାସ କରିଥାଏ। ତଥାପି ସାଧାରଣତଃ ମୁଁ ଏପରି ବିଚାର କରେ ଯେ ଗତବର୍ଷ ଆମମାନେ ପ୍ରାୟ 7,000 ସଂଖ୍ୟକ କିମ୍ବା ସେତିକି ପରିମାଣର ଜନତାଙ୍କୁ ଏଠାରେ ଲାଭ କରିଥିଲୁ, ଏକ ଜନଗହଳିପୂର୍ଣ୍ଣ ସ୍ଥାନକୁ ଲାଭ କରିଥିଲୁ, ଅର୍ଥାତ୍ ଏପରି ଏକ ସ୍ଥାନ ଯେ ଠିଆ ହେବା ନିମନ୍ତେ ସୁଦ୍ଧା ଖାଲି ସ୍ଥାନ ଗୁଡ଼ାକ ରହିନଥିଲା। ପୁଣି ବସିବାର ଆସନ ଗୁଡ଼ିକ ଯାହାକି ସେମାନେ ବ୍ୟବସ୍ଥା କରିଅଛନ୍ତି ସେଗୁଡ଼ିକ ଦୂରବର୍ତ୍ତୀ ସ୍ଥାନରେ ରହିଅଛି। ସୁତରାଂ ସେଥିପାଇଁ ଆମମାନେ ଆଗକୁ ଅପେକ୍ଷାରତ ହୋଇ ରହିଅଛୁ। ପୁଣି ଅନେକ ଗୁଡ଼ିଏ ସେବକ ବନ୍ଧୁଗଣଙ୍କୁ ଅଦ୍ୟଦିନ ଆମମାନଙ୍କ ଗହଣରେ ଉପସ୍ଥିତ ଥିବା ଦେଖି ଆମମାନେ ଅତ୍ୟନ୍ତ ଆନନ୍ଦିତ ଅଟୁ। ମୁଁ ସେହି ଧର୍ମ ପ୍ରଚାରକଙ୍କ ନାମଟିକୁ ମଧ୍ୟ ଏଠାରେ ସ୍ମରଣ କରିପାରେ ନାହିଁ। ହଁ, ଭାଇ ହୋମ୍ସ ପୁଣି ଭଉଣୀ ହୋମ୍ସ ଅଟନ୍ତି। ଆପଣମାନେ ସେହି ସଜ୍ଜନ ସେହି ସ୍ଥାନରେ ଉପସ୍ଥିତ ଅଟନ୍ତି କି? ପୁଣି ସନ୍ତାନ ମଧ୍ୟ ରହିଅଛନ୍ତି, ଜଣେ ଧର୍ମ ପ୍ରଚାରକ ପରିବାରକୁ ଲାଭ କରି ଆମମାନେ ଅତି ଆନନ୍ଦିତ ଅଟୁ। ପୁଣି ଅନ୍ୟମାନେ ସୁଦ୍ଧା ଅଛନ୍ତି, ଭାଇ ପ୍ୟାଟ, ଭାଇ ଡାଲଟନ, ଆଉ ପୁଣି ଅନେକ ଗୁଡ଼ିଏ ଭାତୃଗଣ, ଏପରିକି ଭାଇ ଭାଇ ବ୍ଲେୟର ମଧ୍ୟ ଉପସ୍ଥିତ ଅଛନ୍ତି। ପୁଣି କିଛି କ୍ଷଣ ପୂର୍ବେ ଭାଇ କଲିନ୍ସକୁ ମଧ୍ୟ ମୁଁ ଦେଖିଥିଲି। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କ ନାମକୁ ବ୍ୟକ୍ତିଗତ ରୂପେ ଡାକିବାଟା ଅତି କଷ୍ଟକର ବ୍ୟାପାର ଅଟେ, ତଥାପି ଅତି ରାତ୍ରିରେ ଆପଣମାନଙ୍କୁ ଈଶ୍ୱରଙ୍କ ଗୃହରେ ଲାଭ କରିଥିବା ଯୋଗୁଁ ଆମମାନେ ଅତି ଆନନ୍ଦିତ ଅଟୁ। ଆଉ ପ୍ରଭୁଙ୍କର ବାକ୍ୟକୁ ଆମମାନେ ଶିକ୍ଷା କରିବାକୁ ଯାଉଥିବା ସମୟରେ ସେଠାରେ ଭାଇ ନେଭିଲ ମୋର ଠିକ ପଛ ପାଖରେ ବସିଅଛନ୍ତି, ଯିଏକି ଅତି ବହୁମୂଲ୍ୟ ଭାଇ ଅଟନ୍ତି, ପୁଣି ଏତେବେଳେ ପ୍ରାର୍ଥନା କରିବାକୁ ଯାଉଅଛନ୍ତି। ଭାଇ ଚାର୍ଲି ଆପଣଙ୍କୁ, ପୁଣି ଭଉଣୀ ନେଲିଙ୍କୁ ଅଧରାତ୍ରିରେ ଏଠାରେ ଉପସ୍ଥିତ ଥିବାର ଦେଖି ଆମମାନେ ଖୁବ୍ ଆନନ୍ଦିତ ଅଟୁ। ପୁଣି ସନ୍ତାନମାନଙ୍କୁ ମଧ୍ୟ ଦେଖି ଖୁବ୍ ଆନନ୍ଦିତ ଅଟୁ। ଏହା ଅଟେ। ପୁଣି ବାଇବଲର ଶିକ୍ଷାଟି ମୁଖ୍ୟତଃ ଅତି ପ୍ରୀତିଜନକ ବିଷୟ, ଭାଇ ସେପରି ହିଁ ଅଟେ। ମୁଁ ତ କେବଳ ଆପଣଙ୍କୁ ଖୋଜୁଥିଲି, ପୁଣି ଯେତେବେଳେ ଆପଣଙ୍କୁ ଠିକ୍ ସେହି ସ୍ଥାନରେ ବସିଥିବାର ଦେଖିଥାଏ। ବାଇବଲର ଶିକ୍ଷାଟି ତ କିଛିକାଂଶରେ ପୁଣି ସାଧାରଣତଃ ଶିକ୍ଷକତାର ଶିକ୍ଷା ଅଟେ, କେତେକାଂଶରେ ଆପଣ ତାହା ଜାଣନ୍ତି, ଆମେ ଏହାକୁ ସ୍ୱଳ୍ପ ଥଣ୍ଡା ବାତାବରଣରୁ ବାହାରି ଆସିଲା ପରି କହିଥାଉ। ତଥାପି ଆମମାନେ ସେପରି ଭାବରେ ସମ୍ଭବତଃ ଅନୁଭବ କରିଥାଉ ଏହି କ୍ଷେତ୍ରରେ, ପୁଣି ଏହି ସମୟରେ ସେପରି କରିଥାଉ। ପୁଣି ମୁଁ ଯାହା କିଛି ବିଚାର କରିଥାଏ ତା ଉପରେ ମଣ୍ଡଳୀକୁ ନ୍ୟସ୍ତ କରି ବଢ଼ାଇ ଆଣିବାଟା ସମ୍ଭବତଃ ଉତ୍ତମ ବିଚାରଧାରା ହୋଇପାରେ। ପୁଣି ବାସ୍ତବିକତାର ସ୍ଥିତିରେ ଯୀଶୁଖ୍ରୀଷ୍ଟ ମଧ୍ୟରେ ଆମମାନେ ଯେପରି ଭାବରେ ଅବସ୍ଥାପିତ ଅଟୁ ତାହା ସମ୍ପୂର୍ଣ୍ଣ ରୂପେ ଏକ ଉତ୍ତମ ବୁଝାମଣା ହୋଇପାରେ। ଆଉ ଭାଇ ବିଲେୟର ସମୟ ସମୟ ସୁସମାଚାର ପ୍ରଚାରର କାର୍ଯ୍ୟଟି ଯେ ଅତି ଚିତ୍ତାକର୍ଷକ ବିଷୟ ଅଟେ ଏପରି ମଧ୍ୟ ମୁଁ ବିଶ୍ୱାସ କରିଥାଏ। ଆଉ ମୁଖ୍ୟତଃ ମଣ୍ଡଳୀର ଉଦ୍ଦେଶ୍ୟରେ ତାହା ଏକ ପ୍ରକାର ବିଶ୍ଳେଷଣ ବିଷୟକୁ ଶିକ୍ଷାର ଉର୍ଦ୍ଧ୍ୱରେ ଥାଇ ପ୍ରଦାନ କରିଥାଏ ବୋଲି ମୁଁ ବିଶ୍ୱାସ କରିଥାଏ। ସୁତରାଂ ସୁସମାଚାର ପ୍ରଚାରର କାର୍ଯ୍ୟଟି ବସ୍ତୁତଃ ଜଣେ ପାପୀକୁ ଶିକ୍ଷା ଦେଇଥାଏ, ପୁଣି ବାକ୍ୟ ଦ୍ୱାରା ତାକୁ ଦଣ୍ଡର ଅଧୀନସ୍ଥ କରିଥାଏ। ଏହା ସତ୍ତ୍ୱେ ଶିକ୍ଷାଦାନଟି କୌଣସି ଏକ ମନୁଷ୍ୟକୁ ବ୍ୟକ୍ତିଗତ ରୂପେ ଏପରି ଏକ ସ୍ଥାନରେ ଉପନୀତ କରାଇଥାଏ ଯେ ସେ କିଏ ଅଟେ, ଏହା ତଦ୍ୱାରା ତାହାକୁ ଦର୍ଶାଇବା ନିମନ୍ତେ। ପୁଣି ବ୍ୟକ୍ତିଗତ ରୂପେ ଆମମାନେ ଯେ କିଏ ଅଟୁ ଏହାକୁ ନ ଜାଣିବା ପର୍ଯ୍ୟନ୍ତ ଆମମାନେ ଯଥାସିଦ୍ଧ ବିଶ୍ୱାସୀ ହୋଇପାରିନଥାଉ। ଆଉ ଯୁକ୍ତରାଷ୍ଟ୍ର ଆମେରିକା ଏହି ଅତି ଉତ୍ତମ ଭୂଖଣ୍ଡଟି ମୋତେ ଯଦି ଏହି ଦେଶର ରାଷ୍ଟ୍ରଦୂତ ରୂପେ ନିଯୁକ୍ତି ପ୍ରଦାନ କରି ରୁଷିଆ ଦେଶକୁ ପଠାଏ, ହଁ ରୁଷିଆ ଦେଶକୁ ମୋତେ ପଠାଏ, ପୁଣି ବିଧିବଦ୍ଧ ଭାବେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଯଦି ଏହି ରାଷ୍ଟ୍ରଟି ମୋତେ ରୁଷିଆକୁ ପଠାଇଥାଏ, ସମସ୍ତ ଶକ୍ତି ପୁଣି ପରାକ୍ରମ ଯାହାକି ଯୁକ୍ତରାଷ୍ଟ୍ରଟି ବଳବତ୍ତର ରଖିଅଛି ସେଗୁଡ଼ିକ ମୋର ପଶ୍ଚାତ ରହିଥାଏ। ଏବେ ମୋର ପ୍ରତିଟି ଶବ୍ଦ ଯୁକ୍ତରାଷ୍ଟ୍ର ଆମେରିକାର ସିଦ୍ଧାନ୍ତ ସମକକ୍ଷ ଅଟେ। ଯଦି ଜଣେ ରାଷ୍ଟ୍ରଦୂତର ସ୍ୱୀକୃତିକୁ ଲାଭ କରି ମୁଁ ସେଟାକୁ ଯାଇଥାଏ, ପୁଣି ଆପଣଙ୍କର ରାଜଦୂତ କରି ଈଶ୍ୱର ଆମମାନଙ୍କୁ ଯଦି ପ୍ରେରଣ କରିଅଛନ୍ତି, ତେବେ ଯେତେ ଗୁଡ଼ିଏ ଶକ୍ତି ସ୍ୱର୍ଗରେ ରହିଅଛି ଯାହା କିଛି ଶକ୍ତି ଈଶ୍ୱରଙ୍କର ଅଟେ, ଏପରିକି ତାଙ୍କର ସକଳ ଦୂତଗଣ ପୁଣି ତାଙ୍କର ସକଳ ଶକ୍ତିଗୁଡ଼ିକ ଆମମାନଙ୍କ ପଛରେ ସମର୍ଥନୀୟ ପ୍ରଦାନ ପୂର୍ବକ ରହିଥାନ୍ତି। ଯଦି ଆମମାନେ ଯଥାର୍ଥ ରୂପେ ଅଭିଷିକ୍ତ ହୋଇଥାଉ, ଲୋକମାନଙ୍କ ନିମନ୍ତେ ପ୍ରେରିତ ହୋଇଥିବା ସନ୍ଦେଶବାହକ ଗଣ ହୋଇଥାଉ, ଈଶ୍ୱରଙ୍କୁ ନିଜର ବାକ୍ୟଟିକୁ ନିଶ୍ଚିତ ରୂପେ ସମ୍ମାନ ଦେବାକୁ ବାଧିତ ଅଟେ। ଯେହେତୁ ସେ ଏପରି ନିଷ୍ଠାପର ଭାବରେ ତାହାକୁ ଲିଖିତ କରିଅଛନ୍ତି ଯେ ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି ପୃଥିବୀରେ ଯାହା କିଛି ମୁକ୍ତ କରିବ ସ୍ୱର୍ଗରେ ତାହା ମୁକ୍ତ ରହିବ। ପୁଣି ମୁଁ ତୁମ୍ଭକୁ ସ୍ୱର୍ଗ ରାଜ୍ୟର କଞ୍ଚି ଦେବି। ଓହୋ, ଯେପରି ଧରଣର ମହତ ପ୍ରତିଜ୍ଞା ଗୁଡ଼ିକୁ ସେ ଆପଣ ମଣ୍ଡଳୀକୁ ଦାନ କରିଅଛନ୍ତି। ପୁଣି ସେହିଦିନ ଉତ୍ତାରେ ମୁଁ ସେପରି ଅଟେ, ଆଉ ମୁଁ ଯେତେବେଳେ କହିବା ନିମନ୍ତେ ଚେଷ୍ଟା କରିଥିଲି ସେହିଦିନ ଘଟଣାକୁ ବୁଝିବା ପରି ଆଜିର ପ୍ରତିକାଳରେ ସମ୍ଭବତଃ ଅନେକ ଏହି ସ୍ଥାନରେ ଉପସ୍ଥିତ ଥାଇପାରନ୍ତି। ସ୍ୱର୍ଗସ୍ଥାନ ବିଷୟକ ଦର୍ଶନକୁ ମୁଁ ଯେପରି ଭାବରେ ପ୍ରାୟତଃ ଦେଖିଥିଲି ତାହାକୁ ମୋର ଅତି ବିନମ୍ର ସ୍ୱଭାବର ପରିସରରେ ଥାଇ ଅତି ସାଧାରଣ ରୂପେ ବ୍ୟାଖ୍ୟା କରିବାକୁ ଚାହିଁଥିଲି। ଈଶ୍ୱର ଦେଶମାନଙ୍କୁ ସେପରି କହିଥିଲେ ଏପରି ଏକ କଥାକୁ ଯେ କେହି ବ୍ୟକ୍ତି ଯେକୌଣସି ସମୟରେ ମୋତେ କହିଥିଲେ ତାହାକୁ ଯେପରି ଭାବରେ ହେଉନା କାହିଁକି ସନ୍ଦେହ କରିବାକୁ ମୁଁ ଆଦୌ ଚେଷ୍ଟା କରିନାହିଁ। ଯଦିଓ ଧର୍ମଶାସ୍ତ୍ର ଉପରେ ଆଧାରିତ କୌଣସି ଉଲ୍ଲେଖକୁ ମୁଁ ସେଗୁଡ଼ିକ ନିମନ୍ତେ ପାଇନଥିଲି, ଏହା ସତ୍ତ୍ୱେ ମୁଁ ତାହାକୁ ବିଶ୍ୱାସ କରିଥିଲି। ତଥାପି ସେହି ଭାଇଙ୍କର ବାକ୍ୟକୁ ମୁଁ ବିଶ୍ୱାସ କରିଥିଲି। ମୁଁ ଯଥାସାଧ୍ୟ ବାଇବଲର ଶିକ୍ଷା ଉପରେ ନିର୍ଭୁଲ ରୂପେ ସ୍ଥିର ହୋଇ ରହିପାରିଥାଏ, ତଥାପି ମୁଁ ତାହାକୁ ବିଶ୍ୱାସ କରିବି ଏଥିପାଇଁ ଯେହେତୁ ସେହି ଭାଇ ଜଣକ ସମ୍ଭବତଃ କୌଣସି ପ୍ରକାର ଭୁଲ ବୁଝାମଣା କରିଥାଇପାରନ୍ତି, ଅର୍ଥାତ୍ କୌଣସି ପ୍ରକାର ହେଉନା କାହିଁକି ସେ ଅଳ୍ପ କିଛି ବିଷୟରେ ମିଳିଜୁଳି ଯାଇପାରିଥାନ୍ତି। ଏହା ସତ୍ତ୍ୱେ ମୁଁ ତାଙ୍କୁ ବିଶ୍ୱାସ କରିବି, ଆଉ ଏଥିପାଇଁ ଅବଶ୍ୟ କରିବି ଯେହେତୁ ସେ ମୋର ଭାଇ ତ ଅଟନ୍ତି। ପୁଣି କୌଣସି ବିଶେଷଣ ବିଷୟ ମୋର ହୃଦୟ ମଧ୍ୟ ଯଦି ପ୍ରଜ୍ୱଳିତ ହୋଇଥାଏ ଆଉ ଆଗତ ହେଉଥିବା ବର୍ଷଗୁଡ଼ିକ ମଧ୍ୟରେ ତାହା ଯେ ମୋତେ ନିଶ୍ଚୟ ଦେଇପାରେ ନାହିଁ ବୋଲି ମୁଁ ଭରସା କରିଥାଏ, ତଥାପି ବିଗତ ରବିବାର ଦିନ ପ୍ରାତଃ କାଳରେ ଯେଉଁ ଘଟଣାଟି ଘଟିଥିଲା ତାହାକୁ ମୁଁ କଦାପି ସପ୍ତାହଟିଏ ବହି ଭୁଲି ଯାଇ ନପାରେ। ଏହା ତ ମୋର ଜୀବନରେ କିଛି ବିଶେଷଣ ପରିବର୍ତ୍ତନକୁ ଆଣିଥିଲା, ମୋର ଜୀବନକୁ ଏକ ପ୍ରକାର ବିଦ୍ରୋହୀ କରି ପକାଇଥିଲା। ମୁଁ ଆଦୌ ଭୟ କରେ ନାହିଁ, ମୃତ୍ୟୁର ଭୟକୁ ମୁଁ ତ ତିଳେ ମାତ୍ର ଭୟ କରେ ନାହିଁ। ମୃତ୍ୟୁ କଦାପି କୌଣସି ପ୍ରକାରେ ଏକ ଭୟାତୁର ବିଷୟ ନୁହେଁ। ପୁଣି ଆପଣମାନେ ମଧ୍ୟ ଏହାକୁ ଯଦି ପ୍ରକୃତରେ ବୁଝିଥାନ୍ତି ତେବେ ଏହା ଆପଣଙ୍କୁ ମଧ୍ୟ ଆଦୌ ଭୟଭୀତ କରିବ ନାହିଁ। ପୁଣି ଏହା ମଧ୍ୟ ହୋଇପାରେ ଯେ ଯଦି ଏହାକୁ ବୁଝିବା ନିମନ୍ତେ ସମ୍ଭବତଃ ଆପଣ ଏକ ପ୍ରକାର ଅନୁଭୂତିକୁ ଲାଭ କରିସାରିଥିଲେ, ଯେହେତୁ ଏହାକୁ ବ୍ୟାଖ୍ୟା କରିବା ନିମନ୍ତେ ଅଧିକ କିଛି ପନ୍ଥା ସୁଦ୍ଧା ନଥିଲା ଆପଣମାନେ ତ କୌଣସି ଦ୍ୱିତୀୟ ଶବ୍ଦକୁ ସୁଦ୍ଧା ପାଇପାରନ୍ତି ନାହିଁ ଯେହେତୁ ଇଂରାଜୀ ଶବ୍ଦକୋଷରେ ଏହାର କିଛି ବ୍ୟାଖ୍ୟା ସେପରି ରହିନଥାଏ କିମ୍ବା ଅନ୍ୟ କୌଣସି ଭାଷାର ଶବ୍ଦକୋଷ ସୁଦ୍ଧା ଏହାର ସେପରି ବ୍ୟାଖ୍ୟା ଆଦୌ ରହିନାହିଁ ଯେହେତୁ ଏହାର ସ୍ଥିତି ତ ଅନନ୍ତ କାଳ ମଧ୍ୟରେ ସନ୍ନିହିତ ଅଟେ ଆଉ ଗତକାଲି ନିମନ୍ତେ ନୁହେଁ ଆସନ୍ତାକାଲି ନିମନ୍ତେ ନୁହେଁ ଏହା ତ ସଦା ସର୍ବଦା ବର୍ତ୍ତମାନ ସମୟ ନିମନ୍ତେ ହିଁ ଅବସ୍ଥିତ ଅଟେ ପୁଣି ମୁଁ ଯେ ଖୁବ୍ ଉତ୍ତମ ଅନୁଭବ କରିଥାଏ ଏହା ତ ସେପରି କିଛି ନୁହେଁ ପୁଣି ଏହାର କିଛି କ୍ଷଣ ଉତ୍ତରେ ମୁଁ ତ ଆଉ ଭଲ ଅନୁଭବ କରୁନାହିଁ ପୁଣି ପରବର୍ତ୍ତୀ ସମୟରେ ମୁଁ ଉତ୍ତମ ଅନୁଭବ କରୁଅଛି ଏପରି କିଛି ବିଷୟ ନୁହେଁ ଏହା ତ ସଦାସର୍ବଦା ବର୍ତ୍ତମାନ କାଳ ଅନୁଭୂତି ସଦୃଶ ଅଟେ ବୁଝନ୍ତି ତ କଦାପି ଶେଷ ହୁଏ ନାହିଁ ସର୍ବଦା ତାହା ତ ଗୌରବମୟ ଜନକ ଅବସ୍ଥାରେ ପୁଣି ସେପରି କିଛି ଅବସ୍ଥା ସହିତ ସନ୍ନିହିତ ଅଟେ ପୁଣି ସେଠାରେ ପାପର ଗାରିମା ବାସ କରିନଥାଏ ସେଠାରେ ଈର୍ଷାର କୌଣସି ଚିନ୍ତା ସୁଦ୍ଧା ସ୍ଥାନ ପାଇପାରେ ନାହିଁ ସେଠାରେ ପୀଡ଼ାର କୌଣସି ପ୍ରାଦୁର୍ଭାବ ରହିପାରେ ନାହିଁ ପୁଣି ସ୍ୱର୍ଗୀୟ ସ୍ଥାନର ସୀମାରେ ଥରେ ପହଞ୍ଚିଲା ଉତ୍ତାରେ ସେଠାରେ କୌଣସି ପ୍ରକାର ଯାତନା ଗୁଡ଼ିକ ଦେଖିବାକୁ ମିଳିନଥାଏ ପୁଣି ଏହାକୁ ବ୍ୟାଖ୍ୟା କରି କହିବା ନିମନ୍ତେ ଯଦିଓ ମୁଁ ସୁଯୋଗଟିଏ ପାଇଅଛି ତେବେ କିଛିଟା ଅଧିକା ବିଷୟକୁ ବୁଝିବା ନିମନ୍ତେ ସେହି ଈଶ୍ୱର ମୋତେ ଯୋଗ୍ୟ ବିବେଚନା କରନ୍ତୁ ଆଉ ମୁଁ ଯଦି ସେପରି ବୁଝି ନଥାଏ ତେବେ ମୁଁ ପ୍ରାର୍ଥନା କରେ ଯେ ଈଶ୍ୱର ମୋତେ ଏଥିପାଇଁ କ୍ଷମା କରି ଦିଅନ୍ତୁ ମାତ୍ର ମୁଁ ଯଦି ସୁଯୋଗଟିକୁ ପାଇସାରିଅଛି ପୁଣି ମୋତେ କିଛିଟା ବିଶେଷ ବିଷୟକୁ ଦର୍ଶନ କରିବା ନିମନ୍ତେ ପ୍ରଭୁ ଯେ ମୋତେ ଉର୍ଦ୍ଧାନ୍ତିକରଣ କରି ନେଇଯାଇଥିବାର ଘଟଣାଟି ତାହା ଥିଲା ତେବେ ସର୍ବପ୍ରଥମ ସ୍ୱର୍ଗସ୍ଥାନ ବିବରଣୀକୁ ମୁଁ ଦୃଷ୍ଟି ଆକର୍ଷଣ କରାଇବି ପୁଣି ଏଥୁମନ୍ତେ ମୁଁ ବିଶ୍ୱାସ କଲେ କି ଯେ ବାଇବଲ ମଧ୍ୟ ସ୍ଥିତ ଜନୈକ ଦାସ ଯେପରି ନାମଧାରୀ ବ୍ୟକ୍ତି ଯିଏକି ପାଉଲ ଥିଲେ ବୋଲି ମୁଁ ବିଶ୍ୱାସ କରେ ସେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ଗୃହୀତ ହୋଇଥିଲେ ପୁଣି ପ୍ରଥମ ସ୍ୱର୍ଗରେ ଯାହା ଯଦି ସେପରି ଶୋଭାଜନକ ବିଷୟଟିଏ ରୂପେ ଦୃଶ୍ୟମାନ ହୋଇଥିଲା ତେବେ ସେ ତୃତୀୟ ସ୍ୱର୍ଗଟି କଣ ବା ଗୌରବମୟ ବିଷୟକୁ ଧାରଣ କରି ନପାରେ ତେବେ ସେହି ତୃତୀୟ ସ୍ୱର୍ଗଟିର ଗୌରବ ଯେ କେତେ ଉତ୍ତମ ଧରଣର ନ ହେବ ତାହାକୁ କି କୌଣସି ପ୍ରକାରେ ଧାରଣା କରି ନପାରେ ପ୍ରାୟ 14 ବର୍ଷ ପୂର୍ବର ଘଟଣାକୁ ସେ ଯେ କହିପାରିଥିଲେ ଏଥିରେ ଚକିତ ହେବାର କୌଣସି କାରଣ ନାହିଁ ସେ ଯେ ଶରୀରରେ ଥିଲେ କିମ୍ବା ଶରୀରରୁ ବାହାରେ ଥିଲେ ସେପରି ଏକ ଅବସ୍ଥା ସମ୍ବନ୍ଧରେ ସେ ଯେ କିଛି ଜାଣିନଥିଲେ ଏପରି ଏକ ଉକ୍ତିକୁ କହିଥିଲେ ସେହି ମହାନ ଦଳିତଙ୍କ ସହିତ ଥାଇ ତାଙ୍କ ଦାବିଟିର ସହିତ ସମକକ୍ଷତାକୁ ହାସଲ ନ କରି କିମ୍ବା ସେ ଯେପରି ସମର୍ଥ୍ୟ ସହିତ ଥିଲେ ତାର ସହିତ ନିଜର ସମକକ୍ଷତାକୁ ଲାଭ କରିବାକୁ ଚେଷ୍ଟା ନ କରି ତଥାପି ମୁଁ ତାଙ୍କ ସହିତ ଏପରି କହିପାରେ ଯେ ମୁଁ ଶରୀରରେ କିମ୍ବା ଅଶରୀରରେ ଥିଲି ତାହାକୁ ଆଦୌ ଜାଣେ ନାହିଁ କେବଳ ଏତିକି ଜାଣେ ଯେତେ ପ୍ରକୃତ ଓ ବାସ୍ତବତାର ସହିତ ମୁଁ ଆପଣମାନଙ୍କୁ ଦେଖୁଅଛି ଠିକ ସେହିପରି ପ୍ରକୃତ ପୁଣି ବାସ୍ତବତାର ଦର୍ଶନଟିଏ ତାହା ଥିଲା ପୁଣି ମୁଁ ସଦାସର୍ବଦା ବ୍ୟସ୍ତତାର ମଧ୍ୟ ଥାଇ ସେପରି ଖୋଜୁଥିଲି ପୁଣି ବିଚାର କରୁଥିଲି ଯଦି ମୁଁ ଅତିକ୍ରମ କରି ଚାଲିଯାଇ ପାରିଥାନ୍ତି ତଥା ଏକ ଛୋଟ ବାଦଲକୁ ଭାସୁଥିବା ଅବସ୍ଥାରେ ଯଦି ଦେଖିପାରିଥାନ୍ତି ଆତ୍ମାଟିଏ ସେଠାରେ ଦେଖିପାରିଥାନ୍ତି ଆଉ ଏପରି କହିପାରିଥାନ୍ତି ସେଠାରେ ଜନୈକ ଭାଇ ଓ ଭଉଣୀ ଅତିକ୍ରମ କରି ଚାଲି ଯାଉଛନ୍ତି ଆଉ ସେମାନେ ଚାର୍ଲି ଓ ନେଲି ଅଟନ୍ତି ସେଠାରେ ଭାଇ ଓ ଭଉଣୀ ସ୍ପେନ୍ସର ଚାଲି ଯାଉଛନ୍ତି ତାହା ତ ସଦାସର୍ବଦା ମୋତେ ହତବୁଦ୍ଧି କରି ପକାଇଥାଏ ଯଦିଓ ମୋହର ଚକ୍ଷୁଦୟ କବରସାଇ ହୋଇଯାଏ ସଢିଯାଏ ଧୂଳି ସାତ ହୋଇଯାଏ ଶ୍ରବଣ କରିବା ନିମନ୍ତେ ମୋହର କର୍ଣ୍ଣଦେୟ ଯଦିଓ ଏହି ପୃଥିବୀ ପୃଷ୍ଠରେ ଅବସ୍ଥାନ କରି ନ ରହେ ପୁଣି ଯଦିଓ ମୋର ଶରୀରଟି ରକ୍ତ ଶୂନ୍ୟ ହୋଇଯାଏ ଆଉ ସେମାନେ ଏହାକୁ ମସଲାରେ ସୁବାସିତ କରାଇ ରଖନ୍ତି ପୁଣି ଏହା ଜଳ ମଧ୍ୟରେ କିମ୍ବା କବର ମଧ୍ୟରେ ରହିଥାଏ ଆଉ ମୋହର ମରଣ ଶକ୍ତିର ବିକାଶଶୀଳ ଶକ୍ତିଗୁଡ଼ିକ ଯଦିଓ ଲୋପ ପାଇଯାଏ ମୋର ମସ୍ତିଷ୍କ ମଧ୍ୟ ସ୍ଥିତ ଅଣୁଗୁଡ଼ିକ ଯଦିଓ ଲୋପ ପାଇଯାଇଥାଏ ତେବେ ମୁଁ ତ ଏକ ଭାସମାନ ଆତ୍ମାଠାରୁ ବଳି ଆଉ ଅଧିକ କିଛି କଣ ବା ହୋଇପାରିବି ଆଉ ତାହା ହିଁ ମୋତେ ଅଧିକ ଚିନ୍ତିତ କରି ପକାଇଥାଏ ମୁଁ କିପରି ସମ୍ବୋଧନ କରି କହିବା ନିମନ୍ତେ କିପରି ଭାବରେ ବା ସକ୍ଷମ ହୋଇପାରିବି ପୁଣି ହ୍ୟାଲୋ ଭାଇ ପ୍ୟାଟ୍ ଆପଣଙ୍କୁ ଦେଖି କେତେ ଆନନ୍ଦିତ ଅଟେ କିପରି ବା କହିପାରିବି ପୁଣି କିପରି ଭାବରେ କହିପାରିବି ହେ ଭାଇ ନେଭିଲ ଆପଣ କିପରି ଅଛନ୍ତି ଆପଣଙ୍କୁ ଦେଖି ମୁଁ କେତେ ଅଧିକ ଆନନ୍ଦିତ ନ ଅଟେ। ଏହା ସତ୍ତ୍ୱେ ମୁଁ ବିଚାର କରିଥିଲି ଯେ ଆଚ୍ଛା ତେବେ ଦେଖିବା ନିମନ୍ତେ ଯଦି ମୁଁ କୌଣସି ବସ୍ତୁକୁ ଲାଭ କରିନାହିଁ କିମ୍ବା କହିବା ନିମନ୍ତେ ମୁଖଟିଏ ସୁଦ୍ଧା ଲାଭ କରିନାହିଁ ଯେହେତୁ ସେଗୁଡ଼ିକ ତ ଧୂଳିରେ ଧୂଳି ପଚି ମିଳାଇ ଯାଇ ସାରିଅଛି। ସୁତରାଂ ହ୍ୟାଲୋ ଭାଇ ପ୍ୟାଟ୍, ହ୍ୟାଲୋ ଭାଇ ନେଭିଲ କିମ୍ବା ଭାଇ ଚାର୍ଲି ଯେପରି କିପରି ବା ମୁଁ କହିପାରନ୍ତି। ପୁଣି ତାହା ଯେ ଏକ ଭୁଲ ପ୍ରକାରର ଧାରଣା ଥିଲା ଏପରି ମୁଁ ଏତେବେଳେ ବୁଝିଥାଏ, ଯେହେତୁ ଧର୍ମଶାସ୍ତ୍ରରେ ଏପରି ଲିଖିତ ହୋଇଅଛି, ପୁଣି ଯାହା କଦାପି ବିରୋଧାଭାବର ବାକ୍ୟ ନୁହେଁ ବୋଲି ମୁଁ ମଧ୍ୟ ପ୍ରଚାର କରିସାରିଅଛି। କାରଣ ଯଦି ଆମମାନଙ୍କ ଏହି ତୁମ୍ବୟୂପ ପାର୍ଥିବ ଗୃହ ଭାଙ୍ଗିଯାଏ ତେବେ ଈଶ୍ୱରକୃତ ଅହସ୍ତନିର୍ମିତ ଆମମାନଙ୍କ ଏକ ଅନନ୍ତକାଳ ସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି ଏହା ଆମ୍ଭେମାନେ ଜାଣୁ। କୌଣସି ଅନ୍ୟ ଏକ ଗୃହ ଶରୀର ଯାହାର ମଧ୍ୟରେ ଚକ୍ଷୁ ଗୁଡ଼ିକ, କର୍ଣ୍ଣ ଗୁଡ଼ିକ, ଔଷଧ ଗୁଡ଼ିକ, ମାନସିକ ବିଚାର ଶକ୍ତିର ସାଧନ ଗୁଡ଼ିକ ରହିଥିବ। କାରଣ ଯଦି ଆମମାନଙ୍କର ଏହି ତମ୍ବୁ ରୂପୀ ପାର୍ଥିବ ଗୃହ ଭାଙ୍ଗିଯାଏ ଏହା ତ ସେପରି ଏକ ଶରୀରକୁ ଧାରଣ କରି ରହିଅଛି ଯାହାକି ଅନୁଭବ କରିପାରେ, କଥାବାର୍ତ୍ତା କରିପାରେ। ଠିକ ଏହିପରି ଅବସରରେ ବର୍ତ୍ତମାନ ତାହା ମୋ ନିକଟରେ ପ୍ରକାଶିତ ହୋଇଥାଏ, ଅର୍ଥାତ୍ ମୂଷା ତ ମୃତ୍ୟୁବରଣ କରିସାରିଥିଲେ, ପୁଣି ଏକ ଅଜଣା କବର ମଧ୍ୟରେ 800 ବର୍ଷ ଧରି କବର ସାଇ ହୋଇ ରହିଥିଲେ, ପୁଣି ଏଲିଆ ମଧ୍ୟ 500 ବର୍ଷ ପୂର୍ବରୁ ସ୍ୱର୍ଗହାର କରି ଚାଲିଯାଇଥିଲେ। ଏହା ସତ୍ତ୍ୱେ ରୂପାନ୍ତରିତ ପାହାଡ ଉପରେ ସେମାନେ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିବାର ଦେଖାଯାଇଥିଲେ। ପୁଣି ବିଗତ ପ୍ରାୟ 3 ବର୍ଷ କିମ୍ବା 5 ବର୍ଷ ପୂର୍ବରୁ ସାମୁଏଲ ମୃତ୍ୟୁଭୋଗ କଲା ଉତ୍ତରେ ଇଦୋର ଜାଦୁଗରଣୀ ତାଙ୍କୁ କବରରୁ ବାହାର କରି ଆଣିଥିଲେ। ପୁଣି ସେ ଅଧମୁଖ ହୋଇ ପଡ଼ିଯାଇଥିଲେ ଆଉ ସେ ଏପରି କହିଥିଲେ ଯେ ଆପଣ ତ ସ୍ୱୟଂରୁ ସାଉଲ ଅଟନ୍ତି, ତଥାପି ଆପଣ ମୋତେ ପ୍ରତାରଣା କରିଅଛନ୍ତି। ଆଉ ସେ ଏପରି କହିଥିଲେ ମୁଁ ଦେବତାଗଣଙ୍କୁ ଦେଖୁଅଛି। ପୁଣି ସେ ଜଣେ ମୂର୍ତ୍ତି ପୂଜକ ଦେଖିଥିଲେ ଏହା ତ ଆପଣମାନଙ୍କୁ ଜଣା, ତଥାପି ସେ ଏପରି କହିଥିଲେ ଯେ ମୁଁ ଜଣେ ଦେବପୁରୁଷଙ୍କୁ ଉଠି ଆସୁଥିବାର ଦେଖୁଅଛି। ଆଉ ସାଉଲ ତ ତାଙ୍କୁ ସେତେବେଳେ ପର୍ଯ୍ୟନ୍ତ ଦେଖିପାରିନଥିଲେ ଆଉ ସେ ପଚାରିଥିଲେ ସେ କିପରି ଧରଣର ପରିପାଟି ସହିତ ଦେଖିବାକୁ ମିଳିଥାନ୍ତି, ମୋତେ ତାଙ୍କ ବିଷୟରେ ବ୍ୟାଖ୍ୟା କରି କୁହ। ଆଉ ସେ କହିଥିଲେ ସେ ଜଣେ ବୃଦ୍ଧ ଲୋକ ଅଟନ୍ତି, ପୁଣି ସେ ଯୋଗାରେ ଆଚ୍ଛନ୍ନ ଅଟନ୍ତି। ସେ ଏପରି କହିଥିଲେ ସେହି ଜଣକ ଭାଓବାଦୀ ସାମୁଏଲ ଅଟନ୍ତି, ତାଙ୍କୁ ମୋ ସମ୍ମୁଖରେ ଉପସ୍ଥିତ ହେବାକୁ ଘେନି ଆସ। ସାମୁଏଲଙ୍କ ବ୍ୟକ୍ତିତ୍ୱରେ କୌଣସି ପ୍ରକାରର ପରିବର୍ତ୍ତନ ଯେ ଘଟିନଥିଲା ତାହାକୁ ଆପଣମାନେ ଲକ୍ଷ୍ୟ କରିଥିଲେ କି? ସେ ତାବତ୍ ଜଣେ ଭାବବାଦୀ ଥିଲେ, ପୁଣି ପରବର୍ତ୍ତୀ ଦିନ ଯେ କି ପ୍ରକାର ଘଟଣା ଘଟିବ ସେ ବିଷୟରେ ସେ ସାଉଲଙ୍କୁ ଯଥାର୍ଥ ରୂପେ କହିଥିଲେ। ସୁତରାଂ ଆପଣମାନେ ଏ ବିଷୟ ଆଡ଼କୁ ଧ୍ୟାନ ଦିଅନ୍ତୁ, କବର ନିକଟରେ ଆମମାନେ ଯେପରି ଭାବରେ କ୍ରନ୍ଦନ କରିଥାଉ, ବିତର କରିଥାଉ, ପୁଣି ଶୋକାକୁଳ ହୋଇଥାଉ, ମୃତ୍ୟୁରେ କିନ୍ତୁ ସେପରି ସମ୍ପୂର୍ଣ୍ଣ ରୂପେ ଆମମାନଙ୍କୁ ନଷ୍ଟ କରି ପକାଇନଥାଏ। ଏହା ତ ଆମ୍ଭମାନଙ୍କର ନିବାସ ସ୍ଥାନକୁ କେବଳ ପରିବର୍ତ୍ତନ କରିଦେଇଥାଏ, ଏହା ତ ଯେପରି ଏକ ସ୍ଥାନରୁ ବାହାର କରି ନେଇ ଆମମାନଙ୍କୁ ଅନ୍ୟ ଏକ ସ୍ଥାନ ଆଡ଼କୁ ବଢ଼ାଇ ନେଇଥାଏ। ବୟସର ସୀମା ଆମମାନଙ୍କ କ'ଣ କରିଥାଏ? ଯଦି ବା କିଛିଟା ଘଣ୍ଟା ମଧ୍ୟ ମୁଁ ଆଉ ଜୀବିତ ରହେ, ତଥାପି ମୁଁ ଆଉ 16 ବର୍ଷ ବୟସ୍କ ବ୍ୟକ୍ତି ସଦୃଶ ସେଠାରେ ବାସ କରିବି, ମୁଁ 5 ବର୍ଷ ବୟସ୍କ ସନ୍ତାନ ପରି ତଥାପି ସେହି ଜାଗାରେ ଜୀବିତ ରହିବି। ବୟସର କୌଣସି ପ୍ରକାର ବିଷୟକୁ ଉପସ୍ଥାପନା କରିନଥାଏ। କୌଣସି ଏକ ବିଶେଷ ପ୍ରକାର ଉଦ୍ଦେଶ୍ୟର ସଫଳୀକରଣ ନିମନ୍ତେ ହିଁ ଆମମାନେ ଏହି ସ୍ଥାନରେ ଜୀବିତ ରହିଅଛୁ। ଆଚ୍ଛା ତେବେ ଏଠାରେ କେତେକ ରୂପବତୀ ମାତାଗଣ ବସି ରହି ଅଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ଜଣ ତ 60 କିମ୍ବା 70 ବର୍ଷ ବୟସ୍କ ନାରୀଗଣ ଅଟନ୍ତି। ପୁଣି ସେମାନେ ଏପରି କହିପାରନ୍ତି, ଆଚ୍ଛା ଭାଇ ବ୍ରହ୍ମାମ ମୁଁ କ'ଣ କରିଅଛି? ହଁ, ଆପଣମାନେ ନିଜ ନିଜର ସନ୍ତାନଗଣଙ୍କ ପ୍ରତି ପାଳନ କରିଅଛନ୍ତି, ପୁଣି ଆପଣମାନଙ୍କୁ ଯାହା କିଛି କର୍ତ୍ତବ୍ୟ ଗୁଡ଼ିକୁ କରିବାର ଆବଶ୍ୟକ ଥିଲା ସେଗୁଡ଼ିକୁ ଆପଣମାନେ ଅତି ଯତ୍ନର ସହିତ ସମ୍ପାଦନ କରିଅଛନ୍ତି। ହୋଇପାରେ କେହି ଜଣେ ବୃଦ୍ଧ ପିତା ସମାନ ବ୍ୟକ୍ତି ଏଠାରେ ବସି ରହି ଖାଇପାରନ୍ତି, ପୁଣି ଏପରି କହିପାରନ୍ତି, ଆଚ୍ଛା ତେବେ ମୁଁ ତ କ୍ଷେତ୍ର ଗୁଡ଼ାକୁ ମଇ ଦେଇଥିଲି, ମୁଁ ଏହାକୁ କରିଅଛି, ମୁଁ କଦାପି ପ୍ରଚାର କରିନଥିଲି। ତଥାପି ଆପଣ ତ ସେହି କାର୍ଯ୍ୟଟିକୁ ପୁରା କରିସାରି ଅଛନ୍ତି ଯାହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଈଶ୍ୱର ଆପଣଙ୍କୁ ପ୍ରେରଣ କରିଥିଲେ। ସେଠାରେ ଆପଣଙ୍କ ନିମନ୍ତେ ସ୍ଥାନଟିଏ ନିରୂପିତ ହୋଇ ରହିଅଛି। ଗତକାଲି ଜଣେ ବୃଦ୍ଧ ଚିକିତ୍ସକଙ୍କ ସହିତ କଥାବାର୍ତ୍ତା କରୁଥିଲି। ମୋର କେତେକ ଚିକିତ୍ସକ ବନ୍ଧୁଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ। ସେ ପ୍ରାୟତଃ 80 ବର୍ଷ ବୟସର ବ୍ୟକ୍ତି ଜଣକ ଥିଲେ। ପୁଣି ତାଙ୍କର ଶାଳୀ ଏହି ଉପାସନାର କୌଣସି ଏକ ସ୍ଥାନରେ ଆଜିର ରାତ୍ରି କାଳରେ ଉପସ୍ଥିତ ଅଛନ୍ତି, ଆଉ ସେ ତାଙ୍କ ନିମନ୍ତେ ଅଳ୍ପ ବହୁତ ବ୍ୟସ୍ତ ଦେଖାଯାଉଥିଲେ। ସୁତରାଂ ମୁଁ ତାଙ୍କୁ ସାକ୍ଷାତ କରିବାକୁ ଚାଲି ଯାଇଥିଲି, ଆଉ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ମୁଁ ଯେତେବେଳେ ଆରମ୍ଭ କରିଦେଇଥିଲି ସେତେବେଳେ ସେ ପ୍ରଫୁଲ୍ଲିତ ହୋଇ ଉଠିଥିଲେ। ପୁଣି ବହୁ ବର୍ଷ ପୂର୍ବେ କଲୋରାଡୋରେ କରିଥିବା ଶିକାରର ବିଷୟରେ ସେ ମୋତେ କହିଥିଲେ। ସେହି ସମାନ ଅଞ୍ଚଳଟି ତାହା ଥିଲା ଯେଉଁ ଅଞ୍ଚଳରେ ମୁଁ ଶିକାର କରିବାକୁ ଯାଉଥିଲି। ଠିକ ସୁବିଚାରକ ରୂପେ ଅତି ପ୍ରଫୁଲ୍ଲିତ ଚିତ୍ତରେ ସେ ସେହି କଥାକୁ କହିଥିଲେ। ପୁଣି ମୁଁ ତାଙ୍କୁ ପଚାରିଥିଲି, ଚିକିତ୍ସକ ମହାଶୟ ଆପଣ କେତେ ବର୍ଷ ଧରି ଚିକିତ୍ସା କ୍ଷେତ୍ରରେ ଅଭ୍ୟାସ କରୁଅଛନ୍ତି। ସେ ଏପରି କହିଥିଲେ, ଯେତେବେଳେ ଆପଣ କେବଳ ଶିଶୁଟିଏ ଥିଲେ ସେହି ସମୟଠାରୁ। ପୁଣି ସେ ଏପରି କହିଥିଲେ ଯେ ବିଗତ ସେହି ଦିନମାନଙ୍କ ଅବଧିରୁ ଆରମ୍ଭ କରି, ଆଉ ସେ କହିଥିଲେ ଯେ ବହୁଦା ମୁଁ ମୋର ଘୋଡ଼ାଗାଡ଼ିଟିକୁ ନେଉଥିଲି, ପୁଣି ଅଭ୍ୟାସ କରୁଥିଲି, ମୁଁ ମୋର ଥଳିକୁ ମୋ ଘୋଡ଼ା ଉପରେ ଥୋଇ ଦେଉଥିଲି, ଆଉ ମୁଁ ମୋର ହାତ ଝୁଲା ମୁଣାକୁ ନେଉଥିଲି ଆଉ ଚାଲିବାକୁ ଆରମ୍ଭ କରିଦେଉଥିଲି। ପୁଣି ମୁଁ କହିଥିଲି, ହଁ କ୍ରିକ୍ ତଟବର୍ତ୍ତୀ ଇଲାକାରେ ପହାନ୍ତି ପହରର 2 ସମୟରେ ତେଜପୂର୍ଣ୍ଣ ଆଲୋକକୁ ଦେଉଥିବା ନିଜର ପଥକୁ ଜଳାଇ ସେପରି ଏକ ଗୃହକୁ ଖୋଜିବାକୁ ଚାଲି ଚାଲି ଅଗ୍ରସର ହେଉଥିଲ, ଯେଉଁ ସ୍ଥାନରେ ଜଣେ ଏକ ଶିଶୁ ବାଳକ ପେଟ ଯନ୍ତ୍ରଣାରେ ଯନ୍ତ୍ରଣାଗ୍ରସ୍ତ ଥିଲା, କିମ୍ବା ଜଣେ ମାତା ସେଠାରେ ପ୍ରସବ ବେଦନାରେ ଯନ୍ତ୍ରଣାଗ୍ରସ୍ତ ଥିଲେ। କହିଥିଲେ ତାହା ହିଁ ସତ୍ୟ କଥା ଅଟେ। ପୁଣି ମୁଁ କହିଥିଲି, ଚିକିତ୍ସକ ମହାଶୟ ଆପଣ ଜାଣନ୍ତି ଯେ ମୁଁ ଏପରି ବିଶ୍ୱାସ କରେ, ଏଠାରେ ସ୍ଥିତ ସେହି ବିଭାଜିତ କରୁଥିବା ରେଖାଟିର ମଧ୍ୟରେ ନୈତିକତା ପୁଣି ଅନୈତିକତା ମଧ୍ୟରେ ରହିଥିବା ସୀମାରେଖାର ମଧ୍ୟରେ ଈଶ୍ୱର ସେପରି ଜଣେ ଚିକିତ୍ସକ ନିମନ୍ତେ ସ୍ଥାନ ରଖିଅଛନ୍ତି ଯିଏକି ସେପରି ସେବାର କାର୍ଯ୍ୟକୁ ସମ୍ପନ୍ନ କରିଥିଲେ। ଗତକାଳେ ଭରପୁର ବଡ଼ ରୂପା ଗୁଡ଼ିକ ତାଙ୍କ ଚକ୍ଷୁରୁ ଝରି ପଡ଼ିଥିଲା। ପୁଣି ସେ କାନ୍ଦିବାରେ ଲାଗିଥିଲେ, ଆଉ ସେ ଆପଣା ଦୁର୍ବଳ ହସ୍ତଟିକୁ ମୋ ପାଡ଼କୁ ବଢ଼ାଇ ଦେଇଥିଲେ, ଆଉ କହିଥିଲେ, ଭାଇ ମୁଁ ମଧ୍ୟ ସେପରି ଭରସା କରିଥାଏ। ଜଣେ ବ୍ୟକ୍ତି ଯେ କିପରି ଧରଣ ଅଟନ୍ତି ତାହାକୁ ବିଚାର କରି ଦେଖିବା ନିମନ୍ତେ ଈଶ୍ୱର ପରଲୋକରେ ତାହାର ପ୍ରାଣର ବିଚାର କରିଥାନ୍ତି। ତତ୍ପରେ ସନ୍ତୁଷ୍ଟି ପ୍ରଦାନ କରୁଥିବା ଧର୍ମଶାସ୍ତ୍ରର ସେହି ଅଂଶଟିକୁ ମୁଁ ତାଙ୍କୁ ଦେଇଥିଲି। ବହୁଧା ରାତ୍ରି କାଳରେ ସେହି କଷ୍ଟପୂର୍ଣ୍ଣ କାର୍ଯ୍ୟକ୍ଷେତ୍ର ମଧ୍ୟରେ କର୍ମରତ ଥାଇ କୌଣସି ଏକ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିବା ସମୟରେ ପୁଣି ଯେପରି ଧରଣର ପରିଶ୍ରମ ନିମନ୍ତେ ସମ୍ଭବତଃ ପଇସାଟିଏ ସୁଦ୍ଧା ପାରିଶ୍ରମିକ ପାଇନଥାନ୍ତି, ଏହା ସତ୍ତ୍ୱେ ତାହା ତାଙ୍କୁ ସନ୍ତୋଷଜନକ ବୋଲି ବୋଧ ହୋଇଥାଏ। ମୁଁ ତାଙ୍କୁ ଏପରି କହିଥିଲି, ଯୀଶୁ ଧର୍ମଶାସ୍ତ୍ରରେ ଏପରି କହିଅଛନ୍ତି ଯେ ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ, ଆଉ ତାହା ହିଁ ପ୍ରକୃତରେ ସତ୍ୟ କଥା ଅଟେ। ପୁଣି ଏହି 3 ଶିକ୍ଷା ଗୁଡ଼ିକ ଉପରେ ଆଜି ରାତ୍ରି କାଳରେ ଆମମାନେ ମଣ୍ଡଳୀକୁ ସ୍ଥିରତା ପ୍ରଦାନ କରିବାକୁ ଇଚ୍ଛା କରିଥାଉ, ଆଉ ଈଶ୍ୱର ସୁଯୋଗ ଦିଅନ୍ତି ତେବେ ଆମମାନେ ଯାହା କିଛି ଘଟଣା କାହିଁକି କ'ଣ ପୁଣି କିପରି ଯେ ଦେଖାଯାଇଥାଉ ତାହାକୁ ବିଚାର କରିବୁ। ଆଉ ଏଫିସିଅ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦ୍ୱାରା ଲିଖିତ ଚିଠିର 1 ଉପରୁ ଆରମ୍ଭ କରି ଆମମାନେ କିଛି ପ୍ରଚାର କରିବାକୁ ଯାଉଅଛୁ। ପୁଣି ପରବର୍ତ୍ତୀ 3 ଅଧ୍ୟାୟ ଗୁଡ଼ିକର ମଧ୍ୟ ଦେଇ ଆମମାନେ 3 ଅଧ୍ୟାୟ ଗୁଡ଼ିକୁ ବିଚାରକୁ ଆଣିବୁ। ପୁଣି ପ୍ରତ୍ୟେକ ଦିନ ସନ୍ଧ୍ୟା କାଳରେ ଆମମାନେ ଗୋଟିଏ କରି ଅଧ୍ୟାୟକୁ ନେବାକୁ ଚେଷ୍ଟା କରିବୁ, ଯଦି ଆମେ ସେପରି କରିପାରୁ। ଆଜି ଦିନ ବୁଧବାର ଦିନ ପୁଣି ପରବର୍ତ୍ତୀ ରବିବାର ଦିନ ପ୍ରାତଃକାଳରେ ସେଗୁଡ଼ିକ ଉପରେ ଅଧ୍ୟୟନ କରିବୁ, ତାହା ଏଫିସିଅ ଚିଠିର 1 ଅଧ୍ୟାୟ ଅଟେ। ପୁଣି ସମବେତ ଭାବରେ ଆମମାନେ ଯେତେବେଳେ ଅଧ୍ୟୟନ କରିଥାଉ ସେତେବେଳେ ମୁଁ ଏହାକୁ କହିବା ନିମନ୍ତେ ଚାହିଁବି ଯେ ଏଫିସିଅ ନାମକ ଏହି ଚିଠିଟି ସମ୍ପୂର୍ଣ୍ଣ ରୂପେ ପୁରାତନ ନିୟମର ଯୀଶୁଙ୍କ ପୁସ୍ତକ ସହିତ ସମାନ୍ତର ଭାବରେ ଆପଣା ଅବସ୍ଥାକୁ ସ୍ଥାପନ କରିଥାଏ। ଏଫିସିଅ ନାମ ପୁସ୍ତକଟି ସେପରି ହିଁ ଅଟେ। ଏତେବେଳେ କେବଳ ମନେ ରଖିଥାନ୍ତୁ, ଯଦି କିଛି ବିରାମର ବିଷୟକୁ ଆମମାନେ ସମ୍ଭାବ୍ୟ କ୍ରମେ ଲାଭ କରିବୁ, ଆପଣମାନଙ୍କ ଅଧ୍ୟୟନ କାଳରେ ଯେପରି ଯଦି ଲାଭ କରୁ ତେବେ ଆମମାନଙ୍କୁ କେବଳ କ୍ଷମା କରିବେ, ପୁଣି ଆମମାନଙ୍କ ସହିତ ଧୈର୍ଯ୍ୟ ଧରି କିଛି କଣ ରହିବେ। ପୁଣି ଆମ୍ଭେମାନେ ନିଜ ନିଜର ମସ୍ତକ ଗୁଡ଼ିକୁ ଯେତେବେଳେ ଅବନତ କରିଥାଉ, ପୁଣି ଏ ଅଧ୍ୟାୟଟିକୁ ଖୋଲିବା ପୂର୍ବେ ଆସନ୍ତୁ ଆମମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ତାଙ୍କ ନିକଟରେ ନିବେଦନ କରୁ। ପ୍ରଭୁ ହେ, ଆମମାନେ ଆପଣଙ୍କ ପବିତ୍ର ପୁଣି ବିଶୁଦ୍ଧ ଲେଖନୀର ଆଡ଼କୁ ଅଗ୍ରସର କରୁଅଛୁ, ଯାହାକି ସକଳ ସ୍ୱର୍ଗୀୟ ବସ୍ତୁଗୁଡ଼ିକରୁ ପୁଣି ଜାଗତିକ ବସ୍ତୁଗୁଡ଼ିକରୁ ମଧ୍ୟ ଅଧିକ ସୁରକ୍ଷିତ ଲେଖନୀ ଅଟେ। ବାଇବଲ ବୋଲି ପରିଚିତ ଥିବା ସେହି ବାକ୍ୟରେ ଆମମାନେ ଯାହା କିଛି ପାଠ କରିଥାଉ ତାହା ଏପରି ଅଟେ ଯେ ସ୍ୱର୍ଗ ପୁଣି ପୃଥିବୀ ଲୋପ ପାଇଯିବ, କିନ୍ତୁ ମୋର ବାକ୍ୟ କଦାପି ଲୋପ ପାଇବ ନାହିଁ। ତତ୍ପରେ ମଞ୍ଚ ଉପରେ ଆମମାନଙ୍କ ଆସିବାର ଏହି ପବିତ୍ର କାଳୀନ ରାତ୍ରି ଅବସରରେ ପୁଣି ଆଜିର ରାତ୍ରିକାଳୀନ ତା ଅବସ୍ଥାପିତ ହେବା ପୂର୍ବେ ମୁଁ ଆପଣଙ୍କ ରକ୍ତର ମୂଲ୍ୟ ନିକଟକୁ ଉପସ୍ଥିତ ଅଟେ। ସେହି ସକଳ ପ୍ରିୟ ପାତ୍ର ପୁଣି ମରଣଶୀଳ ବ୍ୟକ୍ତିଗଣ ଯେଉଁମାନେ ଆଜିର ରାତ୍ରିକାଳଠାରେ ଉପସ୍ଥିତ ଅଛନ୍ତି, ପୁଣି ସେହି ସକଳ ଆଶାଗୁଡ଼ିକ ଯାହାକି ସେମାନେ ପୋଷଣ କରି ରହିଅଛନ୍ତି, ସେଗୁଡ଼ିକୁ ମାନସିକ ରୂପେ ଧାରଣ କରୁଅଛନ୍ତି, ପୁଣି ଆଗତ ହେବାକୁ ଥିବା ସେହି ଜ୍ୟୋତିଟିକୁ ଦୃଢ଼ତାର ସହିତ ଧରି ରଖିଅଛନ୍ତି। ତାହା ଏପରି ବହୁ ରୂପେ ଯଥେଷ୍ଟ ପରିମାଣ ହୋଇପାରୁ, ଯେପରି ଆଜି ରାତ୍ରି କାଳେ କିପରି ହୋଇପାରୁ, ଯେପରିକି ପ୍ରତ୍ୟେକ ବିଷୟଗଣ ଆପଣା ସ୍ଥିତିକୁ ତଦ୍ୱାରା ବୁଝିପାରନ୍ତି। ପୁଣି ସେହି ସମସ୍ତଙ୍କ ନିମନ୍ତେ ମଧ୍ୟ ତାହା ହେଉ, ଯେଉଁମାନେ କି ଏହି ସହଭାଗିତାର ମଧ୍ୟକୁ ଅଦ୍ୟାବଧି ଆସିନାହାନ୍ତି, ସେମାନେ ହେ ପ୍ରଭୁ ରାଜ୍ୟ ଆଡ଼କୁ ଅଗ୍ରସର କରିବେ, ଆଉ ସେତେବେଳେ ପର୍ଯ୍ୟନ୍ତ ଦ୍ୱାରକୁ ଆଘାତ କରିବେ ଯେତେବେଳେ ପର୍ଯ୍ୟନ୍ତ ରକ୍ଷକ ଦ୍ୱାରଟିକୁ ଖୋଲି ନ ଦିଅନ୍ତି। ହେ ପ୍ରଭୁ ତାହା ଦାନ କରନ୍ତୁ। ଆମେମାନେ ଏତେବେଳେ ଏହି ସ୍ଥାନରେ ଯେପରି ଏକ ପୁସ୍ତକକୁ ଅର୍ଥାତ୍ ବାଇବଲକୁ ପାଠ କରୁଅଛୁ ଯାହାର କୌଣସି ପ୍ରକାର ବ୍ୟକ୍ତିଗତ ବ୍ୟାଖ୍ୟାର ଆବଶ୍ୟକତା ରହିନାହିଁ। ହେ ଈଶ୍ୱର, ମୁଁ ଆପଣଙ୍କର ସେବକଟିଏ ହୋଇଥିବାରୁ ପୁଣି ଆପଣଙ୍କ ବାକ୍ୟର ଯେକୌଣସି ସେବକ ସେ ହୋଇଥାନ୍ତୁ ନା କାହିଁକି, ଯେପରି ଏକ ଅପକର୍ମକୁ କରିବାକୁ ଆପଣ ସେମାନଙ୍କୁ ବାରଣ କରନ୍ତୁ, ଅର୍ଥାତ୍ ସେମାନଙ୍କ ବ୍ୟକ୍ତିଗତ ବ୍ୟାଖ୍ୟାକୁ ସେ ବ୍ୟାଖ୍ୟରେ ସେମାନେ ଯେପରି ପ୍ରଦାନ ନ କରନ୍ତି, ଯେପରି ପ୍ରତିରୋଧ କରନ୍ତୁ। ଆମମାନେ ଏହାକୁ କେବଳ ପାଠ କରୁ, ପୁଣି ଏହାକୁ ବିଶ୍ୱାସ କରୁ, ଏହା ଯେପରି ଭାବରେ ଲିଖିତ ହୋଇଅଛି, ପୁଣି ଏଥିପାଇଁ ସେପରି ବିଶେଷ ରୂପେ କରନ୍ତୁ, ଯେହେତୁ ଆମମାନେ ପଲର ପାଳକ ଗଣ ଅଟୁ। ପୁଣି ଆମେମାନେ ପାଳକ ଗଣ ହୋଇଥିବାରୁ କୌଣସି ଏକ ଦିନ ସେହି ଗୌରବମୟ ଦେଶରେ ଆପଣ ଛୋଟ ଫଳଗୁଡ଼ିକ ସହିତ ଏକତ୍ରିତ ହେବୁ। ପୁଣି ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ମୁଖରେ ଆମମାନେ ଦଣ୍ଡାୟମାନ ହେବୁ, ଆଉ ସେହି ବଂଶଧର ମାନଙ୍କୁ ଆସୁଥିବାର ଦେଖିବୁ, ଅର୍ଥାତ୍ ପାଉଲଙ୍କର, ପୁଣି ପିତରଙ୍କର, ପୁଣି ଲୁକଙ୍କର, ପୁଣି ମାର୍କଙ୍କର, ପୁଣି ମାଥ୍ୟୁଙ୍କର, ଏବଂ ସେମାନଙ୍କ ସଦୃଶ ଅନ୍ୟାନ୍ୟ ମାନଙ୍କର ଫଳଗୁଡ଼ିକୁ ଆସୁଥିବାର ଦେଖିବୁ, ପୁଣି ସେମାନଙ୍କ ନିଜ ନିଜ ଦଳଗୁଡ଼ିକ ସହିତ ବିଚାରିତ ହେବାର ଦୃଶ୍ୟଟିକୁ ମଧ୍ୟ ଲକ୍ଷ୍ୟ କରିବୁ। ହେ ପ୍ରଭୁ, ମୋତେ ଏପରି ଯୋଗ୍ୟ କରନ୍ତୁ ଯେପରି କି ମୁଁ ଆପଣଙ୍କ ଚରଣ ତଳେ ଦଶ ସହସ୍ର ଦଳ ଗୁଡାକୁ ଯେପରି ଏକ ଯୋଗ୍ୟ ସମୟରେ ଏକତ୍ରିତ କରିପାରେ, ଯେତେବେଳେ କି ବିନମ୍ରତା ସହିତ ମୁଁ ଗୁରୁଣ୍ଡି କରି ଆଗକୁ ଅଗ୍ରସର କରିପାରେ, ପୁଣି ନିଜର ହସ୍ତଦ୍ୱୟକୁ ଆପଣଙ୍କ ବହୁମୂଲ୍ୟ ଚରଣ ତଳେ ରଖିଦେଇ କହିପାରେ, ହେ ପ୍ରଭୁ ଏ ସମସ୍ତେ ଆପଣଙ୍କର ସମ୍ପଦ ଗୁଡ଼ିକ ଅଟନ୍ତି। ହେ ଈଶ୍ୱର, ଆପଣଙ୍କ ଆତ୍ମାରେ ଆମମାନଙ୍କୁ ନୂତନ ରୂପେ ଭରି ଦିଅନ୍ତୁ, ପୁଣି ଆପଣଙ୍କର ପ୍ରଗାଢ଼ ପ୍ରେମରେ ଏବଂ ଆପଣଙ୍କର ମଙ୍ଗଳମୟ କରୁଣାରେ ଆମମାନଙ୍କୁ ଭରି ଦିଅନ୍ତୁ। ପୁଣି ଆମମାନେ ଯେପରି ସ୍ୱଭାବ ବିଶିଷ୍ଟ ହୋଇପାରୁ, ଯେପରିକି ସେହି କାବ୍ୟକାର ଜଣକ ବହୁ ବର୍ଷ ପୂର୍ବେ ଆପଣ ଗୀତରେ ବର୍ଣ୍ଣନା କରି ଲେଖିଥିଲେ, ହେ ମୃତ୍ୟୁଭୋଗକାରୀ ଜୀବାମେଷ, ଆପଣଙ୍କ ବହୁମୂଲ୍ୟ ରୁଧିର କଦାପି ନିଜର ଶକ୍ତିକୁ ହରଣ କରି ନେଇପାରନ୍ତି ନାହିଁ, ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କ ପବିତ୍ରଗତ ମଣ୍ଡଳୀଟି ଈଶ୍ୱରଙ୍କ ମଣ୍ଡଳୀଟି କଦାପି ପାପ ନ କରିବାକୁ ଉଦ୍ଧାର ପାଇଯାଇଥାଏ। ଆପଣଙ୍କ କ୍ଷତ ବିକ୍ଷତ ଶରୀରରୁ ଖେଳିତ ରକ୍ତ ଯେତେବେଳେ ପର୍ଯ୍ୟନ୍ତ ପ୍ରଦାନ କରିଥିବା ଉଦ୍ଧାରକୁ ବିଶ୍ୱାସ ସହିତ ମୁଁ ନ ଦେଖେ। ପୁଣି ପବିତ୍ର ସଙ୍ଗୀତଟି ମୋର ମୃତ୍ୟୁ ପର୍ଯ୍ୟନ୍ତ ନିଜ ସନ୍ଦେଶର ଗାନ ହୋଇ ରହିଥିବ। ପୁଣି ଅତି ନମ୍ରତାର ସହିତ ସେ ପ୍ରୀତିଜନ ଗୀତଟିକୁ ସେହିପରି ଭାବରେ ସେ ଗାଇ ଚାଲିଥିଲେ। যেতেবেলা পর্যন্ত মোর হে দুর্বল জিহ্বাটি মৃত্যুরে কবর মধ্যে স্থগিত হয়ে যাই না থাকে সেদিন পর্যন্ত মু গান করুথিবি আপনার পরিত্রাণ সঙ্গীত কু গান করুথিবি সুতরাং মৃত্যু আপনার সন্তানগণ নিমন্তে কৌণসি প্রকার প্রতিবন্ধন কু সৃষ্টি করে না পারে তাহা তো আপনার মানক বিশ্রামর স্থান অটে কিংবা আহ মানকর লুচিবার স্থান অটে যে স্থান এই নাশবান শরীরটি অবিনাশ কু পরিধান করে পকাই থাকে হে প্রভু আজ রাত্রি কালে আমি বুঝিপার বাক্যরে আমি এ বিষয়ে যেপরি প্রতিজ্ঞা দিয়া যাই আছে তাহলে পরিষ্কার রূপে যেপরি দেখিপার প্রভু হে বুঝিবার শক্তি আমি দান করতু পুনে আপনার যোগ্য সেবার ক্ষেত্রে আমি অবস্থাপিত করে রাখি থাকতু যেপরিক আপনার আসবা পর্যন্ত আমি বিশ্বস্ততার সহিত আপনার সেবাটি সম্পন্ন করিপার যেহেতু আমি মানে যীশুঙ্ক নামে পুনে তাঙ্ক উদ্দেশ্যে এই ভিক্ষাটি যাচনা করে থাও আমেন। আউ এফিসে নামক এই পুস্তকটি যা বিষয়ে এই কিছুক্ষণ পূর্বে মু সেপরি কহুথিলি মোহর মতামত অনুসারে নূতন নিয়ম স্থিত অন্যান্য পুস্তক গুলির মধ্যে এক সর্বোকৃষ্ট পুস্তক অটে আমি সেই ক্ষেত্রটি আড়ক কড়াই নিয়ে যাই থাকে যে ক্ষেত্রর গোটিয়ে অংশ আড়ক ক্যালভিনিস্ট গণ অগ্রসর করে পুনি অন্য অংশটি আড়ক আর্মেনিয়ান জিম গণ অগ্রসর করে থাকে তথাপি এফিসিয় নামক এই পুস্তকটি সেই উভয় মতবাদীগণ গোটিয়ে স্থানক আনি একত্রিত করে থাকে পুনি মন্ডলীর যথাস্থানে সেগুড়াক সুস্থিরতা প্রদান করে থাকে এতবেলে জিওসিয়ঙ্ক পুস্তক সহিত মু এহাকু সম্পূর্ণ রূপে নির্দেশিত করি তুলনা করিয়াছি আপনার যদি লক্ষ্য করিথিবে তবে ইসরায়েল সন্তানগণ যেতবে বিশ্ব দেশর বাহার হয়ে অনাযাইলে তাহলে মনে করতু আমার যাত্রাকে তিনোটি বিভিন্ন স্তরের মধ্যে বন্টন করা যাই বলে বিবেচনা করতু সর্বপ্রথম স্তরটি তাহা তো মিশর দেশকে ছাড়িবার সময়টি দ্বিতীয় প্রকার স্তর তাহা তো অরণ্য মধ্যে স্থিত সময়টি পুনি তৃতীয় প্রকার স্তর তাহা তো কিনান দেশ মধ্যকে প্রবেশ করে যাবার এবং যাত্রা করিবার সময় ছিলা পুনি কিনান দেশ তাহা তো এক হাজার বর্ষ রাজ্যর অবধি কু আদৌ প্রতিনিধিত্ব করে না থাকে এহা তো কেবল বিজয়ী গণক যুগকু প্রতিনিধিত্ব প্রদান করে থাকে বিজয়ী মানক সময়কু প্রতিনিধিত্ব প্রদান করে থাকে যেহেতু কিরান দেশ আড়ক অগ্রসর করা নিমন্তে এপরিকি কিরান দেশের সে বধ করে জড়া পোড়া করে দেশক অধিকার করে নেওয়া চেষ্টা মধ্যে করে তথাপি এক হাজার বর্ষর রাজত্ব কালে মৃত্যুর ভয় আউ রহব না তথাপি অন্য এক কার্যকু এত সম্পূর্ণ করে এত বিশ্বাস দ্বারা ধার্মিকতার বিষয় কার্যকারী করে অর্থাৎ মোশাঙ্ক বিশ্বাস করার পরিবেশ দেশক পরিত্যাগ কর্তার তাহা সেপরি ধরনের এক কার্যক সম্পূর্ণ করবার সাহায্য করে ধার্মিকতার কার্যটি অর্থাৎ অরণ্য মধ্যে পরিকৃত মেষশাবক স্বীকার করা দ্বারা পুনি অগ্নির স্তম্ভ অনুসরণ করা দ্বারা তাহা সম্পন্ন হয়েছিল দেশ মধ্যে প্রবেশ করার কার্যটি যাকে সেমান নিমন্তে পূর্বর প্রতিজ্ঞা করা যাই সারি পুনি নূতন নিয়মস্থ বিশ্বাধিকরণ নিমন্তে কেউ দেশ প্রতিজ্ঞাটি করা যাই তাহা তো পবিত্র আত্মাকে লাভ করিবার প্রতিজ্ঞাটি কারণ শেষ কালে এপরি ঘটিব তা লিখিত অটে জোয়েল দুই অঠাইশ পদরে আম্ভে সমুদায় প্রাণী উপরে আপনা আত্মা ঢালিবা কহিলে তোমার পুত্রগণ ও কন্যাগণ ভবিষ্যৎ বাক্য প্রচার করিবে আর সে সময় মধ্যে আম্ভে দাস দাসীগণ উপরে আপনার আত্মা ঢালিবা পুনি সেমানে ভাববাণী করিবে পুনি আম্ভে আকাশরে ও পৃথিবীরে রক্ত ও অগ্নি ও ধূমস্তম্ভর অদ্ভুত লক্ষণ দেখাইবা আউ পিতর এপরি কহিলে পেন্টিকস দিন আপনার বিষয়বস্তু গ্রহণ কলা উত্তরে এবং প্রচার করা সময় সেপরি কহিলে ଆପଣ ମାନେ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୁଅନ୍ତୁ। ନୂତନ କରାଯିବା ନିମନ୍ତେ, କ୍ଷମା ଲାଭ କରିବା ନିମନ୍ତେ, ବିଗତ ଜୀବନର ସକଳ ଅପରାଧ ଗୁଡ଼ିକରୁ ମାର୍ଜନା ଲାଭ କରିବା ନିମନ୍ତେ ଆପଣମାନେ ସେପରି ହିଁ କରନ୍ତୁ। ଆପଣମାନେ ଲକ୍ଷ୍ୟ କରିଥିଲେ କି ସେମାନେ ଜର୍ଦ୍ଦନ ନଦୀକୁ ପାର କଲା ପୂର୍ବେ ଯୀଶୁଙ୍କୁ ସେପରି ଲକ୍ଷ୍ୟ କରିଥିଲେ ନା? ଯୀଶୁ ଏପରି ନିର୍ଦ୍ଦେଶ ଦେଇ କହିଥିଲେ, ତୁମମାନେ ଛାଉଣୀ ମଧ୍ୟକୁ ଫେରିଯାଅ, ପୁଣି ଆପଣମାନଙ୍କ ବସ୍ତ୍ର ଗୁଡ଼ିକୁ ପରିଷ୍କାର କର, ପୁଣି ଆପଣ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ନିର୍ମଳ କରି ପକାଅ, ପୁଣି କୌଣସି ପୁରୁଷ ଆପଣ ସ୍ତ୍ରୀ ନିକଟକୁ ନ ଯାଉ। ଯେହେତୁ ତିନି ଦିନ ଉତ୍ତାରେ ତୁମମାନେ ଈଶ୍ୱରଙ୍କ ମହିମାର ପ୍ରତାପକୁ ଦର୍ଶନ କରିବ। ବୁଝନ୍ତି ତ, ପ୍ରତିଜ୍ଞାର ଅଧିକାରୀ ହେବା ନିମନ୍ତେ ତାହା ହିଁ ପ୍ରସ୍ତୁତିକରଣର ପଦ୍ଧତି ଅଟେ। ଏତେବେଳେ ଇସ୍ରାଏଲ ସନ୍ତାନଗଣଙ୍କ ନିମନ୍ତେ ପ୍ରତିଜ୍ଞାଟି ଏପରି ଥିଲା, ଈଶ୍ୱର ଅବ୍ରାହ୍ମକୁ ସେହି ଦେଶର ପାଲେଷ୍ଟାଇନ୍ ଦେଶର ଅଧିକାରୀ କରିବା ନିମିତ୍ତ ପ୍ରତିଜ୍ଞା ଦେଇଥିଲେ, ପୁଣି ତାହା ଯେ ସେମାନଙ୍କ ଅଧିକୃତ ଦେଶ ରୂପେ ସଦାସର୍ବଦା ପରିଚିତ ହୋଇ ରହିଥିବ ଏପରି ମଧ୍ୟ ପ୍ରତିଜ୍ଞା କରି କହିଥିଲେ। ପୁଣି ସେମାନଙ୍କୁ ସେହି ଦେଶରେ ଚିରଦିନ ଧରି ବାସ କରି ରହିବାକୁ ପଡିବ। ଆଉ ସେମାନେ ତିନୋଟି ସ୍ଥଳ ଗୁଡ଼ିକ ମଧ୍ୟ ଦେଇ ଅତିକ୍ରମ କରିଥିଲେ ପ୍ରତିଜ୍ଞା ଦେଶକୁ ପ୍ରବେଶ କରିବା ନିମନ୍ତେ ସେପରି କାର୍ଯ୍ୟଟିକୁ ସମ୍ପନ୍ନ କରିଥିଲେ। ଆଉ ଏହା ଯେ ବିଶୁଦ୍ଧତାର ସହିତ ନୂତନ ନିୟମର ଆଦର୍ଶ ସୂଚକ ଥିଲା ସେପରି ଏକ ବିଷୟକୁ ଏଠାରେ ଲକ୍ଷ୍ୟ କରନ୍ତୁ। ପୁଣି ଏହା ତ ଯେପରିକି ମୁଁ ପୂର୍ବରୁ କହିଅଛି, ଆପଣମାନଙ୍କ ବିଚାରଧାରା ଗୁଡ଼ିକ ସହିତ ଏହା ସମ୍ଭବତଃ ଅସହମତିକୁ ପ୍ରକାଶ କରିପାରେ। ପୁଣି ଆପଣମାନଙ୍କ ମଧ୍ୟରୁ କେତେକ ଯୋଗ୍ୟବନ୍ତ ନାଜରିନୀ ବ୍ୟକ୍ତିଗଣ, ଚର୍ଚ୍ଚ ଅଫ୍ ଗଡ୍ ବ୍ୟକ୍ତିଗଣ, ପୁଣି ଅନ୍ୟାନ୍ୟ ମତାବଲମ୍ବୀଗଣ, ଆପଣମାନଙ୍କୁ ଏହା ଭାଙ୍ଗି ନ ପକାଉ, ମାତ୍ର ଏହାକୁ ଅତି ନିକଟବର୍ତ୍ତୀ ହୋଇ ଦେଖନ୍ତୁ, ପୁଣି ଏହାର ନମୁନା ଗୁଡ଼ିକୁ ଧ୍ୟାନର ସହିତ ଲକ୍ଷ୍ୟ କରନ୍ତୁ। ପୁଣି ଧ୍ୟାନ ଦିଅନ୍ତୁ ଆଉ ଦେଖନ୍ତୁ ଯଦି ପ୍ରତ୍ୟେକ କ୍ଷେତ୍ର ଯଥାର୍ଥ ରୂପେ ସମ୍ପୂର୍ଣ୍ଣତାକୁ ସଫଳ କରିନଥାଏ। ଯାତ୍ରାର ତିନୋଟି ସ୍ତର ଗୁଡ଼ିକ ସେଠାରେ ପରିଚିତ ହୋଇ ରହିଥିଲା, ପୁଣି ଯାତ୍ରାର ତିନୋଟି ସ୍ତର ଗୁଡ଼ିକ ସେହି ସ୍ଥାନରେ ଅବସ୍ଥିତ ଥିଲା। ଯେହେତୁ ଯୀଶୁଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରୁଥିବା କାରଣରୁ ଆମମାନେ ତଦ୍ୱାରା ଧାର୍ମିକ ବୋଲି ଗଣିତ ହୋଇଥିଲୁ, ପୁଣି ମିଶ୍ର ଦେଶକୁ ଭୁଲି ଯାଇ ସେଠାରୁ ବାହାରି ଆସିଥିଲୁ। ତତ୍ପରେ ରକ୍ତର ପ୍ରାୟଶ୍ଚିତ କାର୍ଯ୍ୟ ଦ୍ୱାରା ଆମମାନେ ପବିତ୍ରୀକୃତ ହୋଇଥିଲୁ, ପୁଣି ଆମମାନଙ୍କର ସକଳ ପାପ ଗୁଡ଼ିକରୁ ଧୌତ ହୋଇଯାଇଥିଲୁ ଆଉ ଯାତ୍ରୀଗଣ ରୂପେ ବିବେଚିତ ହୋଇ ଏବଂ ବିଦେଶୀଗଣ ତୁଲ୍ୟ ବିବେଚନା କରାଯାଇଥିଲୁ। ପୁଣି ଦେଶଟିଏ ଯେ ଆମମାନେ ଅନୁସନ୍ଧାନ କରୁଅଛୁ ଏପରି ଦାବି କରିଥିଲୁ, ଆଗତ ହେଉଥିବା ଦେଶଟି ଆମମାନଙ୍କର କିମ୍ବା ପ୍ରତିଜ୍ଞା ଦେଶଟି ଯେ ତାହା ଥିଲା ଏପରି ମଧ୍ୟ ବିଶ୍ୱାସ କରୁଥିଲୁ। ଅରଣ୍ୟ ମଧ୍ୟରେ ଇସ୍ରାଏଲ ପ୍ରଜାଗଣ ଠିକ୍ ସେହିପରି ଧରଣର କାର୍ଯ୍ୟକ୍ରମ କରିଥିଲେ, ବିଦେଶୀଗଣ ବୋଲି ବିବେଚିତ ଥିଲେ, ବିଶ୍ରାମ ନେବାର ସ୍ଥାନଟି ସୁଦ୍ଧା ସେମାନଙ୍କର ନଥିଲା, ରାତି ପରେ ରାତି ଯାତ୍ରା କରୁଥିଲେ, ପୁଣି ଅଗ୍ନିର ସ୍ତମ୍ଭକୁ ଅନୁସରଣ କରୁଥିଲେ, ତଥାପି ପରିଶେଷରେ ସେମାନେ ପ୍ରତିଜ୍ଞା କରାଯାଇଥିବା ଦେଶ ମଧ୍ୟକୁ ପ୍ରବେଶ କରିଥିଲେ, ଯେଉଁ ସ୍ଥାନରେ ସେମାନେ ସୁସ୍ଥିର ହୋଇ ବସବାସ କରିଥିଲେ ତାହା ହିଁ ସେହି ସ୍ଥାନ ଅଟେ ଯେଉଁ ସ୍ଥାନରେ ବିଶ୍ୱାସୀଟି ଆସି ପହଞ୍ଚିଥାଏ। ସେ ଜଣେ ପାପୀ ଅଟେ, ଯେପରି ଧରଣର ସ୍ୱୀକୃତିର ସହିତ ସେ ସର୍ବପ୍ରଥମେ ଉପସ୍ଥିତ ହୋଇଥାଏ, ତତ୍ପରେ ସେ ଜଳ ଦ୍ୱାରା ପୃଥକୀକୃତ ହୋଇଥାଏ, ରକ୍ତ ଦ୍ୱାରା ଜଳ ଦ୍ୱାରା ପୃଥକୀକୃତ ହୋଇ ତଦ୍ୱାରା ପରିଷ୍କୃତ ହୋଇଥାଏ। ପୁଣି ପ୍ରଭୁ ଯୀଶୁଙ୍କ ଉପରେ ସେପରି ବିଶ୍ୱାସ କରୁଥିବା କାରଣରୁ ସେ ବାକ୍ୟର ଜଳ ଦ୍ୱାରା ଧୌତ ହୋଇଥାଏ, ମୁଖ୍ୟତଃ ପ୍ରଭୁ ଯୀଶୁ ଉପରେ ବିଶ୍ୱାସ କରୁଥିବା ଯୋଗୁଁ ସେପରି ଶୁଦ୍ଧତାକୁ ସେ ଲାଭ କରିଥାଏ। ତତ୍ପରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ସେ ଜଣେ ଅଂଶୀଦାରୀ ହୋଇଯାଇଥାଏ, ପୁଣି ଈଶ୍ୱରଙ୍କ ସହିତ ଜଣେ ଶାନ୍ତିକାରକ ବ୍ୟକ୍ତି ବୋଲି ବିବେଚିତ ହୋଇଥାଏ। ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିଥିବା କାରଣରୁ ସେ ସେହିପରି ହୋଇଥାଏ। ଯାତ୍ରାରେ ତାହାକୁ ଧାର୍ମିକ ବୋଲି ଗଣିତ ହେବାର ସୁଯୋଗକୁ ଲାଭ କରିବା ପାଇଁ ସେ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୋଇଥାଏ। ଆପଣମାନେ ଏହାକୁ ବୁଝନ୍ତି କି? ଯାତ୍ରାର ଅବଧି ମଧ୍ୟରେ ସେପରି ହୋଇଥାଏ। ତତ୍ପରେ ସେ ଜଣେ ବିଦେଶୀ ପୁଣି ପ୍ରବାସୀ ହୋଇଯାଇଥାଏ, ସେ ଜଣେ ଯାତ୍ରୀ ରୂପେ ବିବେଚିତ ହୋଇଥାଏ। পুনি যেও উদ্দেশ্য নিমন্তে দেয়াপড়া যাত্রা পথরে অগ্রসর করিথায়ে এক প্রতিজ্ঞা নিমন্তে যাহা কি ঈশ্বর প্রতিজ্ঞাকারী কহিথিলে ইসরায়েল সন্তানগণ তাবত প্রতিজ্ঞাটিকু লাভ করিনাথিলে কারণ সেমানে যাত্রা পথরে অগ্রসর হেউথিলে আউ যাত্রা নিমন্তে যদি অবা প্রস্তুত নথিলে দয়াপূর্বক বুঝিবাকু চেষ্টা করন্তু এহা হিত সেই ক্ষেত্র অটে যেউ স্থানে আপন মানে নাজারিন গণ পিলগ্রিম হোলিনেস গণ তথা অন্যান্য মতবাদী গণ অকৃতকার্য হয়ে যাই থান্তি কারণ ইসরায়েল প্রজাগণ যেতবেলে কাদেশ বর্ণিয়া নামক স্থানে আসি পৌঁছিলে যেতবেলে কি চরগণ দেশটির মধ্যকু যাইথিলে এবং এপরি কইথিলে যে সেই দেশ অতি উত্তম দেশ অটে বলি তথাপি সেমানক মধ্যরু এপরি কতক ব্যক্তিগণ মধ্যে ফেরি আসিথিলে আউ সেমানে কইথিলে আমানে সে দেশকু অধিকারে নেই না পারু যেহেতু শহরগুড়িক প্রাচীর ঘেরা অটে এবং সেপরি অতি ভয়ঙ্কর স্থান অটে এহা সত্ত্বে যিহোশুয়া এবং কালিব সামনাকু বাহারি পড়িথিলে আউ এপরি কইথিলে আমানে অধিকার করি নেবাকু অধিক অটু যেহেতু যেউ বিবরণী গুড়িক লিখিত হয়ে সারিথিলা তাহলে সেমানে যথার্থ রূপে হস্তাক্ষর করে সারিথিলে সেমানে অনুগ্রহর দুইটি কার্যগুলিকে সমাপ্ত করে সারিথিলে ধার্মিকতা বাদর এবং পবিত্রীকরণ বাদর বিষয়কু সম্পূর্ণ করে সারিথিলে মাত্র আগকু তথাপি অগ্রসর করে পারিনথিলে আউ এহাকু শ্রবণ করন্তু সেই সমস্ত মণ্ডলীটি অরণ্য মধ্যে বিনষ্ট হয়ে যাইছিলেন তথাপি সেই দুইজন ব্যক্তি যেমানে কি প্রতিজ্ঞা দেশ মধ্যকে যাইছিলে আউ প্রমাণকু সঙ্গে ঘেনি আসিথিলে তাহা যে উত্তম দেশরি থিলা এপরি সেমানে কহিথিলে পুনি আমমানে অধিকারে নেওয়া নিমন্তে অনেক অটু যেহেতু তাহা ঈশ্বরঙ্ক প্রতিজ্ঞা অটে তথাপি প্রজাবর্গঙ্কু আগকু বড়িবা পরিবর্তে পবিত্রাত্মাঙ্কু পাইবা পরিবর্তে পরভাষারে কথাবার্তা করিয়া পরিবর্তে ঈশ্বরঙ্ক শক্তিকু লাভ করিয়া পরিবর্তে পবিত্রাত্মাঙ্কর বাপ্তিস্মকু চিহ্নগুড়িকু অদ্ভুত শক্তির কার্যগুড়িকু আশ্চর্যর কার্যগুড়িকু সম্পন্ন করা পরিবর্তে সেমানে এপরি বিচার করিছিলে যে এহা সেমানঙ্কর রীতিনীতিগুড়িকু এবং ধর্ম সিদ্ধান্তগুড়িকু অস্তব্যস্ত করিদেব আউ এপরি করিথিবা যোগু তাহা যে কোন সম্পূর্ণ করিথিলা এহাকু আপন মানে লক্ষ্য করিথিলে কি এহা তো সেমানঙ্কু সেই দেশরে বিনষ্ট করে দেইথিলা তাহি সত্য কথা অটে তথাপি বিশ্বাসী গণ কালিব ও ইয়োশুয়া উৎসাহিত হই পড়িথিলে তাহা প্রতিজ্ঞা দেশকু যিবার বিধান অটি উৎসাহ অটিথিলা সেমানে দেশ মধ্যকু অগ্রসর করে চালি যাইছিলে আউ দেশকু অধিকার নিয়ে যাইছিলে পুনি দেশ মধ্যে বাস করিছিলে আপনার অধিকৃত স্থান রূপে তাকু গ্রহণ করে নেইছিলে সুতরাং ধার্মিকতা বাদ পুনি পবিত্রীকরণ বাদ মধ্যে আমমানে আদৌ স্থগিত হই রহি না যাও আসু আত্মা পবিত্র আত্মাঙ্ক বাপ্তিস্ম আড়কু আমমানে অগ্রসর করু বাপ্তিস্মিত হইতিবা কারণরু যীশু খ্রিস্ট উপরে বিশ্বাস করিবা মনোবৃত্তিরু স্থগিত হই না যাও পুনি হে যে পাপর জীবনরু আমমানঙ্কু ধৌত করি দেখাছন্তি সেথিপাই আমমানে কদাপি সেই স্থানরে ঠিয়া হই রই না যাও মাত্র এক পদবীর অধিকারী হওয়া নিমন্তে আসু আমমানে এতবেলে আগকু অগ্রসর করু পবিত্রাত্মক বাপ্তিস্ম প্রতিজ্ঞা সহিত আমমানে আগকু বড়ি চালু যেহেতু পিতর সেপরি কহিছিলে পেন্টিকোস দিন সেপরি কহিছিলে যেহেতু এই প্রতিজ্ঞা আপন মানঙ্ক নিমন্তে পুনি আপন মানঙ্ক সন্তানগণক নিমন্তে পুনি দূরবর্তী সেই সকল প্রজাগণক নিমন্তে অটে যেতে জনঙ্কু প্রভু আমানঙ্ক পরমেশ্বর আপনা নিকটকু আহ্বান করিবে সুতরাং মর্যাদার সহিত এফিসিয় নামক এই পুস্তকটি আমমানঙ্কু যিহোশুয়াঙ্ক সদৃশ স্থিরতা প্রদান করিথায়ে আপন মানে লক্ষ্য করিলে কি দেশ মধ্যকু প্রবেশ কলা উত্তরে ওই দেশকু অধিকারে নেবা উত্তরে যিহোশুয়া সে দেশকু ভাগ ভাগ করি দেইথিলে সে ইফ্রাইমকু গোটিয়ে স্থান পুনি মনসিকু আউ গোটিয়ে স্থান পুনি এহাকু সেই স্থান গাদকু এই স্থান বিন্যামিনকু সেই স্থান এপরি ভাবরে সেহাকু বন্টন করিথিলে সে সেইপরি ভাবরে দেশটিকু বান্টি দেইথিলে পুনি এতেবেলে ধ্যান দিয়ন্তু ওহো এহা তো আমার হৃদয় গুড়িকু আন্দোলিত করি পকাই থায়ে ସେହି ଏଭିଓ ମାତାଗଣଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ସେହି ସନ୍ତାନଗଣଙ୍କୁ ପ୍ରସବ କରିଥିଲେ। ଆପଣା ପ୍ରସବର ବେଦନା କାଳରେ ସେ ସେହି ସମାନ ସ୍ଥାନ ବିଷୟରେ କହିଥିଲେ। ଯେଉଁ ସ୍ଥାନରେ ସାମାଜିକ ରୂପେ ସେମାନେ ଅବସ୍ଥାନ କରିଥିଲେ ସେହି ଦେଶରେ ସେମାନେ ଅବସ୍ଥାନ କରିଥିବା ବିଷୟକୁ ସେମାନଙ୍କୁ ଅବଗତ କରାଇଥିଲେ। ଓହୋ, ଅଧ୍ୟୟନ କରିବା ନିମନ୍ତେ ଏହା ଏକ ମହତ୍ ବିଷୟ ଅଟେ। ଯଦି ପୁଙ୍ଖାନୁପୁଙ୍ଖ ଭାବେ ଆମମାନେ ଏହା ଉପରେ ବିଚାର କରିବାକୁ ଚାହିଁଥାଉ ତେବେ ତାହା ତ ଘଣ୍ଟା ଘଣ୍ଟା କରି ଅନେକ ସମୟକୁ ନେଇଯାଇପାରେ। କୌଣସି ଏକ ଦିନ ଆମମାନେ ନିଜର ମଣ୍ଡଳୀକୁ ଯେତେବେଳେ ସ୍ଥିରତା ପ୍ରଦାନ କରିବୁ ସେତେବେଳେ ଏହା ତ କେବଳ ପରିଚୟତାକୁ ଆସିବ, ପୁଣି ତାହା ତ ମାସେ କିମ୍ବା ଦୁଇ ମାସର ସମୟକୁ କେବଳ ଅଧ୍ୟୟନ କରିବା ଅଭିପ୍ରାୟରେ ହିଁ ଆମମାନଙ୍କୁ ସମୟ ପ୍ରଦାନ କରିବ। ସେହି ଦିନର ଅବଧିକୁ ଧ୍ୟାନର ସହିତ ଦେଖନ୍ତୁ ଯେତେବେଳେ ସେମାନେ କରିଥିଲେ। ମାତାଗଣଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଯେତେବେଳେ କି ସେ ବାହାରି ଆସିବାକୁ ଆହୁତ ହୋଇଥିଲେ, ଇଫ୍ରାଇମ୍କୁ ସେ ସେତେବେଳେ ପ୍ରସବ ବେଦନାର ବ୍ୟସ୍ତ ଥିଲେ ସେତେବେଳେ ସେପରି କରିଥିଲେ। ପୁଣି ଯେଉଁ ସ୍ଥାନରେ ସେ ପାଳନ ପଦଦ୍ୱୟକୁ ତୈଳାକ୍ତ କରି ରଖିଥିଲେ ସେହି ସ୍ଥାନରେ ସାମାଜିକ ରୂପେ ସେମାନେ ଅବସ୍ଥାନ କରି ରହିଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ସେପରି ଥିଲେ। ଯେଉଁ ସ୍ଥାନରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ସତ୍ତାଧୀନ ହୋଇ ରହିଥିଲେ। ପୁଣି ଯିହୋଶୁଆ, ଯିଏକି ଏ ବିଷୟରେ ସମ୍ପୂର୍ଣ୍ଣ ରୂପରେ ଅନଭିଜ୍ଞ ଥିଲେ, ତଥାପି ପ୍ରେରଣା ଦ୍ୱାରା ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ପ୍ରତିଜ୍ଞା ଦେଶରେ ଅବସ୍ଥାନ କରିବାରେ ପ୍ରତ୍ୟେକ ଜଣଙ୍କୁ ସେମାନଙ୍କ କୃତ ପ୍ରତିଜ୍ଞାର ଅଂଶକୁ ଦାନ କରିଥିଲେ। ଯଥାର୍ଥ ରୂପେ ସେହି ଅଂଶକୁ ଦାନ କରିଥିଲେ ଯାହାକି ପବିତ୍ର ଆତ୍ମା ସେମାନଙ୍କ ଜନ୍ମ ପୂର୍ବେ ସେମାନଙ୍କୁ ଅଧିକାର ଦେବେ ବୋଲି ପ୍ରତିଜ୍ଞା କରିସାରିଥିଲେ। ସେମାନଙ୍କର ପ୍ରସବ ବେଦନା ସମୟରେ ପରମେଶ୍ୱର କିପରି ଭାବରେ କୌଣସି ଜଣେ ବ୍ୟକ୍ତିଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ଓହୋ, ସେମାନେ ଆଶ୍ଚର୍ଯ୍ୟ ପ୍ରକାରେ କିଛି ବିଶେଷ ଧରଣର ବିଷୟକୁ ଲାଭ କରିଥିଲେ। ବାହ୍ୟିକ ଜଗତରୁ ଦୂରରେ ରହି ମଣ୍ଡଳୀଟିଏ ତାରଣାର ମଧ୍ୟରେ ଯେତେବେଳେ ଆର୍ତ୍ତନାଦ କରୁଥିଲା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସକୃତ କାରଣରୁ, ଅର୍ଥାତ୍ ପ୍ରତିଜ୍ଞିତ ପବିତ୍ର ଆତ୍ମା ପ୍ରକୃତରେ ଅତି ବାସ୍ତବ ଅଟନ୍ତି, ଯେପରିକି ତା ପେଣ୍ଟିକଷ୍ଟ ସମୟରେ ବାସ୍ତବ ଧାରଣ ହୋଇ ଅବତରିତ କରିଥିଲେ। ସେତେବେଳେ ସେମାନେ ଆପଣାର ପ୍ରସବ ଜନିତ ପୀଡ଼ାରେ କିପରି ଯନ୍ତ୍ରଣା ଭୋଗ କରିଥିଲେ, ତଥାପି ସେମାନେ ଯେତେବେଳେ ଜାତ ହୋଇଥିଲେ ଆଉ ଅଧିକାର ସହିତ ଈଶ୍ୱରଙ୍କ ରାଜ୍ୟରେ ଜାତ ହୋଇଥିଲେ ସେତେବେଳେ ଯାଇ ପବିତ୍ର ଆତ୍ମା ମଣ୍ଡଳୀ ମଧ୍ୟରେ ଅବସ୍ଥାନ କରିଥିଲେ। ପୁଣି କେତେକଙ୍କୁ ପ୍ରେରିତ ଗଣ କରି, କେତେକଙ୍କୁ ଭାବବାଦୀ ଗଣ କରି, କେତେକଙ୍କୁ ଶିକ୍ଷକ ଗଣ କରି, କେତେକଙ୍କୁ ପାଳକ ଗଣ କରି, କେତେକଙ୍କୁ ସୁସମାଚାର ପ୍ରଚାର ଗଣ କରି ନିଯୁକ୍ତ କରିଥିଲେ। ତତ୍ପରେ ସେ ମଣ୍ଡଳୀ ମଧ୍ୟରେ ବରଦାନ ଗୁଡ଼ିକୁ ପ୍ରଦାନ କରିଥିଲେ, ଅର୍ଥାତ୍ ପରଭାଷା ଗୁଡ଼ିକର ସହିତ କଥାବାର୍ତ୍ତା କରିବାରେ, ପୁଣି ପରଭାଷାରେ ବ୍ୟାଖ୍ୟା ଗୁଡ଼ିକୁ ଦାନ କରିବା ନିମନ୍ତେ ସେପରି ବରଦାନ ପ୍ରଦାନ କରିଥିଲେ। ପୁଣି ଜ୍ଞାନ ବୁଦ୍ଧି, ସୁବିଚାର, ଆରୋଗ୍ୟ କରିବାର ଯୋଗ୍ୟତା, ପୁଣି ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟକ୍ରମର ବରଦାନ ଗୁଡ଼ିକୁ ପ୍ରଦାନ କରିଥିଲେ। ମଣ୍ଡଳୀଟି ଯେ କେଉଁ ସ୍ଥାନରେ ଅବସ୍ଥିତ ଅଟେ ତାହାକୁ ଦେଖାଇଦେବା ନିମନ୍ତେ ଏହା ହିଁ ମୋର ଏତେବେଳର ଉଦ୍ଦେଶ୍ୟ ଅଟେ। ଯେହେତୁ ମଣ୍ଡଳୀଟି ଅଦ୍ୟାବଧି କୌଣସି ଅନ୍ୟ ଜଣେ ବ୍ୟକ୍ତିର ମତାମତକୁ ସ୍ୱୀକାର କରି ନେବାକୁ ଚେଷ୍ଟା କରୁଅଛି, ମାତ୍ର ତାହା ସେପରି ଭାବରେ କରନ୍ତୁ ନାହିଁ। ଇଫ୍ରାଇମ୍ଙ୍କ ସ୍ଥାନରେ ଆପଣମାନେ ନିଜର ଅଂଶକୁ କଦାପି ସ୍ଥିରୀକୃତ କରିପାରନ୍ତି ନାହିଁ ଯଦି ଆପଣମାନେ ମନସିଂଙ୍କର ଅଂଶର ଅଧିକାରୀ ହୋଇଥାନ୍ତି। ଆପଣଙ୍କୁ ଖ୍ରୀଷ୍ଟଙ୍କ ମଧ୍ୟରେ ନିଜର ସ୍ଥାନକୁ ସୁରକ୍ଷା କରି ରଖିବାକୁ ଅଛି, ତେଣୁକରି ଏହାକୁ ସର୍ତ୍ତାଧିକାର ସହିତ ସ୍ଥିରତା ପ୍ରଦାନ କରି ରଖିଥାନ୍ତୁ। ଆଉ ଆମମାନେ ଏହି ସ୍ଥାନରେ ଯେତେବେଳେ ଉପନୀତ ହୋଇଥାଉ ସେଥିରେ ତାହା କିପରି ଗଭୀର ପୁଣି ରୁଚିକର ହୋଇନଥାଏ। ଈଶ୍ୱର କିପରି ଭାବରେ ଜଣଙ୍କର ଭାଷାକୁ ବଡ଼ ଭାଷାରେ ଅନ୍ୟ ଦ୍ୱାରା ପରିଚିତ କରାଇବାର ପ୍ରକାଶକୁ ପ୍ରଦାନ କରିଥାନ୍ତି। ଆଉ ବହୁତା ଆମମାନେ ଏଗୁଡ଼ିକ ବିଷୟରେ ଶିକ୍ଷା ଲାଭ କରିଥିଲୁ, ଅର୍ଥାତ୍ ଆମମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣଙ୍କୁ ପରଭାଷାରେ ଅବଶ୍ୟ କଥାବାର୍ତ୍ତା କରିବାକୁ ହିଁ ଅଛି, ତାହା ତ ଏକ ଭ୍ରାନ୍ତ ଧରଣର ଶିକ୍ଷା ଅଟେ। ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ତ ସେପରି ଅବଶ୍ୟ କରିବାକୁ ହିଁ ଅଛି ନୁହେଁ, ଆମମାନେ ସେପରି ଆଦୌ କରିବାକୁ ନାହିଁ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଗୋଟିଏ ପ୍ରକାର ବିଷୟକୁ କରିବାର ଆବଶ୍ୟକତା ନାହିଁ, ପ୍ରତ୍ୟେକ ଜଣ ତ ନଥିଲେ। ପ୍ରତ୍ୟେକ ଭୂଖଣ୍ଡକୁ ଦତ୍ତ କରାଯାଇଥିଲା, ପୁଣି ପ୍ରେରଣା ଦ୍ୱାରା ଭାଗ କରାଯାଇଥିଲା, ପୁଣି ପ୍ରତ୍ୟେକ ଜଣଙ୍କ ମୁଁ ଧର୍ମଶାସ୍ତ୍ରର ବିବରଣୀକୁ ଗ୍ରହଣ କରିପାରେ, ପୁଣି ଯଥାର୍ଥ ରୂପେ ଆପଣମାନଙ୍କୁ ଦର୍ଶାଇ ଦେଇପାରେ ଯେ ହେତ ସେମାନଙ୍କୁ ସେହି ଯୋଗ୍ୟ ସ୍ଥାପନ ସ୍ଥାନରେ ସ୍ଥାପନ କରିଥିଲେ, ଯେଉଁ ସ୍ଥାନରେ ସେମାନେ ନିର୍ଦ୍ଦିଷ୍ଟ ରୂପେ ଅବସ୍ଥାନ କରି ରହିବା ନିମନ୍ତେ ବିବେଚିତ ହୋଇ ସାରିଥିଲେ। ନଦୀର ପରପାରିସ୍ଥ ଇଲାକାରେ ଦୁଇଟି ବଂଶଧରର ଅର୍ଦ୍ଧେକ ପ୍ରଜାଗଣ ବାସ କରିବା ନିମନ୍ତେ କିପରି ଦତ୍ତ ହୋଇଥିଲେ, ସେମାନଙ୍କ ମାତୃଗଣ ସେମାନଙ୍କ ପ୍ରସବ କାଳରେ ଯନ୍ତ୍ରଣା ହେତୁ କିପରି ଚିତ୍କାର କରିଥିଲେ, ଆଉ ପ୍ରତ୍ୟେକ ପ୍ରଜାବର୍ଗଙ୍କ ସ୍ଥାନ ଗୁଡ଼ିକୁ ଠିକ୍ ସେପରି ଧରଣ ହେବାର ନିଶ୍ଚିତ ହିଁ ହୋଇ ରହିଥିଲା। ପୁଣି ଆପଣମାନେ ଏତେବେଳେ ପ୍ରବେଶିଯିବା ଉତ୍ତାରେ ଆପଣମାନେ ଯେ ସଂଗ୍ରାମ କରିବାରୁ ସ୍ଥଗିତ ହୁଅନ୍ତୁ ଏହାକୁ ଅର୍ଥ କରି ମୁଁ ଆଦୌ କହି ନଥାଏ। ଏହା ସତ୍ତ୍ୱେ ପ୍ରତ୍ୟେକ ଇଞ୍ଚ ଜମି ନିମନ୍ତେ ଆପଣମାନଙ୍କୁ ସଂଗ୍ରାମରତ ହୋଇ ରହିବାକୁ ଅଛି, ଯାହା ଉପରେ ଆପଣମାନେ ଏତେବେଳେ ସୁସ୍ଥିର ଭାବରେ ରହିଅଛନ୍ତି। ତେଣୁକରି ଲକ୍ଷ୍ୟ କରନ୍ତୁ, ଇରାନ ଦେଶ ଆଦୌ ସେହି ସର୍ବଶ୍ରେଷ୍ଠ ସ୍ଥାନ ସ୍ୱର୍ଗକୁ ପ୍ରତିନିଧିତ୍ୱ କରି ନଥାଏ, ଯେହେତୁ ସେଠାରେ ଯୁଦ୍ଧର ସମସ୍ୟା ଗୁଡ଼ିକର, ହତ୍ୟାର, ପୁଣି ଝଗଡ଼ା କରିବାର ତଥା ସେପରି ବିଭିନ୍ନ ଧରଣର ସଂକଟ ଗୁଡ଼ିକ ସଦାସର୍ବଦା ଲାଗି ରହିଥିଲା। ତଥାପି ଏହି ସ୍ୱର୍ଗସ୍ଥାନ ଯେ ଏକ ବିଶୁଦ୍ଧ ଜୀବନଯାପନର ସ୍ଥାନ ଅଟେ, ଏ ବିଷୟକୁ ଏହା ପ୍ରତିନିଧିତ୍ୱ ପ୍ରଦାନ କରିଥିଲା। ଆଉ ତାହା ହିଁ ସେହି କ୍ଷେତ୍ରଟି, ହଁ, ବିଶୁଦ୍ଧ ଜୀବନଯାପନ ମାର୍ଗ ଅଟେ ଯେଉଁ ସ୍ଥାନରେ ମଣ୍ଡଳୀଟି ଅକୃତକାର୍ଯ୍ୟ ହେଉଅଛି। ଆପଣମାନଙ୍କୁ ଜଣାଅଛି କି ଯେ ଏପରିକି ଆପଣଙ୍କ ବ୍ୟକ୍ତିଗତ ଆତ୍ମବ୍ୟବହାରଟି ମଧ୍ୟ କୌଣସି ବ୍ୟକ୍ତିଙ୍କୁ ସୁସ୍ଥତା ଲାଭ କରିବାରୁ ବଞ୍ଚିତ କରିଥାଏ ପାରେ ବୋଲି। ଆପଣଙ୍କର ବଦ୍ ଆଚରଣଟି, ଆପଣଙ୍କ ପରି ବିଶ୍ୱାସଗଣଙ୍କ ଶିକାର ବିହୀନ ପାପ ଗୁଡ଼ିକ ଏହି ମଣ୍ଡଳୀକୁ ଦୃଶ୍ୟ ରୂପେ ପତିତ କରିପାରିଥାଏ। ପୁଣି ବିଚାର ଦିନରେ ଏହାର ପ୍ରତିଟି ଅସଫଳତା ପୁଣି ଆକ୍ରମଣ ନିମନ୍ତେ ଆପଣ ହିଁ ସମ୍ପୂର୍ଣ୍ଣ ରୂପେ ଦାୟୀ ହେବେ। ଓହୋ, ଆପଣ ମାନେ ତ ଏପରି କହିଥାନ୍ତି ଭାଇ ବର୍ନାମ, ବର୍ତ୍ତମାନ ଏଠାରେ କିଛି କ୍ଷଣ ନିମନ୍ତେ ଅପେକ୍ଷା କରନ୍ତୁ। ଆଚ୍ଛା, ମାନେ ତାହା ହିଁ ତ ସତ୍ୟ କଥା ଅଟେ। ଏ ବିଷୟଟି ଉପରେ କିଛିଟା ବିଚାର କରି ଦେଖନ୍ତୁ। ଜିହୋଶୁଆ ସେ ଦେଶ ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ନଦୀ ପାର କଲା ଉତ୍ତାରେ ଈଶ୍ୱର ତାଙ୍କୁ ସେହି ପ୍ରତିଜ୍ଞାକୁ ପ୍ରଦାନ କରିଥିଲେ। କେବଳ ଚିନ୍ତା କରି ଦେଖନ୍ତୁ, କୌଣସି ଜଣେ ବ୍ୟକ୍ତିଙ୍କୁ ମଧ୍ୟ ସେ ହରାଇ ନଥିଲେ, ମାତ୍ର ସମ୍ପୂର୍ଣ୍ଣ ଯୁଦ୍ଧକୁ ଲଢ଼ିଥିଲେ। ଏପରିକି କେହି ଜଣେ ସୁଦ୍ଧା ଦାଗଟିଏ ସୁଦ୍ଧା ଆପଣା ଦେହରେ ଲଗାଇ ନଥିଲା, କିନ୍ତୁ ସେବକଟିଏ ଆବଶ୍ୟକ ନ କରି ପ୍ରାଥମିକ ଚିକିତ୍ସା ଥିବା ଦଳଟିଏ ଲାଭ ନ କରି ସେହି ଯୁଦ୍ଧକୁ ତାଙ୍କୁ ଲଢ଼ିବାକୁ ଥିଲା। ଈଶ୍ୱର କହିଥିଲେ, ଭୂଖଣ୍ଡଟି ତୁମମାନଙ୍କର ଅଧିକାର ଅଟେ, ଯାଅ ଯୁଦ୍ଧ କର। କୌଣସି ଜଣେ ବ୍ୟକ୍ତି କିମ୍ବା ଦଳଟିଏ ସେଠାରେ ରହିନଥିବେ, ଯେହେତୁ କେହି ଜଣେ ହେଲେ ସୁଦ୍ଧା ହତ ହେବେ ନାହିଁ। ତଥାପି ସେପରି ଏକ ରଣ ପରିସ୍ଥିତିକୁ ସାମ୍ନା କରିବାକୁ ଆପଣ ଯାଉଅଛନ୍ତି, ଆଉ ସେମାନେ ଅରାମୀୟଗଣଙ୍କୁ ପୁଣି ହିତୀୟମାନଙ୍କୁ ବଧ କରିଥିଲେ, ପୁଣି ଛାଉଣୀ ମଧ୍ୟକୁ ପାପ ପ୍ରବେଶ ନ କରିବା ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ସୁଦ୍ଧା ଆଘାତ ପାଇନଥିଲେ। ଆଉ ଆକାନ ଯେତେବେଳେ ବାବିଲୀୟଗଣଙ୍କର ସେହି ବସ୍ତ୍ରଗୁଡ଼ିକୁ ପୁଣି ସ୍ୱର୍ଣ୍ଣର କୁଣ୍ଡିଳା ଗୁଡ଼ିକୁ ନେଇଯାଇଥିଲେ, ପୁଣି ସେଗୁଡ଼ିକୁ ନେଇ ଆପଣ ସ୍ତମ୍ଭ ମଧ୍ୟରେ ଲୁଚାଇ ରଖିଥିଲେ, ତତ୍ପରେ ପରବର୍ତ୍ତୀ ପ୍ରାତଃ କାଳରେ ସେମାନଙ୍କ ମଧ୍ୟରୁ 16 ଜଣ ବିନଷ୍ଟ ହୋଇଯାଇଥିଲେ। ଜିହୋଶୁଆ ଏପରି କହିଥିଲେ, ବନ୍ଦ କର, ତୁମମାନେ ବନ୍ଦ କର, କିଛି କ୍ଷଣ ପାଇଁ ଅପେକ୍ଷା କର, କୌଣସି ନା କୌଣସି ସ୍ଥାନରେ ବିଭ୍ରାଟର କାରଣ ଅବଶ୍ୟ ରହିଅଛି, ଏଠାରେ କିଛି ନା କିଛି ଅଘଟଣର ବିଷୟ ଅବଶ୍ୟ ରହିଅଛି। ଆମ୍ଭେମାନେ 7 ଦିନ ଧରି ଉପବାସ କଥାକୁ ପାଳନ କରିବାକୁ ଯାଉଅଛୁ, କାରଣ ଈଶ୍ୱର ଆମମାନ ସହିତ ଏପରି କହି ପ୍ରତିଜ୍ଞା କରିଥିଲେ ଯେ କେହି ଜଣେ ହେଲେ ତୁମମାନଙ୍କ ମଧ୍ୟରୁ ହତ ନହିବ, ଆମମାନଙ୍କ ଶତ୍ରୁଗଣ ଆମମାନଙ୍କ ଚରଣ ତଳେ ପତିହିତ ହେବେ। ସୁତରାଂ ଏହି ସ୍ଥାନରେ ବର୍ତ୍ତମାନ ବିଭ୍ରାଟର କିଛି ନା କିଛି କାରଣ ଅବଶ୍ୟ ରହିଅଛି, ଯେହେତୁ କୌଣସି ସ୍ଥାନରେ ନିଶ୍ଚୟ ବିଭ୍ରାଟର କାରଣ ଅବଶ୍ୟ ରହିଅଛି, କାରଣ 16 ଜଣ ବ୍ୟକ୍ତି ଏହି ସ୍ଥାନରେ ମୃତ ହୋଇ ପଡ଼ି ରହିଅଛନ୍ତି। ଏମାନେ ଇସ୍ରାଏଲୀୟ ଭାତୃଗଣ ଅଟନ୍ତି, ପୁଣି ସେମାନେ ଏହି ସ୍ଥାନରେ ମୃତ୍ୟୁବରଣ କରି ଧରାଶାୟୀ ଅଟନ୍ତି। ସେହି ନିରୀହ ବ୍ୟକ୍ତିଗଣ କାହିଁକି ମୃତ୍ୟୁବରଣ କରିଥିଲେ, ଯେହେତୁ କେବଳ ଜଣେ ବ୍ୟକ୍ତି ହିଁ ବିପଦଗାମୀ ହୋଇଯାଇଥିଲେ। ଏହାକୁ ଆବଶ୍ୟକ ସ୍ଥଳେ ଶିକ୍ଷା ଦେବାର ଉଦ୍ଦେଶ୍ୟଟି ପୁଣି ଆବଶ୍ୟକଟି ଯେ କିପରି ଅଟେ ତାହାକୁ ଆପଣମାନେ ଲକ୍ଷ୍ୟ କରନ୍ତି କି? ମଣ୍ଡଳୀଟି ସୁଧୁରି ଯାଉଅଛି, ଈଶ୍ୱରଙ୍କ ବାକ୍ୟ ଥାଇ ସୁଧୁରି ଯାଉଅଛି, ଈଶ୍ୱର ସହିତ ଥାଇ ସୁଧୁରୁଅଛି, ପୁଣି ପରସ୍ପର ସହିତ ଏକମତ ଥାଇ ସୁଧୁରି ଯାଉଅଛି। ଈଶ୍ୱରଙ୍କୁ ଭୟ କରୁଥିବା ଦ୍ୱାରା ଅତି ଧୈର୍ଯ୍ୟର ସହିତ ତ୍ରୁଟିହୀନ ଭାବେ ଧାର୍ମିକ ମନା ହୋଇ ପ୍ରତ୍ୟେକ ଲୋକଙ୍କ ସାମ୍ନାରେ ନିଷ୍ପତ୍ତି କରି ଜୀବନ ଯାପନ କରୁଅଛି। ଏହା ସତ୍ତ୍ୱେ କୌଣସି ଜଣେ ବ୍ୟକ୍ତି ଯେହେତୁ ବସ୍ତ୍ର ଗୁଡାକୁ ହରଣ କରି ନେଇଯାଇଥିଲେ, ପୁଣି ଯେପରି କର୍ମକୁ କରିବା ଉଚିତ ନଥିଲା ସେପରି କର୍ମକୁ ସେ କରିଥିଲେ, ତାହା ଯୋଗୁଁ 16 ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ହୋଇଥିଲା। ତାହା ଯେ 16 ଜଣଙ୍କ ପ୍ରାଣହାନୀର ଘଟଣା ଥିଲା ଏପରି ତ ମୁଁ ବିଚାର କରିଥାଏ, ହୋଇପାରେ ତହିଁରୁ ଅଧିକ ସଂଖ୍ୟକ ଥାଇପାରନ୍ତି। ଯେଉଁମାନେ ମୃତ୍ୟୁବରଣ କରିସାରିଥିଲେ ସେମାନଙ୍କ ସଂଖ୍ୟା ଯେ 16 ଜଣ ଥିଲା ଏପରି ମୁଁ ବିଶ୍ୱାସ କରିଥାଏ। ଯୋଶୁଆ ଚେତାବନୀ ଦେଇଥିଲେ ଏବଂ ସେ କହିଥିଲେ କୌଣସି ନା କୌଣସି ସ୍ଥାନରେ ବିଭ୍ରାଟର କାରଣ ଅବଶ୍ୟ ରହିଅଛି। ଈଶ୍ୱର ତ ପ୍ରତିଜ୍ଞାଟିଏ ପ୍ରଦାନ କରିଥିଲେ, ଆଉ ଏଠାରେ କିଛି ଏକ ବିଭ୍ରାଟର କାରଣ ଦେଖାଦେଇଅଛି। ଆମ୍ଭମାନଙ୍କ ନିକଟକୁ ପୀଡିତମାନଙ୍କୁ ଯେତେବେଳେ ଅଣାଯାଇଥାଏ ଆଉ ଆରୋଗ୍ୟ ଲାଭ କରିବାକୁ ସେମାନେ ଯେତେବେଳେ ଅକ୍ଷମ ହୋଇପଡିଥାନ୍ତି, ସେତେବେଳେ ଉପବାସର ସହିତ ନିରବଚ୍ଛିନ୍ନ ପ୍ରାର୍ଥନାର ଏକ ଆୟୋଜନକୁ ଆମମାନଙ୍କୁ ସେତେବେଳେ କରିବାକୁ ଆବଶ୍ୟକ ପଡିଥାଏ। ଉପାସନାର ଆୟୋଜନ କରି ସେପରି କରିବାକୁ ପଡିଥାଏ। କୌଣସି ନା କୌଣସି ସ୍ଥାନରେ ସେତେବେଳେ ବିବାହର କାରଣ ଯେ ନିଶ୍ଚିତ ରୂପେ ରହିଅଛି ଏପରି ଆମମାନେ ଜାଣିଥାଉ। ଈଶ୍ୱର ତ ପ୍ରତିଜ୍ଞାଟିଏ କରିଥିଲେ ଆଉ ଈଶ୍ୱରଙ୍କୁ ତା ପ୍ରତି ଅବିଚଳିତ ହୋଇ ରହିବାକୁ ହିଁ ଅଛି, ପୁଣି ସେ ତାହାକୁ ସେପରି ହିଁ କରିବେ। ପୁଣି ସେ ଉପବାସର ବିଷୟକୁ ଘୋଷଣା କରିଥିଲେ, ସେମାନେ ଜାଣିବାକୁ ଚାହିଁଥିଲେ, ପୁଣି ସେମାନେ ଗୁଲିବାନ୍ତ କରିଥିଲେ ଆଉ ଆକାନଙ୍କ ପରିବାର ନାମରେ ଗୁଲି ଉଠିଥିଲା। ପୁଣି ସେମାନେ ଆକାନଙ୍କ ପରିବାର ବର୍ଗଙ୍କୁ ପୁଣି ସେମାନଙ୍କ ସମସ୍ତ ଛାଉଣୀକୁ ପୋଡି ପକାଇଥିଲେ, ପୁଣି ସେମାନଙ୍କୁ ଭସ୍ମରେ ପରିଣତ କରିଥିଲେ, ପୁଣି ସ୍ମରଣାର୍ଥ ନିମିତ୍ତ ସେଗୁଡ଼ିକୁ ସେହି ସ୍ଥାନରେ ପରିତ୍ୟାଗ କରି ରଖିଥିଲେ। ତତ୍ପରେ ଯୋଶୁଆ ଅତି ନିର୍ଭୀକ ରୂପେ ଯୁଦ୍ଧ କ୍ଷେତ୍ରକୁ ଗମନ କରିଥିଲେ, ସମସ୍ତଙ୍କୁ ସଙ୍ଗରେ ଧରି ଯାତ୍ରା କରିଥିଲେ ଆଉ କ୍ଷେତର ଦାଗଟିଏ ସୁଦ୍ଧା କାହାରି ଦେହରେ ଦେଖାଯାଇ ନଥିଲା। ଆପଣମାନଙ୍କ ସ୍ଥିତିଟି ଠିକ ତଦ୍ରୁପ ହିଁ ଅଟେ, ଏକଦା ସେ କିଛିଟା ଅଧିକ ସମୟକୁ ଆବଶ୍ୟକ କରିଥିଲେ। ସୂର୍ଯ୍ୟ ଅସ୍ତ ହେବା ଲାଗିଥିଲା, ରାତ୍ରି କାଳରେ ସେନାଗଣ ଉତ୍ତମ ରୂପେ ଯୁଦ୍ଧ କରିବାରେ ଅସମର୍ଥ ଥିଲେ, ଆଉ ଯୋଶୁଆ ସେ ନିର୍ଭୀକ ଯୋଦ୍ଧା ଈଶ୍ୱରଙ୍କ ଆତ୍ମାରେ ଅଭିଷିକ୍ତ ହୋଇ ରହିଥିଲେ, ଦେଶ ମଧ୍ୟରେ ନିଶ୍ଚିତ ସ୍ଥାନରେ ଅବସ୍ଥିତ ହୋଇ ରହିଥିଲେ, ଯେପରିକି ଏଫିସିଓ ଅନ୍ତଃସ୍ଥ ବିଶ୍ୱାସୀଗଣ ମଣ୍ଡଳୀ ମଧ୍ୟରେ ସୁସ୍ଥିର ହୋଇ ରହିଥିଲେ, ସମ୍ପଦ ଗୁଡ଼ିକୁ ଅଧିକାର ଗୁଡ଼ିକୁ ସ୍ଥାନଟିକୁ ଅଧିକାର କରି ନେଇ ଦେଶକୁ ଜୟକୁ ନେଇଥିଲେ, ଆଉ ସେତେବେଳେ ସେ କିଛିଟା ଅଧିକ ସମୟକୁ ଆବଶ୍ୟକ କରିଥିଲେ। ସୁତରାଂ ସେ କହିଥିଲେ ହେ ସୂର୍ଯ୍ୟ ସ୍ଥଗିତ ହୋଇ ରହିଥା, ପୁଣି ତାହା ପ୍ରାୟ 12 ଘଣ୍ଟା ପର୍ଯ୍ୟନ୍ତ ସ୍ଥଗିତ ହୋଇ ରହିଥିଲା। ସେତେବେଳେ ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା ଯେତେବେଳେ ପର୍ଯ୍ୟନ୍ତ ସେ ଦେଶକୁ ଅଧିକାର କରି ନେଇନଥିଲେ। ଧ୍ୟାନ ଦିଅନ୍ତି ତ, ଆଉ ଏଫିସିଓ ପୁସ୍ତକଟି ନିର୍ଦ୍ଧାରିତ ରୂପେ ଆମମାନଙ୍କୁ ଖ୍ରୀଷ୍ଟଙ୍କ ମଧ୍ୟରେ ଅବସ୍ଥାପିତ କରାଇଥାଏ, ଯେପରିକି ପବିତ୍ର ଦେଶରେ ସେମାନେ ଥିଲେ। ଆମମାନେ ଏକ ପବିତ୍ର ଦେଶରେ ଅବସ୍ଥାପିତ ହୋଇନାହୁଁ, ମାତ୍ର ପବିତ୍ର ଆତ୍ମାଙ୍କ ସହଭାଗିତାରେ ଥାଇ ଆମମାନେ ତନ୍ମଧ୍ୟରେ ଅବସ୍ଥାପିତ ହୋଇଅଛୁ। ଆସନ୍ତୁ କିଛିଟା ବାକ୍ୟକୁ ଆମମାନେ ଏତେବେଳେ ପାଠ କରିବା, ଆଉ ମଣ୍ଡଳୀଟି ଯେ କେତେ ବିଶୁଦ୍ଧ ଆଶ୍ରମ ବିଶିଷ୍ଟ ଅଟେ ତାହାକୁ ଏତଦ୍ୱାରା ଧ୍ୟାନ କରିବା। ପାଉଲ ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ଓହୋ ମୁଁ ତ ତାହାକୁ ଅଧିକ ହୃଦୟ ସହିତ ଆଗ୍ରହ କରିଥାଏ। ଈଶ୍ୱର ତାଙ୍କୁ ଜଣେ ଜଣେ ପ୍ରେରିତ ରୂପେ ନିର୍ବାଚିତ କରିଥିଲେ। କୌଣସି ପ୍ରାଚୀନ ତାଙ୍କ ଉପରେ ହସ୍ତାର୍ପଣ କରିନଥିଲେ, କେହି ଜଣେ ବିଶପ୍ ସୁଦ୍ଧା ତାଙ୍କୁ ଅନ୍ୟ କୌଣସି ସ୍ଥାନକୁ ପ୍ରେରଣ କରିନଥିଲେ, ମାତ୍ର ଈଶ୍ୱର ତାଙ୍କୁ ଆହ୍ୱାନ କରିଥିଲେ ଆଉ ତାଙ୍କୁ ଜଣେ ପ୍ରେରିତ କରି ପ୍ରସ୍ତୁତ କରିଥିଲେ। ପାଉଲ ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ ଏଫିସରେ ଥିବା ସାଧୁ ପବିତ୍ରୀକୃତ ହୋଇଥିବା ବ୍ୟକ୍ତିଗଣ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସୀମାନଙ୍କ ନିକଟକୁ ଲେଖୁଅଛି। ସେ ଯେ କିପରି ଭାବରେ ଏହାକୁ ସମ୍ବୋଧିତ କରି କହିଥାନ୍ତି ତାହାକୁ ଲକ୍ଷ୍ୟ କରନ୍ତୁ। ଏହା ତ ଅବିଶ୍ୱାସୀମାନଙ୍କ ନିମନ୍ତେ ଏପରି ନୁହେଁ, ମାତ୍ର ଏହା ତ ମଣ୍ଡଳୀର ନିମନ୍ତେ ଅଟେ। ଏହା ତ ଆହୁତ ହୋଇ ପୃଥକୀକୃତ ହୋଇଥିବା ବ୍ୟକ୍ତିଗଣଙ୍କୁ ଆହ୍ୱାନ କରିଅଛି, ସେମାନେ ଯେମାନେ କି ପବିତ୍ରୀକୃତ ଏବଂ ଆହୁତ ହୋଇ ଯୀଶୁଖ୍ରୀଷ୍ଟ ମଧ୍ୟରେ ବାସ କରି ରହିଥାନ୍ତି ସେମାନଙ୍କ ନିମନ୍ତେ ଏହା ଆହ୍ୱାନର ଏକ ସମ୍ବାଦ ଅଟେ। ପୁଣି ଆମ୍ଭେମାନେ ଯୀଶୁଖ୍ରୀଷ୍ଟ ମଧ୍ୟରେ କିପରି ଭାବରେ ଯେ ବାସ କରି ରହିପାରୁ ଏହାକୁ ଆପଣମାନେ ଯଦି ବୁଝିବାକୁ ଚାହାନ୍ତି ତାହେଲେ ଆପଣମାନେ ଏକମ କରନ୍ଥୀୟ 12 ଅଧ୍ୟାୟକୁ ଖୋଲନ୍ତୁ। ସେଠାରେ ଏପରି ଲିଖିତ ଅଟେ ଯେ ସମସ୍ତେ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ। କିପରି ଭାବରେ କାହା ଦ୍ୱାରା ବାପ୍ତିତ ହୋଇଥିଲୁ? ପବିତ୍ର ଆତ୍ମାଙ୍କ ଦ୍ୱାରା ସେପରି ହୋଇଥିଲୁ। ଜଳ ଦୀକ୍ଷାର ବାପ୍ତିସ୍ମ ଦ୍ୱାରା ନୁହେଁ, ଆପଣମାନେ ଚର୍ଚ୍ଚ ଅଫ୍ କ୍ରାଇଷ୍ଟର ସଦସ୍ୟଗଣ ସେପରି କିଛି ନୁହେଁ, ମାତ୍ର ଏକ ପ୍ରମୁଖ ଆତ୍ମାଙ୍କ ଦ୍ୱାରା SPIRT ଏକ ଆତ୍ମାଙ୍କ ଦ୍ୱାରା ଅଟେ। ହସ୍ତମର୍ଦ୍ଦନ କରିବା ଦ୍ୱାରା, ଏକ ପତ୍ର ଶବ୍ଦ ଦ୍ୱାରା କିମ୍ବା ଛିଟା ପ୍ରଦାନ କରିବା ଦ୍ୱାରା ସେପରି ତ କିଛି ନୁହେଁ, ମାତ୍ର ଏକ ଆତ୍ମାଙ୍କ ଦ୍ୱାରା ଆମମାନେ ସମସ୍ତେ ଏକ ଶରୀରରେ ବାପ୍ତିଜିତ ହୋଇଅଛୁ। ଆମ୍ଭମାନଙ୍କର ଅଧିକାରଟି ବାସ କରି ରହିବା ନିମନ୍ତେ ଈଶ୍ୱର ଆମମାନଙ୍କୁ ଯେଉଁ ଦେଶଟିଏ ଦାନ କରିଅଛନ୍ତି ତାହା ପବିତ୍ର ଆତ୍ମା ଅଟନ୍ତି। ଠିକ ତଦ୍ରୁପ ଏକ ବିଷୟ ଅଟେ, ଯେପରିକି ସେ ଯିହୁଦୀଗଣଙ୍କୁ କିଣା ଦେଶ ଦେଇଥିଲେ, ସେପରି ଭାବରେ ସେ ଆମମାନଙ୍କୁ ପବିତ୍ର ଆତ୍ମାଙ୍କୁ ପ୍ରଦାନ କରିଅଛନ୍ତି। ସମସ୍ତେ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ। ଆପଣମାନେ ଏହାକୁ ବୁଝିଲେ କି? ବର୍ତ୍ତମାନ ସେ ଇସ୍ରାଏଲୀୟ ସନ୍ତାନଙ୍କ ସଦୃଶ ଯେପରି ଆଧ୍ୟାତ୍ମିକ କିଣାଣିମାନଙ୍କୁ ଯେ ଆରାପ କରି କହୁଛନ୍ତି, ସେହି ଆଧ୍ୟାତ୍ମିକ ଇସ୍ରାଏଲଙ୍କୁ ଯିଏକି ଦେଶକୁ ଅଧିକାର କରିସାରିଛନ୍ତି। ଆପଣମାନେ ଯେ ମିଶ୍ର ଦେଶର ଦୁଷ୍କର୍ମ ଗୁଡ଼ିକରୁ ନିସ୍ତାର ଲାଭ କରି ବାହାରି ଆସିଅଛନ୍ତି, ସେଥିପାଇଁ ଆନନ୍ଦିତ ନୁହନ୍ତି କି? ଆପଣମାନେ ଯେ ଅରଣ୍ୟ ମଧ୍ୟରୁ ବାହାରି ଆସିଅଛନ୍ତି, ସେଥିପାଇଁ ଆନନ୍ଦିତ ନୁହନ୍ତି କି? ଆଉ ମନେ ରଖିଥାନ୍ତୁ, ସେମାନଙ୍କୁ ମାନ୍ନା ଭୋଜନ କରିବାକୁ ପଡିଥିଲା, ସ୍ୱର୍ଗରୁ ଦୂତଗଣଙ୍କ ଆହାରକୁ ଭୋଜନ କରିବାକୁ ପଡିଥିଲା, ଯେତେ ଦିନ ପର୍ଯ୍ୟନ୍ତ ସେମାନେ ପାର ହୋଇ ସେହି ପ୍ରତିଜ୍ଞା ଦେଶ ମଧ୍ୟକୁ ପ୍ରବେଶ କରି ଯାଇନଥିଲେ, ସେତେ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ସେହି ଭୋଜନକୁ କରିବାକୁ ପଡିଥିଲା। ଆଉ ଯେଉଁଦିନ ସେମାନେ ପାର ହୋଇ ଦେଶ ମଧ୍ୟକୁ ପ୍ରବେଶ କରିଯାଇଥିଲେ, ତା ପରଠାରୁ ମାନ୍ନା ପତିତ ହେବାରୁ ନିବୃତ୍ତ ହୋଇଥିଲା। ସେମାନେ ସେତେବେଳେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ପରିପକ୍ଷ ବ୍ୟକ୍ତିଗତ ହୋଇସାରିଥିଲେ, ଆଉ ସେମାନେ ଦେଶର ପୁରାତନ ଶସ୍ୟାଦି ଭୋଜନ କରିଥିଲେ। ସୁତରାଂ ଆପଣମାନେ ଏତେବେଳେ ଆଉ କୌଣସି ପ୍ରକାର ଶିଶୁଗଣ ନୁହନ୍ତି। ବର୍ତ୍ତମାନ ଆପଣମାନେ ସୁସମାଚାରର କୋମଳ ଖାଦ୍ୟ ଦୁଗ୍ଧକୁ ଆଉ ଆବଶ୍ୟକ କରୁନାହାନ୍ତି, ଅର୍ଥାତ୍ ଆପଣମାନେ ଶିଶୁର ଆଶ୍ରୟ ବିଶିଷ୍ଟ ହୋଇ ରହିବାକୁ ଆଉ ଇଚ୍ଛା କରୁନାହାନ୍ତି, ପୁଣି ଆଶ୍ୱସ୍ତି ଲାଭ କରିବାକୁ, ପୁଣି ଉପାସନା ଲୟକୁ ଯିବା ନିମନ୍ତେ ବାଧ୍ୟ କରାଯାଉନାହାନ୍ତି। ମାତ୍ର ଆପଣମାନେ ତ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ପ୍ରକୃତ ଧରଣର ଜଣେ ଯୋଗ୍ୟ ଖ୍ରୀଷ୍ଟିଆନ ଅଟନ୍ତି, ପୁଣି କଠିନ ଭୋଜନର ଖାଦ୍ୟକୁ ଖାଇବା ନିମନ୍ତେ ଆପଣମାନେ ସକ୍ଷମ ଅଟନ୍ତି। ଆପଣମାନେ କୌଣସି ଏକ ବିଶେଷ ଧରଣର ଉପଦେଶକୁ ଗ୍ରହଣ କରିବାକୁ ସମର୍ଥ ଓ ପ୍ରସ୍ତୁତ ଅଟନ୍ତି, ସେ ଏପରି ହିଁ କହିଥିଲେ, ଅର୍ଥାତ୍ ଯାହା ଗଭୀର ପୁଣି ଉତ୍କୃଷ୍ଟତର ବାକ୍ୟ ଅଟେ, ତାହାକୁ ବୁଝିବା ନିମନ୍ତେ ଆପଣମାନେ ତ ଏତେବେଳେ ପ୍ରସ୍ତୁତ ଅଟନ୍ତି। ଓହୋ, ଆମମାନେ ଅତି ସିଧାସଳଖ ରୂପେ ଏହାକୁ ଲାଭ କରିବାକୁ ପ୍ରୟାସ କରିବୁ। ପୁଣି ଏହା ତ ଜଗତର ପତ୍ନାବଧିରୁ ଲୁକାୟିତ ଅବସ୍ଥା ରହିଥିଲା। ଆଉ ସେପରି କହିଥିଲେ, ତୁମମାନେ ତ ଏତେବେଳେ ଏହାର ସହିତ ପରିଚିତ ହୋଇଅଛ, ମୁଁ ତୁମମାନଙ୍କୁ ସମ୍ବୋଧିତ କରି ଏହା କହୁଅଛି। ସେମାନଙ୍କୁ ନୁହେଁ, ଯେଉଁମାନେ କି ଅତି ସାଧାରଣ ରୂପେ ମିଶ୍ରରେ ଅକୃତକାର୍ଯ୍ୟ ହୋଇଯାଇଥିଲେ, ଯେଉଁମାନେ ଅଦ୍ୟାବଧି ଯାତ୍ରାପଥରେ ଅଛନ୍ତି, ସେମାନଙ୍କୁ ମଧ୍ୟ ନୁହେଁ, ମାତ୍ର ମୁଁ ସେମାନଙ୍କ ନିମନ୍ତେ ଏହାକୁ କହୁଅଛି, ଯେଉଁମାନେ କି ପ୍ରତିଜ୍ଞା ଦେଶରେ ଅଛନ୍ତି, ପୁଣି ଯେଉଁମାନେ ପ୍ରତିଜ୍ଞା ଗୁଡ଼ିକୁ ପାଇସାରିଅଛନ୍ତି। ଆପଣମାନଙ୍କ ମଧ୍ୟରୁ କେତେଜଣ ପ୍ରତିଜ୍ଞିତ ପବିତ୍ରତ୍ୱଙ୍କୁ ପ୍ରକୃତରେ ଲାଭ କରିସାରିଅଛନ୍ତି? ଓହୋ, ଆପଣମାନେ ଯେ ସେହି ପରପାରିସ୍ଥ ପ୍ରତିଜ୍ଞାର ଦେଶରେ ଅବସ୍ଥା କରୁଅଛନ୍ତି, ଏଥିରେ ଆନନ୍ଦିତ ନୁହନ୍ତି କି? ପୁଣି ସତ୍ୟ ଶସ୍ୟାଦିକୁ ଭୋଜନ କରୁଛନ୍ତି, ଈଶ୍ୱରଙ୍କ ଅତି ନିଗୁଢ ବାକ୍ୟକୁ ଭୋଜନ କରୁଅଛନ୍ତି, ପୁଣି ଏକ ଶୁଦ୍ଧ ଓ ଯୋଗ୍ୟ ବିଚାରକୁ ଯେ ଲାଭ କରୁଅଛନ୍ତି, ସେଥିପାଇଁ ଆପଣମାନେ ଆନନ୍ଦିତ ନୁହନ୍ତି କି? ଆପଣମାନଙ୍କର ଆଧ୍ୟାତ୍ମିକ ବିଚାରଧାରାଟି ସମ୍ପୂର୍ଣ୍ଣ ରୂପେ ଆନ୍ଦୋଳିତ ହୋଇସାରିଅଛି। ପୁଣି ସେ ଯେ କିଏ ଅଟନ୍ତି ତାଙ୍କୁ ଆପଣମାନେ ପ୍ରକୃତରେ ବୁଝିସାରିଅଛନ୍ତି, ଆଉ ସେ ଯେ କିପରି ଆଶ୍ରମ ବିଶିଷ୍ଟ ଅଟନ୍ତି ତାହାକୁ ମଧ୍ୟ ଆପଣମାନେ ପ୍ରକୃତରେ ଜାଣିସାରିଅଛନ୍ତି। ଆପଣମାନେ ଯେ କେଉଁ ସ୍ଥାନକୁ ଯାଉଅଛନ୍ତି ସେ ବିଷୟରେ ଆପଣମାନେ ପ୍ରକୃତ ଭାବରେ ଜାଣନ୍ତି, ଆପଣମାନେ ଏଗୁଡ଼ିକ ସମ୍ବନ୍ଧରେ ଖୁବ୍ ଉତ୍ତମ ରୂପରେ ବୁଝନ୍ତି। ପୁଣି ଆପଣମାନେ ଯେ କାହାଠାରେ ବିଶ୍ୱାସ କରିଅଛନ୍ତି ତାହାଙ୍କୁ ଆପଣମାନେ ଚିହ୍ନନ୍ତି, ତାହାଙ୍କ ହସ୍ତରେ ଯାହା କିଛି ସମର୍ପଣ କରିଅଛନ୍ତି ତାହାକୁ ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରି ରଖିବାକୁ ସେ ଯେ ସମର୍ଥ ଅଛନ୍ତି ଏହାକୁ ଆପଣମାନେ ଦୃଢ ରୂପେ ବିଶ୍ୱାସ କରିଅଛନ୍ତି। ଓହୋ, ତାହା ହିଁ ଏକମାତ୍ର ବିଷୟ ଅଟେ, ତାହା ହିଁ ସେପରି ଏକ ବିଷୟ ଅଟେ ଯାହାର ସମ୍ବନ୍ଧରେ ପାଉଲ ଏତେବେଳେ ପ୍ରକାଶ କରି କହୁଅଛନ୍ତି। ବର୍ତ୍ତମାନ ନିକଟବର୍ତ୍ତୀ ହୋଇ ଶୁଣନ୍ତୁ, ପୁଣି ଅଟି ଧ୍ୟାନର ସହିତ ଦେଖନ୍ତୁ, ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଥିବା ବିଶ୍ୱାସୀ ଗଣଙ୍କୁ ଲେଖୁଅଛି। ବର୍ତ୍ତମାନ ତାହାକୁ ଦୋହରାଇ କହିବା ନିମନ୍ତେ ମୋତେ ମଣ୍ଡଳୀକୁ ନିହାତି ପକ୍ଷେ ସେପରି କହିବା ନିମନ୍ତେ ସୁଯୋଗ ଦିଅନ୍ତୁ। ଆମ୍ଭେମାନେ କିପରି ଭାବରେ ଖ୍ରୀଷ୍ଟଙ୍କ ମଧ୍ୟରେ ଅବସ୍ଥାନ ରହିପାରୁ, ମଣ୍ଡଳୀ ମଧ୍ୟରେ ସଦସ୍ୟଭୁକ୍ତ ହେବା ଦ୍ୱାରା କି ନୁହେଁ, କୌଣସି ଏକ ପୁସ୍ତକରେ ଆପଣମାନଙ୍କ ନାମକୁ ତାଲିକାଭୁକ୍ତ କରିବା ଦ୍ୱାରା କି ନୁହେଁ, ଜଳ ମଧ୍ୟରେ ମଗ୍ନୀକରଣ ରୂପୀ ବାପ୍ତିସ୍ମରେ ବାପ୍ତିଜିତ ହେବା ଦ୍ୱାରା କି ନୁହେଁ। ତେବେ ଖ୍ରୀଷ୍ଟଙ୍କ ମଧ୍ୟରେ ଆମମାନେ କିପରି ଭାବରେ ଅବସ୍ଥାନ କରିପାରୁ, ଏକମାତ୍ର ପବିତ୍ର ଆତ୍ମାଙ୍କ ଦାନ ଦ୍ୱାରା ହିଁ ଆମମାନେ ସେପରି ଏକ ପ୍ରତିଜ୍ଞା ମଧ୍ୟରେ ଅବସ୍ଥାନ କରି ରହିଅଛୁ, ଏକ ଶରୀରରେ ବାପ୍ତିଜିତ ହୋଇଅଛୁ, ପୁଣି ଦେଶଟିର ମଧ୍ୟରେ ଯାହା କିଛି ଅବସ୍ଥିତ ହୋଇ ରହିଅଛି ତାରି ସହିତ ଅଂଶୀଦାର ଗଣ ହୋଇଅଛୁ। ଆମେନ୍। ଓହୋ, ମୁଁ ତାହା ପସନ୍ଦ କରିଥାଏ। ମୁଁ ଯଦି ଗଳାର ପୀଡ଼ାରେ ଆକ୍ରାନ୍ତ ହୋଇନଥାନ୍ତି ତେବେ ମୁଁ ତ ଚିତ୍କାର କରି କହିପାରିଥାନ୍ତି, ଆହା, ଏହି ଦେଶ ମଧ୍ୟକୁ ମୁଁ ଯେତେବେଳେ ପ୍ରବେଶ କରିଥାଏ ସେତେବେଳେ ତାହା ତ ମୋହର ନିଜସ୍ୱ ଦେଶ ହେବ। ଏତେବେଳେ ମୁଁ ସ୍ୱଗୃହରେ ଅବସ୍ଥିତ ଅଟେ, ଇଣାନ୍ ଦେଶରେ ଅବସ୍ଥିତ ଅଟେ, ପୁଣି ଯେଉଁ ଉଦ୍ଦେଶ୍ୟ ଗୁଡ଼ିକ ନିମନ୍ତେ ବ୍ୟବହାର କରିବାକୁ ଈଶ୍ୱର ମୋ ପାଇଁ ଇଚ୍ଛା କରନ୍ତି ସେପରି ଯେକୌଣସି ବିଷୟ ଗୁଡ଼ିକ ସପକ୍ଷରେ ମୁଁ ତାଙ୍କରି ଅଧୀନସ୍ଥ ଅଟେ। ମୁଁ ତ ପବିତ୍ର ଦେଶର ଭୂମିରେ ଗମନାଗମନ କରୁଅଛି, ସମ୍ପୂର୍ଣ୍ଣ ରୂପେ ବସ୍ତ୍ରାନ୍ୱିତ ହୋଇ ପୁଣି ପ୍ରସ୍ତୁତ ରହି ମୁଁ ରାଜାଙ୍କ ଜଣେ ସନ୍ତାନ ଅଟେ। ମୁଁ ମିଶ୍ର ଦେଶରୁ ବାହାରି ଆସିଅଛି, ପ୍ରତିଜ୍ଞା ଦେଶ ମଧ୍ୟକୁ ପ୍ରବେଶ ଆସୁଅଛି, ଯାତନା ଗୁଡ଼ିକୁ ସହନ କରିଅଛି, ଆଉ ଜର୍ଦ୍ଦନକୁ ପାର କରି ଏହି ଆଶୀର୍ବାଦିତ ଦେଶ ମଧ୍ୟକୁ ପ୍ରବେଶ କରିଅଛି। ଓହୋ, ମୁଁ କିପରି ଭାବରେ ଏହାକୁ ଲାଭ କରିଅଛି, ଏକ ଆତ୍ମାଙ୍କ ସହାୟତା ଦ୍ୱାରା ହିଁ ସେପରି ପ୍ରାପ୍ତ ହୋଇଅଛି। ଠିକ ସେହିପରି ଭାବରେ ଯେପରିକି ପାଉଲ ମଧ୍ୟ ଲାଭ କରିଥିଲେ, ଏହା ତାଙ୍କ ମଧ୍ୟରେ ଯେପରି ଭାବରେ କାର୍ଯ୍ୟ କରିଥିଲେ, ଠିକ ସେହିପରି ଭାବରେ ଏହା ମୋ ମଧ୍ୟରେ ସୁଦ୍ଧା କାର୍ଯ୍ୟ କରୁଅଛନ୍ତି। ଏକ ଆତ୍ମାଙ୍କ ଦ୍ୱାରା ଆମମାନେ ସମସ୍ତେ ବାପ୍ତିତ ହୋଇଥିଲୁ, ହିତା ଲାଭ କରିବା ଦ୍ୱାରା ନୁହେଁ, କେବଳ ଅଳ୍ପ କିଛି ଶିକାର ଜଳକୁ ପାଇଲା ଉତ୍ତରେ ମୁଁ ଯେ ଖୁବ୍ ଆଶ୍ୱସ୍ତିକର ଅନୁଭବ କରିଅଛି ସେପରି ମଧ୍ୟ ନୁହେଁ, ମାତ୍ର ଜଳ ମଧ୍ୟରେ ମଗ୍ନୀକୃତ ହୋଇଯିବା କାରଣରୁ ସେପରି ଅନୁଭବ କରୁଅଛି। ପବିତ୍ର ଆତ୍ମାଙ୍କ ଦ୍ୱାରା ସକଳ ବାହାନା ଗୁଡ଼ିକୁ ଦୂରୀଭୂତ ହେବାର ଆବଶ୍ୟକ ରହିଅଛି, ତାହା ହିଁ ପ୍ରତିଜ୍ଞାଟି ଅଟେ। ଆମ୍ଭମାନଙ୍କର ଏଫିସିଓ ଗଣ, ଆମ୍ଭମାନଙ୍କର ଜିହସ୍ୟ, ଯିଏକି ପବିତ୍ର ଆତ୍ମା ଅଟନ୍ତି, ଜିହସ୍ୟ ଶବ୍ଦର ଅର୍ଥ ଯୀଶୁ ମୁକ୍ତିଦାତା ତାହା ହିଁ ଅଟେ। ଜିହସ୍ୟ ଶବ୍ଦର ଅର୍ଥ ପବିତ୍ର ଆତ୍ମା ଆଧ୍ୟାତ୍ମିକ ରୂପେ ପ୍ରତିନିଧିତ୍ୱ ପ୍ରଦାନ କରୁଅଛନ୍ତି, ଯେପରିକି ସ୍ୱାଭାବିକ ଜୀବନରେ ସେ ତାହାକୁ ପ୍ରତିନିଧିତ୍ୱ କରିଥାନ୍ତି, ଅର୍ଥାତ୍ ସେ ଯେ ଆମମାନଙ୍କ ମହା ଯୋଦ୍ଧା ଜଣକ ଅଟନ୍ତି ଏହାକୁ ପ୍ରମାଣିତ କରିଥାନ୍ତି, ସେ ହିଁ ଆମମାନଙ୍କର ସର୍ବଶ୍ରେଷ୍ଠ ନେତା ଅଟନ୍ତି। ଆଉ ଈଶ୍ୱର ଯେପରି ଯିହୋଶୁଆଙ୍କର ସହବର୍ତ୍ତୀ ଥିଲେ, ଠିକ ସେହିପରି ଭାବରେ ପବିତ୍ର ଆତ୍ମାରେ ସେ ଆମମାନଙ୍କୁ ପ୍ରତି କ୍ଷେତ୍ରରେ ସଞ୍ଚାଳିତ କରିବା ଦ୍ୱାରା ଆମମାନଙ୍କର ସହବର୍ତ୍ତୀ ଅଟନ୍ତି। ପୁଣି ଛାଉଣୀ ମଧ୍ୟକୁ ପାପ ଯେତେବେଳେ ପ୍ରବେଶ କରିଥିଲା ସେତେବେଳେ ସ୍ଥଗିତର ଆଚରଣକୁ ପବିତ୍ର ଆତ୍ମା ଦାବି କରିଥିଲେ। ଏହି ମଣ୍ଡଳୀ ମଧ୍ୟରେ କିପରି ଧରଣର ବିଭ୍ରାଟ ରହିଅଛି, କୌଣସି ଏକ ବିଶେଷ ଧରଣର ବିଭ୍ରାଟ ଅବଶ୍ୟ ରହିଅଛି। ପୁଣି କିଶଙ୍କର ସଂଖ୍ୟାଧିକ ସନ୍ତାନଗଣଙ୍କୁ ଆମମାନେ ଯେ ବର୍ତ୍ତମାନ ଲାଭ କରିଅଛୁ ତାହା ଆପଣମାନେ ଦେଖିପାରନ୍ତି ନାହିଁ କି? ସଂଖ୍ୟାଧିକ ସାଉଲ ଗୁଡାକ ଧର୍ମ ବିଦ୍ୟାଳୟ ଗୁଡ଼ିକରୁ ଏବଂ ଈଶ୍ୱର ତତ୍ତ୍ୱ ଜ୍ଞାନରେ ଶିକ୍ଷା ନିକେତନ ନିଗତ ହେଉଛନ୍ତି, ପୁଣି କ୍ଷେତ୍ର ଗୁଡ଼ିକ ମଧ୍ୟ ଚାଲି ଯାଉଛନ୍ତି, ଆଉ ସେମାନଙ୍କର ତ୍ରୁଟିପୂର୍ଣ୍ଣ ଶିକ୍ଷା ଗୁଡ଼ିକୁ ପ୍ରଦାନ କରୁଛନ୍ତି, ଯେପରି ଧରଣର କର୍ମକୁ ସେମାନେ କରିବେ ବୋଲି ବାଇବଲ ପ୍ରକାଶ କରି କହିଅଛି। ଠିକ ସେହିପରି ଭାବରେ ବିଶ୍ୱାସୀ ରହିନାହାନ୍ତି, ଆପଣମାନଙ୍କ ସହଭାଗିତାରୁ ଆପଣମାନଙ୍କୁ ପୃଥକ କରି ଦେଉଛନ୍ତି, ଆପଣମାନଙ୍କ ସହିତ କୌଣସି ପ୍ରକାର ସହଭାଗିତାକୁ ଆଦୌ ରଖୁନାହାନ୍ତି, ପୁଣି ସେପରି ଅନ୍ୟାନ୍ୟ ଅନେକ ଗୁଡ଼ିଏ ଅପକର୍ମ ଗୁଡ଼ିକ କରୁଅଛନ୍ତି। ସେମାନେ ଭକ୍ତିର ଭେଦ ଧରନ୍ତି କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି। ଏପରି ଲୋକମାନଙ୍କ ଠାରୁ ଅନ୍ତର ହୁଅ। ସେମାନେ ଯେ କେଉଁ ସ୍ଥାନରୁ ବାହାରି ଚାଲି ଆସି ଆସନ୍ତି ସେ ବିଷୟ ସେମାନେ କିଛି ହେଲେ ଜାଣନ୍ତି ନାହିଁ। ସେମାନେ କୌଣସି ପ୍ରକାର ଉଚିତ ଧରଣର ଉତ୍ତରକୁ ମଧ୍ୟ ଦେଇପାରନ୍ତି ନାହିଁ। ମୋହର ଜନୈକ ବନ୍ଧୁଙ୍କ ତରଫରୁ, ଭାଇ ବୁଥ କ୍ଲି ବକରଙ୍କ ତରଫରୁ ହୋଇ ମୁଁ ଏହାକୁ ଏପରି କହୁଅଛି। ଏହି ଜଣେ ବ୍ୟକ୍ତି ଯଦି ପୀଡିତ ଅଟନ୍ତି, ଅପ୍ରାକୃତିକ ଧରଣରେ ସୁସ୍ଥ ଅଟନ୍ତି, ଜଗତର ଅନ୍ୟ ଯେକୌଣସି ବସ୍ତୁ ତାହା ଅଟେ ନା କାହିଁକି, ସେଗୁଡ଼ିକ ଅଯୋଗ୍ୟ ଧରଣର ବିଷୟ ଅଟେ। ଖଚରଟିଏ ତାହା ତ ସମସ୍ତ ପ୍ରାଣୀମାନଙ୍କ ମଧ୍ୟରୁ ଅତି ନିମ୍ନତର ପ୍ରାଣୀ ଅଟେ। ସେ ତ ଅଟେ, ସେ ଯେ କିଏ ଅଟେ ଏହାକୁ ସେ ନିଜରୁ ଜାଣେ ନାହିଁ। ତାହା ଆପଣାରୁ କୌଣସି ପ୍ରକାର କଦାପି ଉତ୍ପନ୍ନକ୍ଷମ ହୋଇପାରେ ନାହିଁ। ଖଚରଟିଏ ଅନ୍ୟ ଏକ ଖଚର ସହିତ ସଙ୍ଗମ କରିପାରେ ନାହିଁ, ପୁଣି ଅନ୍ୟ ଏକ ଖଚର ଉତ୍ପନ୍ନ କରି ନିଜେ ଖଚରଟିଏ ହୋଇ ରହିପାରେ ନାହିଁ। ଯଦ୍ୱାରା ସେ ତ ଦୁର୍ବଳ ଏବଂ ବିନାଶ ହୋଇଯାଇଥାଏ। ତାହାର ପିତା ଯେ କିଏ ଅଟନ୍ତି, ପୁଣି ତାହାର ମାତା ଯେ କିଏ ଅଟନ୍ତି, ଏ ବିଷୟ ସୁଦ୍ଧା ସେ ଜାଣିନଥାଏ। ଯେହେତୁ ସେ ତ ଆଂଶିକ ରୂପେ ଅଟେ, କିଛି କାଂଶରେ ଗଧ, ପୁଣି କିଛି କାଂଶରେ ଘୋଡ଼ାର ନସଲ ଅଟେ। ଈଶ୍ୱର ଆଦୌ ତାହାକୁ କିପରି ଭାବରେ ସୃଷ୍ଟି କରିନଥିଲେ, କିପରି ଧରଣ ଏକ ଆଚରଣ ନିମନ୍ତେ ଆପଣମାନେ ଈଶ୍ୱରଙ୍କୁ ଆଦୌ ଦାୟୀ କରିପାରନ୍ତି ନାହିଁ। ଈଶ୍ୱର ସେପରି ଏକ ପ୍ରାଣୀକୁ କଦାପି ସୃଷ୍ଟି କରିନଥିଲେ, କାରଣ ଈଶ୍ୱର ଏପରି କହିଥିଲେ ଯେ ପ୍ରତ୍ୟେକ ଆପଣ ଆପଣା ଯୋଉ ଜାତି ଅନୁସାରେ ଫଳ ଉତ୍ପନ୍ନ କରନ୍ତୁ। ଆଜ୍ଞା ହଁ, ତାହା ହିଁ ଅଟେ। ମାତ୍ର ଖଚରଟିଏ ତାହାର ପିତା ଜଣେ ଗଧ, ପୁଣି ତାହାର ମାତା ଜଣେ ଘୋଡ଼ା ଥିଲେ, ତେଣୁକରି ସେ ଯେ କାହାର ବଂଶ ଅଟେ ଏହାକୁ ସୁଦ୍ଧା ସେ ଜାଣେ ନାହିଁ। ତାହା ତ ଘୋଡ଼ାଟିଏ ଥିଲେ ସୁଦ୍ଧା ଖଚର ପରି ହେବା ପାଇଁ ଚେଷ୍ଟା କରୁଅଛି, କିମ୍ବା ଖଚରଟିଏ କିମ୍ବା ଘୋଡ଼ାଟିଏ ହୋଇଥିଲେ ସୁଦ୍ଧା ସେ ଗଧଟିଏ ହେବାକୁ ଚେଷ୍ଟା କରୁଅଛି, ଅଥବା ଗଧଟିଏ ହୋଇ ସୁଦ୍ଧା ତାହା ଘୋଡ଼ାଟିଏ ହେବାକୁ ଚେଷ୍ଟା କରୁଅଛି। କାରଣ ସେ ଯେ କାହାର ବଂଶଜ ଅଟେ ଏହାକୁ ସେ ନିଜେ ହେଲେ ଜାଣେ ନାହିଁ। ପୁଣି ଜଗତ ମଧ୍ୟ ସ୍ଥିତ ପ୍ରାଣୀମାନଙ୍କ ମଧ୍ୟରୁ ସେ ଅଧିକ ଶକ୍ତ କ୍ରିବା ପ୍ରାଣୀ ଅଟେ। ଆପଣମାନେ ତା ଉପରେ କାଣିଯାଏ ସୁଦ୍ଧା ଭରସା କରିପାରନ୍ତି ନାହିଁ। ଆଉ ମଣ୍ଡଳୀ ମଧ୍ୟରେ ଥିବା ଅଧିକାଂଶ ସଦସ୍ୟମାନଙ୍କର ତାହା ହିଁ ଅନୁସୃତ ପନ୍ଥା ଅଟେ। ସେମାନଙ୍କର ପିତା ଯେ କିଏ ଅଟନ୍ତି ତାହା ସେମାନଙ୍କୁ ଜଣାନାହିଁ, ସେମାନଙ୍କର ମାତା ଯେ କିଏ ଅଟନ୍ତି ଏହା ମଧ୍ୟ ସେମାନଙ୍କୁ ଜଣା ନାହିଁ। ସେମାନଙ୍କୁ କେବଳ ଗୋଟିଏ ମାତ୍ର ବିଷୟ ଜଣା, ଆଉ ତାହା ଏହି ଯେ ସେମାନେ ଜଣେ ପ୍ରେସବିଟେରିଆନ କିମ୍ବା ଜଣେ ମେଥଡିଷ୍ଟ କିମ୍ବା ଜଣେ ବ୍ୟାପ୍ଟିଷ୍ଟ କିମ୍ବା ଜଣେ ପେଣ୍ଟିକଷ୍ଟ ମତବାଦୀ ଏପରି ଅଟନ୍ତି, ଅନ୍ୟଥା ଅନ୍ୟ ଯେକୌଣସି ବିଶ୍ୱାସ ମତବାଦୀ ଗଣ ଅଟନ୍ତି। ସେମାନେ ଯେ କେଉଁ ସ୍ଥାନରୁ ଆଗତ ଅଟନ୍ତି ଏହାକୁ ମଧ୍ୟ ସେମାନଙ୍କୁ ଜଣା ନାହିଁ। ପୁଣି ଏକ ବୃଦ୍ଧ ଖଚରକୁ ଆପଣମାନେ ପାରୁ ପର୍ଯ୍ୟନ୍ତ ଯେତେ ଉଚ୍ଚ ଶବ୍ଦ କରି ଚିତ୍କାର କରିବାକୁ ସକ୍ଷମ ହୋଇପାରନ୍ତି, ସେତିକି ଜୋରରେ ଆପଣ ତା ନିକଟରେ ଚିତ୍କାର କରିପାରନ୍ତି, ଆଉ ତାହା ତ ସେଠାରେ ନିଶ୍ଚଳ ହୋଇ ଠିଆ ହୋଇ ରହିଥିବ। ପୁଣି ଆପଣଙ୍କ କର୍ଣ୍ଣଦ୍ୱୟକୁ ସେପରି ହଲାଉଥିବ, ପୁଣି ଆପଣଙ୍କ ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ ରହିଥିବ। ଆପଣ ସମସ୍ତ ରାତ୍ରିବ୍ୟାପି ସେମାନଙ୍କ ନିକଟରେ ପ୍ରଚାର କରିପାରନ୍ତି, ଏହା ସତ୍ତ୍ୱେ ସେମାନେ କୌଣସି ପ୍ରକାର ଏ ବିଷୟରେ ତିଳି ମାତ୍ର ବୁଝିନଥାନ୍ତି, କେବଳ ଏହାକୁ ଜାଣିଥାନ୍ତି ଯେ ସେମାନେ ଭିତରକୁ ଆସିବା ପୂର୍ବେ ସେଠାରେ କଣ କରିଥିଲେ। ଆଉ ଏହା ହିଁ ନିହାତି ପକ୍ଷେ ଉଚିତ ଧରଣର ଯୁକ୍ତି ଅଟେ। ମୁଁ ତ କର୍କଶ ସ୍ୱଭାବ ବିଶିଷ୍ଟ ହେବାକୁ ଆଦୌ ଇଚ୍ଛା କରେ ନାହିଁ, ତଥାପି ମୁଁ ଆପଣମାନଙ୍କୁ ସତ୍ୟ କଥା କହିବାକୁ ଇଚ୍ଛା କରେ। କେବଳ ଏକମାତ୍ର କର୍ତ୍ତବ୍ୟ ଯାହାକି ସେମାନେ କରିପାରନ୍ତି ତାହା ଏହି ଯେ ସେମାନେ ଉତ୍ତମ କାର୍ଯ୍ୟକାରୀ ଗଣ ରୂପେ ବିବେଚିତ ହୋଇପାରନ୍ତି। ଓହୋ, ସେମାନେ ତ ଅନବରତ କାର୍ଯ୍ୟ କରିବାରେ ଲାଗି ରହିଥାନ୍ତି। ତାହା ତ ମୋର ମସ୍ତିଷ୍କ ମଧ୍ୟକୁ ଯେପରି ଭାର ବହନକାରୀ ଲୋକମାନଙ୍କ ବିଷୟକୁ ସ୍ମରଣ କରାଇଥାଏ, ଯେଉଁମାନେ କି ସ୍ୱର୍ଗକୁ ଯିବା ନିମନ୍ତେ ନିଜ ମନୋନୀତ ମାର୍ଗ ଉପରେ ଉଦ୍ୟମ କରି ଚାଲିଥାନ୍ତି। ତାହା ତ ଯଥାର୍ଥ ରୂପେ ଏକ ଖଚରର ସ୍ୱଭାବ ଅଟେ। ମହିଳାମାନଙ୍କ ସାହାଯ୍ୟାର୍ଥେ ସୋସାଇଟିଟିଏ ପୁଣି ଚିକ୍କଣ ସ୍ୱାଦିଷ୍ଟ ବ୍ୟଞ୍ଜନର ବ୍ୟବସ୍ଥା ଦ୍ୱାରା ତଦ୍ୱାରା ସେମାନଙ୍କୁ ସେମାନେ ପ୍ରଚାରକମାନଙ୍କୁ ଦରମା ଦେଇଥାନ୍ତି, ଆଉ କହିଥାନ୍ତି ଆମମାନଙ୍କୁ ସେହି ନାଚ ତମାସାର ଯୋଜନାକୁ ଆୟୋଜନ କରିବାକୁ ଅଛି, ପୁଣି ଏହି ସାମାଜିକ ଅନୁଷ୍ଠାନ ଗୁଡ଼ିକୁ ଆୟୋଜିତ କରିବାକୁ ହିଁ ଅଛି। ସେମାନେ ତ ଅସରନ୍ତି କାର୍ଯ୍ୟର ବ୍ୟବସ୍ଥା ମଧ୍ୟରେ ବାନ୍ଧି ହୋଇ ରହିଅଛନ୍ତି, ପୁଣି ସେମାନେ କାହା ପାଇଁ ଏପରି କାର୍ଯ୍ୟ କରୁଅଛନ୍ତି? ଆପଣମାନେ ସେମାନଙ୍କୁ ଏପରି ପଚାରନ୍ତୁ, ତୁମେମାନେ ବିଶ୍ୱାସ କରିବା ସମୟରୁ ପବିତ୍ର ଆତ୍ମାଙ୍କୁ ଲାଭ କରିଥିଲ କି? ସେମାନେ ଆପଣଙ୍କ କର୍ଣ୍ଣଗୁଡ଼ାକୁ ମଧ୍ୟ କରି ପକାଇଥାନ୍ତି, ପୁଣି ସେମାନେ ଯେ କାହା ସହିତ ସମ୍ବନ୍ଧିତ ଅଟନ୍ତି ତାହାକୁ ସୁଦ୍ଧା ଜାଣିନଥାନ୍ତି। ଆପଣ କଣ ଅର୍ଥ କରିଥାନ୍ତି? ଏହି ସକଳ ପ୍ରକାର ବିଷୟ ଗୁଡିକ କେଉଁ ସ୍ଥାନରେ ସମ୍ପନ୍ନ ହୋଇଥିଲା, ପବିତ୍ରଙ୍କ ସମ୍ବନ୍ଧରେ ଆପଣଙ୍କର କଣ କହିବାର ଅର୍ଥ ରହିଅଛି? ମୁଁ ତ ଏ ବିଷୟରେ କିଛି ହେଲେ ଶୁଣି ନାହିଁ। ଓହୋ, ଆପଣ ତ ନିଶ୍ଚିତ ରୂପେ ଜଣେ ଜଣେ ଧର୍ମାନ୍ଧ ସଦୃଶ ଅଟନ୍ତି। ଦେଖନ୍ତୁ, କିଏ ଯେ ପିତା ଥିଲେ ଏ ବିଷୟରେ ସେମାନେ କିଛି ହେଲେ ଜାଣନ୍ତି ନାହିଁ, କିଏ ଯେ ମାତା ଥିଲେ ସେ ବିଷୟରେ ସୁଦ୍ଧା ସେମାନେ କିଛି ହେଲେ ଜାଣନ୍ତି ନାହିଁ। ଆଉ ଯେପରି ଇଚ୍ଛା କରିଥାନ୍ତି କିମ୍ବା ଉପାୟ ଅବଲମ୍ବନ କରିବା ପାଇଁ ଚାହିଁଥାନ୍ତି, ତଦନୁସାରେ ଆପଣମାନେ ସେମାନଙ୍କୁ ପ୍ରଭାବିତ କରିପାରନ୍ତି। ଏଠାରେ ଆଘାତ କରିପାରନ୍ତି, ସେଠାରେ ଆଘାତ କରିପାରନ୍ତି, ଏପରି ପ୍ରଭାବିତ କରିପାରନ୍ତି, ସେପରି ପ୍ରଭାବିତ କରିପାରନ୍ତି ଇତ୍ୟାଦି। ତାହା ତ ଏକ ବୁଢା ଖଚର ନିମନ୍ତେ ଉପଯୁକ୍ତ ଧରଣର ବ୍ୟବହାର ଅଟେ, ନିଶ୍ଚୟ ସେପରି ଅଟେ। ଏହା ସତ୍ତ୍ୱେ ମୁଁ ଆପଣଙ୍କୁ କହେ, ଆପଣମାନଙ୍କୁ ସେପରି କଷ୍ଟକର ବ୍ୟବହାର ଏକ ଯୋଗ୍ୟ ବୀଜରୁ ଉତ୍ପନ୍ନ ହୋଇଥିବା ଅଶ୍ୱ ସହିତ ଆଦୌ କରିବାକୁ ପଡିନଥାଏ। ତା ଉପରେ ଥରେ ମାତ୍ର ଚାବୁକର ପ୍ରହାର ଦିଅନ୍ତୁ, ଆହେ ଭାଇମାନେ, ତାହା ଚଞ୍ଚଳ ହେଉଥିବ। କଣ ପର୍ବ ଅଛି ତା ବିଷୟରେ ତାକୁ ଭଲ ଭାବରେ ଜଣା। ଏକ ଅସଲି ଘୋଡ଼ା ଉପରେ ଚଢିବାର ଅନୁଭୂତିଟି ତାହା କେତେ ଆହ୍ଲାଦଜନକ ବିଷୟ ଅଟେ, କେତେ ଉତ୍ତମ ବିଷୟ ଅଟେ। ଆପଣମାନେ ତ କହିଥାନ୍ତି, ହେ ବାଳକ ଏଠାକୁ ଆସି ଚାଲି ଆସ, ଆହେ ଅମୁକ ବ୍ୟକ୍ତି ସେପରି କର। ଦେଖନ୍ତୁ, ଆପଣ ଲଗାମକୁ ମଜବୁତ କରି ରଖିଥାନ୍ତୁ, ଆଉ ତା ପବନର ସହିତ ଆଳାପ କରିବା ଭଳି ଖୁବ୍ ଜୋରରେ ଦୌଡ଼ିବ। ତାହା ହିଁ ଅସଲି ଖ୍ରୀଷ୍ଟିଆନ ମାନଙ୍କର ନ୍ୟାର୍ଯ୍ୟ ଆଚରଣ ଅଟେ। ହାଲେଲୁୟା! ଆପଣମାନେ ପବିତ୍ର ଆତ୍ମାଙ୍କୁ ଲାଭ କରନ୍ତୁ, ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ମନ ପରିବର୍ତ୍ତନ କରନ୍ତୁ, ପୁଣି ସକଳ ପ୍ରକାରର ପାପ କ୍ଷମା ନିମନ୍ତେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିତ ହେଉନ୍ତୁ। ଏହା ହିଁ ନିଷ୍ପତ୍ତି ଅଟେ। ଯେତେ ଶୀଘ୍ର ସେମାନେ ଜଳରେ ମଗ୍ନୀକୃତ ହୋଇଥାନ୍ତି, ସେତେ ଶୀଘ୍ର ସେଗୁଡ଼ିକ ଦୂରୀଭୂତ ହୋଇଯାଇଥାଏ। ସେମାନେ ଯେତେବେଳେ ପର୍ଯ୍ୟନ୍ତ ପବିତ୍ର ଆତ୍ମାକୁ ଲାଭ କରିନଥାନ୍ତି, ସେତେବେଳେ ପର୍ଯ୍ୟନ୍ତ ସେମାନେ ଦିବାରାତ୍ର ବିଶ୍ରାମ କରିନଥାନ୍ତି। କାହିଁକି? ଆପଣମାନଙ୍କୁ ଜଣା, ଜଣେ ଖ୍ରୀଷ୍ଟିଆନକୁ ଜଣା ଯେ ତାହାର ପିତା କିଏ ଥିଲେ। ଦେଖନ୍ତୁ, ଉଭୟ ନିମନ୍ତେ ଏକ ପ୍ରକାର ଜନ୍ମଗ୍ରହଣ ବିଷୟକୁ ଆବଶ୍ୟକ ରହିଥାଏ। ପିତା ଓ ମାତା ଉଭୟଙ୍କର ସଙ୍ଗମ ଆବଶ୍ୟକ ହୋଇଥାଏ, ତାହା ହିଁ ସତ୍ୟ କଥା ଅଟେ। ଖଚରଟିଏ ଆପଣା ପିତା ଏବଂ ମାତାଙ୍କୁ ଚିହ୍ନେ ନାହିଁ, କିନ୍ତୁ ଆମମାନଙ୍କ ପିତା ଏବଂ ମାତା ଯେ କିଏ ଥିଲେ ତାହା ତ ଆମମାନଙ୍କୁ ଜଣା ଅଛି। ଯେହେତୁ ଆମ୍ଭେମାନେ ଈଶ୍ୱରଙ୍କ ଲିଖିତ ବାକ୍ୟରୁ ଜାତ ହୋଇଥିଲୁ, ପୁଣି ପବିତ୍ରାତ୍ମାଙ୍କ ଦ୍ୱାରା ସୁନିଶ୍ଚିତ ହୋଇଥିଲୁ। ପିତର କହିଥିଲେ, ପେଣ୍ଟିକୋଷ୍ଟ ଦିନ ସେପରି କହିଥିଲେ, ତୁମମାନେ ଯଦି ମନ ପରିବର୍ତ୍ତନ କରିବ ପୁଣି ବାପ୍ତିତ ହେବ, ପୁଣି ଆପଣମାନଙ୍କ ପାପରୁ ପରିଷ୍କୃତ ହେବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିତ ହେବ, ତେବେ ଯାଇ ତୁମମାନେ ପବିତ୍ରତ୍ୱଙ୍କ ଦାନକୁ ଲାଭ କରିବ। ହେ ଭାଇ, ନୂତନ ଜନ୍ମ ଲାଭ କରିଥିବା ଖ୍ରୀଷ୍ଟିଆନ, ଓହୋ, ବିସ୍ମୟକର! ଏହା ହିଁ ତାହାର ଆତ୍ମା ଅଟେ। ଯେତେ ଶୀଘ୍ର ସେ ବାକ୍ୟକୁ ଲାଭ କରିଥାଏ, ସେ ପବିତ୍ରତ୍ୱଙ୍କୁ ହିଁ ଲାଭ କରିଥାଏ। ତତ୍ପରେ ଯେକୌଣସି ବିଷୟରେ ଆପଣ ତାକୁ ପ୍ରଶ୍ନ କରିପାରନ୍ତି, ଆଉ ସେ କେଉଁ ସ୍ଥାନରୁ ଅଟେ ତାହାକୁ ସେ ଜାଣିଥାଏ। ତୁମେ ଅଲୌକିକ ରୂପେ ସୁସ୍ଥତା ଲାଭ କରିବା ବିଷୟକୁ ବିଶ୍ୱାସ କରିଥାଉ କି? ଆମେନ୍। ତୁମେ ଦ୍ୱିତୀୟ ଆଗମନର ବାକ୍ୟକୁ ବିଶ୍ୱାସ କରିଥାଉ କି? ଆମେନ୍। ଜଣେ ଖଚର ସ୍ୱଭାବ ବ୍ୟକ୍ତିକୁ ତାହା ପ୍ରଶ୍ନ ପଚାରନ୍ତୁ। ଖଚର ସ୍ୱଭାବ ବିଶିଷ୍ଟ ବ୍ୟକ୍ତିର ବିଶ୍ୱାସ ବି ଧର୍ମ କହିଥାଏ ଯେ, ଆରେ ହେ, ମୁଁ ତାହା ଜାଣେ ନାହିଁ। ଏକଦା ଅଧ୍ୟକ୍ଷ ଜୋନ୍ ସେପରି କହିଥିଲେ, ଉତ୍ତମ କଥା ଅଟେ, ସାଉଲଙ୍କ ପଶ୍ଚାତଗମନ କରି ଚାଲିଥାନ୍ତୁ। ବୁଝନ୍ତି ତ? ଓହୋ, ସେମାନେ ତ କିଛି ହେଲେ ଜାଣନ୍ତି ନାହିଁ। ଆଚ୍ଛା, ତେବେ ଏ ବିଷୟରେ ମୋର ମଣ୍ଡଳୀ ଯେ ନିଶ୍ଚିତ ନୁହେଁ, ସେପରି ବିଷୟକୁ ମୁଁ ଆପଣଙ୍କୁ କହିଥାଏ। ହେ ଭାଇ, ତଥାପି ଚେନ୍ନାଇକ ନୂତନ ଜନ୍ମ ଲାଭ କରିଥିବା ପୁରୁଷ ଏବଂ ମହିଳା ଯୀଶୁଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ନିମନ୍ତେ ଅଧିକ ସୁନିଶ୍ଚିତ ଅଟନ୍ତି। ପୁଣି ଯେତେ ନିଶ୍ଚିତ ରୂପେ ପବିତ୍ରତ୍ମା ଦତ୍ତ ହୋଇଛନ୍ତି, ଠିକ ସେତିକି ନିଶ୍ଚିତ ରୂପେ ସୁଦ୍ଧା ସେମାନେ ପବିତ୍ରତ୍ମାଙ୍କୁ ଲାଭ କରିସାରିଅଛନ୍ତି। ପୁଣି ଯୀଶୁ ଏପରି କହିଥିଲେ, ଉପନିକଟସ୍ଥ ସେହି ନାରୀ ଜଣକ ଏପରି କହିଥିଲେ, ଆମମାନେ ଏହି ପର୍ବତରେ ଉପାସନା କରିଥାଉ, ପୁଣି ଯିହୁଦୀଗଣ ଜେରୁସାଲମରେ ଉପାସନା କରିଥାନ୍ତି। ସେ କହିଥିଲେ, ହେ ନାରୀ, ମୋହର ବାକ୍ୟ ଗୁଡାକୁ ଶ୍ରବଣ କର। ଏପରି ଏକ ସମୟ ମଧ୍ୟ ଆସୁଅଛି, ପୁଣି ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ ଅଟେ, ପିତା ଏତେବେଳେ ପର୍ଯ୍ୟନ୍ତ ସେପରି ଉପାସକଗଣଙ୍କ ଅନ୍ୱେଷଣ କରୁଅଛନ୍ତି, ଯେଉଁମାନେ ଆତ୍ମାରେ ଓ ସତ୍ୟରେ ତାଙ୍କ ଉପାସନା କରିବେ। ତୁମ୍ଭର ବାକ୍ୟ ସତ୍ୟ ଅଟେ। ପୁଣି ପ୍ରତ୍ୟେକ ବ୍ୟକ୍ତି ଯିଏକି ବାଇବଲକୁ ପାଠ କରିଥାଏ, ପୁଣି ବାଇବଲରେ କଥିତ ହୋଇଥିବା ପ୍ରତିଟି ବାକ୍ୟକୁ ବିଶ୍ୱାସ କରିଥାଏ, ପୁଣି ତାହାର ଆଦେଶ ଗୁଡାକୁ ଅନୁସରଣ କରିଥାଏ, ପୁଣି ଯେପରିକି ସେମାନେ ଗ୍ରହଣ କରିଥିଲେ ତଦନୁସାରେ ସେହି ସମାନ ପବିତ୍ରାତ୍ମାଙ୍କୁ ଗ୍ରହଣ କରିଥାଏ। ଠିକ ସେହିପରି ଭାବରେ ସେମାନେ ଏହାକୁ ମଧ୍ୟ ଗ୍ରହଣ କରିଥିଲେ, ସେହି ସମାନ ଧରଣର ଫଳାଫଳ ସହିତ ସେମାନେ ଏହାକୁ ସେତେବେଳେ ଗ୍ରହଣ କରିଥିଲେ। ପୁଣି ସେମାନେ ଯେତେବେଳେ ଏହାକୁ ଗ୍ରହଣ କରିଥିଲେ ସେହି ସମାନ ଧରଣର ଶକ୍ତି ସେତେବେଳେ ସେମାନେ ଲାଭ କରିଥିଲେ। ତାହାର ପିତା ଏବଂ ମାତା ଯେ କିଏ ଥିଲେ ଏହାକୁ ସେ ଭଲ ଭାବରେ ଜାଣିଥିଲେ। ସେ ଜାଣିଥିଲେ ଯେ ସେ ଯୀଶୁଙ୍କ ରକ୍ତରେ ଧୌତ ହୋଇଛନ୍ତି ବୋଲି, ଆତ୍ମାରେ ନୂତନ ଜନ୍ମ ଲାଭ କରିଛନ୍ତି, ଈଶ୍ୱରଙ୍କ ଶକ୍ତିରେ ଭରପୂର ହୋଇଛନ୍ତି। ସେ ଯେ କେଉଁ ସ୍ଥାନରୁ ଦୃଢ଼ତାର ସହିତ ରହିଥାନ୍ତି ତାହାକୁ ସେ ଜାଣିଥିଲେ। ସୁନିଶ୍ଚିତ ରୂପେ ସେପରି ହିଁ ଅଟେ। ସେ ଯେ କ୍ରିୟା ମଧ୍ୟରେ ଅବସ୍ଥିତ ଅଟନ୍ତି, ସେ ଯେ କେଉଁ ସ୍ଥାନ ଆଗତ ହୋଇଅଛନ୍ତି ଏହାକୁ ସେ ଜାଣନ୍ତି। ତାହା ହିଁ ଜଣେ ଯୋଗ୍ୟ ଖ୍ରୀଷ୍ଟିଆନର ପ୍ରକୃତ ଧରଣର ଆଚରଣ ଅଟେ। ପୁଣି ତାଙ୍କୁ ସେପରି ପଚାରନ୍ତୁ, ବିଶ୍ୱାସ କରିଥିବା ଦିନରୁ ଆପଣ ପବିତ୍ରାତ୍ମାଙ୍କୁ ଲାଭ କରିଥିଲେ କି? ହେ ଭାଇ ଆମେନ୍। ସେଦିନ ଜଣେ ବୃଦ୍ଧ ସାଧୁଙ୍କ ନିକଟରେ ଠିଆ ହୋଇ ରହିଥିବା ସମୟରେ 92 ବର୍ଷ ବୟସ୍କ ବୃଦ୍ଧ ଜଣକ ସେ ଥିଲେ, ଜଣେ ଏକ 80 ବର୍ଷ ବୟସ୍କ ପାଳକଙ୍କ ସହିତ କଥାବାର୍ତ୍ତା କରୁଥିଲେ। ମୁଁ ପଚାରିଥିଲି, ଅଜା କି? ସେ କହିଥିଲେ, ଯେତେ ସ୍ୱଚ୍ଛତା ରୂପେ ସେ କହିପାରିଥାନ୍ତି, ହଁ ହେ ମୋର ପୁତ୍ର, ତାହା ହିଁ ଅଟେ। ମୁଁ ତାଙ୍କୁ ଏପରି ପଚାରିଥିଲି, ଆପଣ ପବିତ୍ରାତ୍ମାଙ୍କୁ ଲାଭ କରିସାରିବା ଦିନଠାରୁ ତାହା କେତେ ଦିନର ଅନୁଭୂତି ଅଟେ? ଆଉ ସେ କହିଥିଲେ, ଈଶ୍ୱରଙ୍କ ନାମର ମହିମା କରନ୍ତୁ, ପ୍ରାୟ 60 ବର୍ଷ ପୂର୍ବେ ମୁଁ ତାଙ୍କୁ ଲାଭ କରିଥିଲି। ଆଉ ସେ ଯଦି ଖତ୍ରଟି ହୋଇଥାନ୍ତେ ତେବେ ସେପରି କହିଥାନ୍ତେ, ଏତେବେଳେ କିଛି କ୍ଷଣ ପାଇଁ ଅପେକ୍ଷା କରି ରହନ୍ତୁ, ମୁଁ ଯେତେବେଳେ ଛିଟା ପ୍ରଦାନ କରାଯାଇଥିଲି ଏବଂ ସ୍ୱୀକୃତି ଲାଭ କରିଥିଲି ସେତେବେଳେ ମୁଁ ପାଇଥିଲି। ଆଚ୍ଛା, ନିଶ୍ଚିତ ରୂପେ ସେମାନେ ମୋତେ ଉପାସନାଳୟକୁ ନେଇଯାଇଥିଲେ, ପୁଣି ଜଣେ ଏକ ବ୍ୟକ୍ତିଙ୍କ ନିକଟକୁ ମୋର ପତ୍ରଟିକୁ ନେଇଯାଇଥିଲେ। ଓହୋ, ଅନୁଗ୍ରହ କରିବା ହେଉଛୁ, ସେମାନେ ଯେ କାହାର ସଦସ୍ୟ ଅଟନ୍ତି ଏହାକୁ ମଧ୍ୟ ସେମାନେ ଭଲ ଭାବରେ ଜାଣନ୍ତି ନାହିଁ। ତଥାପି ତାହାର ଜନ୍ମାଧିକାରଟି ଯେ କେଉଁ ସ୍ଥାନରୁ ଆଗତ ଅଟେ ଏହାକୁ ସେ ଜାଣେ। ଏହା ସେହି ସ୍ଥାନରେ ଯେତେବେଳେ ଘଟିଥିଲା ସେତେବେଳେ ସେ ସେଠାରେ ଉପସ୍ଥିତ ଥିଲେ। ସେ ତ ଜରେ ପୁଣି ଆତ୍ମାରେ ଜାତ ହୋଇଥିଲେ। ସେ ଏହାକୁ ଜାଣିଥିଲେ ଯେ ଜଳ ମଧ୍ୟ ଦେଇ ପୁଣି ବାକ୍ୟ ଦ୍ୱାରା ସେ ଧୌତ ହୋଇ ପରିଷ୍କୃତ ହୋଇଥିଲେ, ଏହାକୁ ସେ ବୁଝିଥିଲେ। ଆଉ ସେଥିରୁ ସେ ବାକ୍ୟକୁ ସ୍ୱୀକାର କରି ନେଇଥିଲେ। ଏହା ଯେ କିପରି ଭାବରେ କଥିତ ହୋଇଥିଲା ଏତେବେଳେ ତାହାକୁ ଧ୍ୟାନ ଦିଅନ୍ତୁ। ସେମାନେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି ଏପରି ଲିଖିତ ହୋଇଥିଲା। ପାଉଲ ବର୍ତ୍ତମାନ ମନେ ରଖିଥାନ୍ତୁ, ମୁଁ ତ ଦୀର୍ଘ ସମୟ ଧରି ପ୍ରଚାର କରି ଆସୁଅଛି, ତଥାପି ଏହି ଅଧ୍ୟାୟ ମଧ୍ୟରୁ ମୁଁ ଏହାକୁ ପ୍ରଚାର କରିବାକୁ ଇଚ୍ଛା କରୁଅଛି। ତେଣୁକରି ମୁଁ ଅତି ଦୀର୍ଘତା ଶୀଘ୍ର ସେପରି କରିବି। ଆପଣମାନେ ଏହାକୁ ପସନ୍ଦ କରନ୍ତି କି? ଆମମାନେ ଯେ କେଉଁ ସ୍ଥାନରେ ଅବସ୍ଥିତ ଅଟୁ ତାହା ତ ଆମମାନଙ୍କୁ ଏହା କହିଥାଏ, ତଥାପି ଗୋଟିଏ ରାତ୍ରିକାଳୀନ ଅବସରରେ ଆମେ ଏହାକୁ ପ୍ରଚାର କରି ନପାରୁ। ଏହା ଉପରେ ଆମମାନେ ମାସଟିଏ କିମ୍ବା 2 ମାସ ସମୟକୁ ଆବଶ୍ୟକ କରିଥାଉ, ଆଉ ପ୍ରତିଟି ରାତ୍ରିକାଳରେ କେବଳ ଏହା ଉପରେ ବିଚାର କରି ବ୍ୟତୀତ କରିପାରୁ, ବାକ୍ୟ ପରେ ବାକ୍ୟ ସେପରି ବିଚାର କରି ବ୍ୟତୀତ କରିପାରୁ। ପଛକୁ ଫେରିଯାଇ ଇତିହାସର ବିବରଣୀ ଗୁଡ଼ିକ ଉପରୁ ତାହାକୁ ପ୍ରମାଣ କରିପାରୁ, ଏହାକୁ ଠିକ ସେହି ସ୍ଥାନରେ ଅବସ୍ଥିତ କରିପାରୁ, ବାକ୍ୟ ସହିତ ବାକ୍ୟକୁ ରଖିପାରୁ। ପୁଣି ଏହା ଯେ ସତ୍ୟ ବାକ୍ୟ ଅଟେ ତାହାକୁ ଆପଣମାନଙ୍କୁ ଦେଖାଇ ଦେଇପାରୁ। ବର୍ତ୍ତମାନ ସେହି ବାକ୍ୟଟିକୁ ପୁନର୍ବାର ପାଠ କରିବା ନିମନ୍ତେ ମୋତେ ଯଥାଶୀଘ୍ର ସୁଯୋଗ ଦିଅନ୍ତୁ। ପାଉଲ ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ମନୁଷ୍ୟର ଇଚ୍ଛା ଅନୁସାରେ ପ୍ରେରିତ ନୁହେଁ। ଏଫେସରେ ଥିବା ସାଧୁମାନଙ୍କୁ ପୁଣି ତାହା ଯୋଗକାରୀ ଅଟେ ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ୱାସୀମାନଙ୍କଠାକୁ ଲେଖୁଅଛି। ଏମାନେ ସମସ୍ତେ ଆହୁତ ହୋଇଅଛନ୍ତି, ପୃଥକୀକୃତ ହୋଇଅଛନ୍ତି, ପୁଣି ପବିତ୍ର ଆତ୍ମଙ୍କ ଦ୍ୱାରା ବାପ୍ତିତ ହୋଇ ସାରିଅଛନ୍ତି, ଯଥା ଯେତେବେଳେ ଖ୍ରୀଷ୍ଟ ଯୀଶୁରେ କଳାଧିପାତ କରୁଅଛନ୍ତି। ମୁଁ ତ ଏହି ପତ୍ରିକୁ ଆପଣମାନ ନିମନ୍ତେ ସେପରି ଭାବରେ ଅର୍ଥ କରୁଅଛି, ମୋର ପ୍ରିୟତମ ଗଣଙ୍କ ନିମନ୍ତେ ସେପରି ପ୍ରକାଶ କରି କହୁଅଛି। ଓହୋ, ସେମାନଙ୍କ ଗହଣରେ ଥାଇ ମୁଁ ଯେତେବେଳେ ପାଉଲଙ୍କ ବିଷୟରେ ଚିନ୍ତା କରୁଅଛି, ଓହୋ କିପରି ଚିତ୍ତାକର୍ଷକ ବିଷୟ ଅଟେ। ସେହି ପ୍ରେରିତ ଜଣକ ଆପଣାର ମସ୍ତକକୁ ସେହି ସ୍ଥାନରେ ଛେଦନ କରାଇଥିଲେ, ସେହି ସ୍ଥାନରେ ଯେଉଁଠାରେ ସେମାନେ ତାଙ୍କ ମସ୍ତକ ଛେଦନ କରିଥିଲେ ସେହି ସ୍ଥାନ ନିକଟରେ ମୁଁ ତ ଦଣ୍ଡାୟମାନ ହୋଇ ସେଦିନ ରହିଥିଲି। ତଥାପି ଓହୋ, ସେ ନୂତନ ଶରୀରଟି ମଧ୍ୟରେ ତାଙ୍କର କଟା ମୁଣ୍ଡଟି ସ୍ଥାନ ଲାଭ କରିଅଛି, ପୁଣି ତାହା ତ ପୁନଃ ଆଉ କଦାପି କଟା ଯାଇପାରେ ନାହିଁ। ଆଉ ସେ ତ ସେମାନଙ୍କ ସହିତ ଠିଆ ହୋଇ ଏତେବେଳେ ରହିଅଛନ୍ତି, ସେ ତ ସେହି ସମାନ ପ୍ରେତଜଣ କଟନ୍ତି ଯିଏ କି ଏହାକୁ ଲେଖିଥିଲେ। ଆଉ ଏପରି କହିଥିଲେ, ତୁମ୍ଭମାନଙ୍କ ନିମିତ୍ତ ଅଟେ ଯେଉଁମାନେ କି ଯୀଶୁ ଖ୍ରୀଷ୍ଟର ମଧ୍ୟରେ ବାସ କରି ରହିଅଛନ୍ତି, ଏକ ଆତ୍ମାଙ୍କ ଦ୍ୱାରା ଆମମାନେ ସେହି ଏକ ଶରୀରରେ ବାପ୍ତିତ ହୋଇଅଛୁ। ଏତେବେଳେ ଧ୍ୟାନ ଦିଅନ୍ତୁ, ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କ ଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି। ଚାର୍ଲି ମହାଶୟ, ଆପଣ ତାହା ଶୁଣିପାରିଥାନ୍ତି କି? ସକଳ ପ୍ରକାର ସ୍ୱର୍ଗୀୟ ଆଶୀର୍ବାଦ ଗୁଡ଼ିକର ସହିତ ଆମମାନଙ୍କୁ ଆଶୀର୍ବାଦ କରିଅଛନ୍ତି। ସେ ପ୍ରକାର ନୁହେଁ ଯେ କିଛିଟା ପୀଡ଼ିତଗଣଙ୍କୁ, ପୁଣି କିଛିଟା ଏହାକୁ, କିଛିଟା ତାହାକୁ, ମାନେ ସେ ତ ସକଳ ପ୍ରକାରର ଆତ୍ମିକ ଆଶୀର୍ବାଦ ଗୁଡ଼ିକର ସହିତ ଆମମାନଙ୍କୁ ଆଶୀର୍ବାଦ କରିଅଛନ୍ତି। ସେହି ସମାନ ପବିତ୍ର ଆତ୍ମା ଯିଏକି ପେଣ୍ଟିକୋଷ୍ଟ ଦିବସରେ ପତିତ ହୋଇଥିଲେ, ସେ ତ ସେହି ଏକା ଧର୍ମାତ୍ମା ଅଟନ୍ତି ଯିଏକି ଅଦ୍ୟ ରାତ୍ରି କାଳରେ ଆମମାନ ମଧ୍ୟରେ ଏହି ଠାରେ ଉପସ୍ଥିତ ଅଛନ୍ତି। ସେ ତ ସେହି ସମାନ ପବିତ୍ର ଆତ୍ମା ଅଟନ୍ତି ଯିଏକି ମରିୟମଙ୍କୁ ଚିତ୍କାର କରି କହିବା ନିମନ୍ତେ ସକ୍ଷମ କରିଥିଲେ, ପରଭାଷାରେ କଥାବାର୍ତ୍ତା କରିବାକୁ ଯୋଗ୍ୟ କରିଥିଲେ, ପୁଣି ଉତ୍ତମ ସମୟକୁ ତଥା ଚିତ୍ତାହ୍ଲାଦର ଅବସରକୁ ପ୍ରଦାନ କରିପାରିଥିଲେ, ପୁଣି ଅନ୍ୟାନ୍ୟ ଆଚରଣ ଗୁଡ଼ିକ ଯାହାକି ସେ ଆତ୍ମିକ ରୂପେ ଦେଖାଇଥିଲେ ତାହାକୁ ସଫଳ କରାଇଥିଲେ। ସେ ତ ସେହି ସମାନ ପବିତ୍ର ଆତ୍ମା ଅଟନ୍ତି ଯିଏକି ଆଜି ରାତ୍ରି କାଳଠାରେ ଉପସ୍ଥିତ ଅଛନ୍ତି। ସେହି ସମାନ ପବିତ୍ର ଆତ୍ମା ସେହି ଅଟନ୍ତି ଯିଏକି ପାଉଲଙ୍କୁ ସେହି ପୁରାତନ ଜାହାଜ ମଧ୍ୟରେ ଅବଗତ କରାଇଥିଲେ, ଯେତେବେଳେ କି ଜାହାଜଟି ଟଳମଳ ଅବସ୍ଥାରେ ଥାଇ ବୁଡ଼ିବାକୁ ଯାଉଥିଲା, ପୁଣି ପ୍ରାୟ ନାଶ ହୋଇଯିବା ଅବସ୍ଥାରେ ପହଞ୍ଚି ସାରିଥିଲା, ପୁଣି ଦିନ ଓ ରାତ୍ରି ହୋଇ 14 ଦିନ ପର୍ଯ୍ୟନ୍ତ ତଦ୍ବଧ୍ୟରେ ସେ ଥିଲେ, ଆଉ ଚନ୍ଦ୍ର ଅଥବା ତାରାଗଣ କିଛି ହେଲେ ଦେଖାଯାଇନଥିଲେ। ସେ ସତର ମଧ୍ୟରେ ଥାଇ ବାହାର ସ୍ଥିତିକୁ ଦେଖିଥିଲେ, ପୁଣି ପ୍ରତିଟି ସ୍ଥାନରେ ଶହେ ସ୍ଥାନର ତାଣ୍ଡବ ଲୀଳା ଦେଖିବାକୁ ପାଇଥିଲେ, ବିଭତ୍ସକ ରୂପକୁ ଧାରଣ କରି ନୃତ୍ୟ କରୁଥିଲା, ପୁଣି ଆପଣ ଦାନ୍ତ ଗୁଡାକୁ ଦେଖାଉଥିଲା, ପୁଣି ଶୟତାନ ପରି କହିଥିଲା, ମୁଁ ଏହି ପୁରୁଣା ଜାହାଜଟିକୁ ଏତେବେଳେ ବୁଡ଼ାଇ ପକାଇବି, ମୁଁ ଏତେବେଳେ ତୁମକୁ ଧରି ପକାଇଅଛି। ଆଉ କିଛିଟା ସମୟ ପ୍ରାର୍ଥନା ବ୍ୟତୀତ ଉଦ୍ଦେଶ୍ୟରେ ପାଉଲ ଏକ ନିମ୍ନ କୋଠରୀ ମଧ୍ୟକୁ ଯେତେବେଳେ ଚାଲି ଯାଇଥିଲେ, ସେଠାରେ ଜଣେ ଦୂତ ଠିଆ ହୋଇଥିବାର ସେ ଦେଖିବାକୁ ପାଇଥିଲେ। ଆଉ ସେ ଦୂତ କହିଥିଲେ, ହେ ପାଉଲ, ତୁମେ ଆଦୌ ଭୟ କର ନାହିଁ, କୌଣସି ଏକ ନିଶ୍ଚିତ ଦ୍ୱୀପରେ ଏହି ଜାହାଜଟି ଭାଙ୍ଗି ଚୁର୍ମାର ହେବାକୁ ଯାଉଅଛି, ଆଗକୁ ବଢ଼ିଚାଲ, ପୁଣି ରାତ୍ରିକାଳୀନ ଭୋଜନ ଗ୍ରହଣ କର, ବର୍ତ୍ତମାନ ଏହା ନିଶ୍ଚିତ ପ୍ରକାର ବିଷୟ ଅଟେ। ଆପଣଙ୍କ ଛୋଟ ହସ୍ତରେ ସେହି ଜଞ୍ଜୀର ଗୁଡାକୁ ନେଇ ସେ ସେମାନଙ୍କ ସହିତ ଆସିଥିଲେ, ତାଙ୍କ ପାଦରେ ସେମାନଙ୍କୁ ଟାଣି ଆଣିଥିଲେ, ପୁଣି କହିଥିଲେ, ହେ ସଙ୍ଗୀତ, ତୁମମାନେ ଦୃଢ଼ ସାହସ ସହିତ ରହିଥାଅ, ଯେହେତୁ ପରମେଶ୍ୱର ଈଶ୍ୱରଙ୍କ ଦୂତ ଯାହାଙ୍କର ମୁଁ ସେବକ ଅଟେ ମୋ ନିକଟ ଆସି ଉପସ୍ଥିତ ହୋଇଥିଲେ, ଆଉ କହିଥିଲେ, ହେ ପାଉଲ, ତୁମେ ଭୟ କର ନାହିଁ। ସେହି ସମାନ ଧର୍ମାତ୍ମା ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ଈଶ୍ୱର ସେହି ସମାନ ଧର୍ମାତ୍ମା ଆମର ସେହି ଏକ ଆଧ୍ୟାତ୍ମିକ ଆଶିଷ ଗୁଡ଼ିକୁ ପ୍ରଦାନ କରୁଅଛନ୍ତି। ସ୍ୱର୍ଗୀୟ ସ୍ଥାନରେ ଆମମାନଙ୍କୁ ସକଳ ଆତ୍ମିକ ଆଶିଷ ଗୁଡ଼ିକ ଦେଇ ଆଶୀର୍ବାଦ କରିଅଛନ୍ତି। ଓହୋ, କେବଳ କିଛି ସମୟ ନିମନ୍ତେ ଆସନ୍ତୁ, ଆମମାନେ ଏହି ସ୍ଥାନରେ କେବଳ ନିରବ ହୋଇ ରହିବା, ସ୍ୱର୍ଗୀୟ ସ୍ଥାନରେ ତାହାରି ଉପରେ ସୁସ୍ଥିର ହୋଇ ରହିବା। ପୁଣି ଅନ୍ୟ କୌଣସି ଦ୍ୱିତୀୟ ସ୍ଥାନରେ ସେପରି ତ ନୁହେଁ, ମାତ୍ର ସ୍ୱର୍ଗୀୟ ସ୍ଥାନରେ ଏପରି ଅଟେ। ଆମ୍ଭେମାନେ ସ୍ୱର୍ଗୀୟ ସ୍ଥାନରେ ଏକତ୍ରିତ ହୋଇଅଛୁ, ଏପରି ଅନୁମାନ କରାଯାଇଥାଏ ଯେପରି ତାହା ବିଶ୍ୱାସର ଅବସ୍ଥିତିର ଏକ ଯୋଗ୍ୟ ସ୍ଥାନ ଅଟେ। ଅର୍ଥାତ୍ ଯଦି ମୁଁ ପ୍ରାର୍ଥନା ଉତ୍ସର କରିଥିଲି, ପୁଣି ଆପଣମାନେ ମଧ୍ୟ ପ୍ରାର୍ଥନା ଉତ୍ସର କରିଥିଲେ, କିମ୍ବା ମଣ୍ଡଳୀଟି ପ୍ରାର୍ଥନା ଉତ୍ସର କରିଥିଲା, ପୁଣି ସମାଚାର ନିମନ୍ତେ ଆମେ ପ୍ରସ୍ତୁତ ରହିଥିଲୁ, ପୁଣି ସାଧୁଗଣଙ୍କ ସହିତ ଆପଣମାନଙ୍କୁ ଏକତ୍ରିତ କରିଅଛୁ, ଆହୁତ ହୋଇସାରିଅଛୁ, ପବିତ୍ର ଆତ୍ମାରେ ବାପ୍ତିତ ହୋଇଅଛୁ, ଈଶ୍ୱରଙ୍କ ଆଶିଷ ଗୁଡ଼ିକରେ ପରିପୂର୍ଣ୍ଣ ହୋଇସାରିଅଛୁ, ଆହୁତ ହୋଇଥିଲୁ, ମନୋନୀତ ହୋଇଥିଲୁ, ଯେତେବେଳେ ସ୍ୱର୍ଗୀୟ ସ୍ଥାନମାନଙ୍କରେ ସମୟ ଉପବେଶନ କରିଅଛୁ, ଆମମାନଙ୍କ ପ୍ରାଣର ଦଶାରେ ଥାଇ ଆମମାନେ ସ୍ୱର୍ଗୀୟ ପ୍ରଜାଗଣ ଅଟୁ। ଆମମାନଙ୍କର ଆତ୍ମା ଗୁଡିକ ଆମମାନଙ୍କୁ ସ୍ୱର୍ଗୀୟ ପରିବେଶରେ ସମ୍ମିଳିତ କରି ରଖିସାରିଅଛି। ହେ ମୋର ଭାଇ, ଆପଣଙ୍କର ଅବସ୍ଥା ସେଠାରେ ତଦ୍ରୁପ ଅଟେ, ଏକ ସ୍ୱର୍ଗୀୟ ପରିବେଶ ଅନୁକୂଳ ପରିସ୍ଥିତିର ଯୋଗ୍ୟ ଅଟେ। ଓହୋ, ଆଜିର ରାତ୍ରି କାଳରେ ଯଦି କିଛି ଘଟଣା ଘଟିଯାଏ, ପୁଣି ସେହି ପ୍ରତିଟି ପ୍ରାଣ ଯାହାକି ନୂତନ ଜନ୍ମ ଲାଭ କରିସାରିଅଛି, ଆମମାନେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଏକ ନୂତନ ସୃଷ୍ଟି ହୋଇ ସେହି ସ୍ୱର୍ଗୀୟ ସ୍ଥାନରେ ତାଙ୍କ ସହିତ ଗବେଷଣ କରି ତାଙ୍କ ପ୍ରଜା ସଦୃଶ୍ୟ ସେଠାରେ ବିଦ୍ୟମାନ ହୋଇଯାଇଅଛୁ। ରକ୍ତର ଅଧୀନରେ ସକଳ ପ୍ରକାରର ପାପ ଗୁଡିକ ରକ୍ତର ଅଧୀନସ୍ଥ ଅଟେ, ଯୋଗ୍ୟବନ୍ତ ଆରାଧନ ପରିବେଶ ମଧ୍ୟରେ ଅଟେ। ପୁଣି ଆମମାନଙ୍କ ହସ୍ତ ଗୁଡିକ ଈଶ୍ୱରଙ୍କ ଆଡ଼କୁ ପ୍ରସାରିତ ଅଟେ, ପୁଣି ହୃଦୟ ଗୁଡିକ ଈଶ୍ୱରଙ୍କ ଆଡ଼େ ଉତ୍ତୋଳିତ ଅଟେ, ଆଉ ଖ୍ରୀଷ୍ଟ ଯୀଶୁରେ ସ୍ୱର୍ଗୀୟ ସ୍ଥାନରେ ଉପବେଶନ କରିଅଛୁ। ଆମମାନେ ସମବେତ ଭାବରେ ସ୍ୱର୍ଗୀୟ ସ୍ଥାନରେ ଉପବେଶନ କରି ତାଙ୍କର ଉପାସନା କରୁଅଛୁ। ଆପଣମାନେ କଦାପି ଯେପରି ଏକ ସ୍ଥାନରେ ବସିଥିଲେ କି, ଓହୋ, ମୁଁ ସେତେବେଳେ ପର୍ଯ୍ୟନ୍ତ ଉପବେଶନ କରି ରହିଅଛି, ସେତେବେଳେ ପର୍ଯ୍ୟନ୍ତ ଆନନ୍ଦର ବହୁଳତାରେ ମୁଁ କ୍ରନ୍ଦନ କରିନାହିଁ, ପୁଣି ଏପରି କହିନାହିଁ ଯେ ହେ ଈଶ୍ୱର ମୋତେ ଏଠାରେ କଦାପି ପରିତ୍ୟାଗ କରି ଚାଲି ନ ଯାଆନ୍ତୁ। ଯୀଶୁ ଖ୍ରୀଷ୍ଟରେ ଥାଇ କେବଳ ସ୍ୱର୍ଗୀୟ ସ୍ଥାନ ଗୁଡିକରେ ହିଁ ଉପବେଶନ କରି ରହିଅଛୁ, ତାହାର ସହିତ ରଖି ଆମମାନଙ୍କୁ ଆଶୀର୍ବାଦ କରୁଅଛନ୍ତି। ଅଲୌକିକ ଧରଣର ଆରୋଗ୍ୟତାରେ, ପୂର୍ବ ଜ୍ଞାନର ଯୋଗ୍ୟତାରେ, ପ୍ରକାଶନରେ, ଦର୍ଶନରେ, ଶକ୍ତିଶାଳୀ କାର୍ଯ୍ୟ ଗୁଡିକରେ, ପରଭାଷାରେ, ବ୍ୟାଖ୍ୟା କରିବାରେ, ବୁଦ୍ଧିରେ, ଜ୍ଞାନ ବହୁଳତାରେ, ପୁଣି ସକଳ ପ୍ରକାରର ସ୍ୱର୍ଗୀୟ ବରଦାନ ଗୁଡିକରେ, ପୁଣି ଆନନ୍ଦରେ ଆଉ ବର୍ଣ୍ଣନାତ୍ମକ ପ୍ରଚୁର ମହିମାରେ ଆଶୀର୍ବାଦିତ କରିଅଛନ୍ତି। ପ୍ରତ୍ୟେକ ପ୍ରାଣ ପବିତ୍ରାତ୍ମାରେ ଭରପୂର ହୋଇସାରିଅଛନ୍ତି, ସମ୍ବେଦ ରୂପେ ଜଳପ୍ରଚଳ କରୁଅଛନ୍ତି, ସ୍ୱର୍ଗୀୟ ସ୍ଥାନରେ ଏକତ୍ରିତ ରୂପେ ଉପବେଶନ କରିଅଛନ୍ତି। ଆମମାନଙ୍କ ମଧ୍ୟରେ ମନ୍ଦ ବିଚାରଧାରାର ଲେଶ ମାତ୍ର ଆଭାସ ରହିନାହିଁ, ଗୋଟିଏ ସିଗାରେଟ୍ ସୁଦ୍ଧା ପାନ କରାଯାଇ ନାହିଁ, ସେହି ଜଣେ ହେଲେ ସୁଦ୍ଧା ଅଧୀର୍ଘ ବସ୍ତ୍ର ଗୁଡିକୁ ପରିଧାନ କରିନାହାନ୍ତି, କୌଣସି ପ୍ରକାରରେ ଏହା ତାହା କିମ୍ବା ଅନ୍ୟ କୌଣସି ପ୍ରକାର ଅପକର୍ମ ଗୁଡିକ ହୋଇନାହିଁ, କୌଣସି ମନ୍ଦ ଚିନ୍ତା ଆଭାସ ମଧ୍ୟ ମିଳିନାହିଁ, ସେହି ଜଣେ ହେଲେ ବ୍ୟକ୍ତି ଅପରାଧ ନିମନ୍ତେ କୁଚିନ୍ତା କରି ନାହାନ୍ତି। ପ୍ରତ୍ୟେକ ଜଣ ସ୍ନେହର ସହିତ, ପୁଣି ଧୈର୍ଯ୍ୟର ସହିତ ପରସ୍ପର ସହିତ ଆଳାପ କରୁଅଛନ୍ତି, ପ୍ରତ୍ୟେକ ସେହି ଏକ ସ୍ଥାନରେ ଏକମନା ଅଟନ୍ତି। ପୁଣି ଏହିପରି ଅବସ୍ଥା ସମୟରେ ଅଚାନକ ଭାବେ ସ୍ୱର୍ଗରୁ ପ୍ରଚଣ୍ଡ ଶବ୍ଦକାରୀ ଏକ ବତାସ ଆସିବାର ଆଭାସ ମିଳିଥିଲା। ପୁଣି ଆପଣମାନଙ୍କ ସ୍ଥିତି ଠିକ୍ ସେପରି ଧରଣର ହିଁ ଅଟେ, ସମସ୍ତ ପ୍ରକାରର ଆତ୍ମିକ ଆଶୀର୍ବାଦ ଗୁଡିକ ସହିତ ଆମମାନଙ୍କୁ ଆଶୀର୍ବାଦିତ କରିଅଛନ୍ତି। ତତ୍ପରେ ଜଣେ ଏକ ବ୍ୟକ୍ତିଙ୍କ ଉପରେ ସମ୍ଭବତଃ ପବିତ୍ର ଆତ୍ମା ଅବତରିତ ହୋଇଥିଲେ, ପୁଣି କହିଥିଲେ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ସେହି ଅମୁକ ସ୍ଥାନକୁ ଯାଅ, ପୁଣି ଏକ ନିଶ୍ଚିତ ଧରଣର ସେବାର କାର୍ଯ୍ୟକୁ ସମ୍ପନ୍ନ କର। ଆଉ ଠିକ୍ ସେହି ପ୍ରଧାନ କାର୍ଯ୍ୟଟି ଯେ ସଂଗଠିତ ହୋଇଥିଲା, ଏହାକୁ ଲକ୍ଷ୍ୟ କରନ୍ତୁ, ଦେଖନ୍ତି ତ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, କୌଣସି ଏକ ନିଶ୍ଚିତ ସ୍ଥାନକୁ ଯାଇ ସେପରି ଏକ ଯୋଗ୍ୟ କର୍ମକୁ ସମ୍ପାଦନ କର। ପୁଣି ତାହା ଯେ ସେପରି ଘଟିଥାଏ, ଏହାକୁ ଲକ୍ଷ୍ୟ କରନ୍ତୁ, ସ୍ୱର୍ଗୀୟ ସ୍ଥାନରେ ପୁଣି ସ୍ୱର୍ଗୀୟ ସକଳ ଆଶିଷ ଗୁଡିକର ସହିତ ଆମମାନଙ୍କୁ ସମବେତ ରୂପେ ଆଶୀର୍ବାଦ କରିଥିଲେ, ଏହାକୁ ଧ୍ୟାନ ଦେଇ ବୁଝନ୍ତୁ, ଯେପରିକି ସେ ଆମମାନଙ୍କୁ ମନୋନୀତ କରିଅଛନ୍ତି। ଆମେ ତାଙ୍କୁ ମନୋନୀତ କରିଥିଲୁ କି ନା, ସେ ଆମମାନଙ୍କୁ ମନୋନୀତ କରିଥିଲେ, ହଁ, ସେ ଆମମାନଙ୍କୁ ମନୋନୀତ କରିଥିଲେ। କେବେ ସେପରି କରିଥିଲେ, ସେହି ରାତିରେ ଯେବେ ଆମେ ତାଙ୍କୁ ଗ୍ରହଣ କରିନେଇଥିଲୁ, ସେଦିନ କି ମନୋନୀତ କରିଥିଲେ, ଅର୍ଥାତ୍ ଆମେ ଯେପରି ତାହାଙ୍କ ସାକ୍ଷାତ ପବିତ୍ର ଓ ଅନନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତନ ପୂର୍ବେ ଆମମାନଙ୍କୁ ତାଙ୍କଠାରେ ମନୋନୀତ କରିଥିଲେ, ଯେପରିକି ଆମମାନେ ତାଙ୍କ ସାକ୍ଷାତ ପବିତ୍ର ଏବଂ ଅନିନ୍ଦନୀୟ ହେଉ, ସଂସ୍ଥା ଗୁଡିକ ଦ୍ୱାରା କି ନୁହେଁ, ମାତ୍ର ପ୍ରେମରେ ମନୋନୀତ କରିଥିଲେ। ଏବେ ଈଶ୍ୱର କେବେ ଆମମାନେ ମନୋନୀତ କରିଥିଲେ, ଆପଣମାନେ ଯେଉଁମାନେ ପବିତ୍ରତ୍ୱଙ୍କୁ ପାଇଥିଲେ, ଆପଣମାନଙ୍କୁ ଈଶ୍ୱର କେବେ ମନୋନୀତ କରିଥିଲେ, ସେ କେବେ ଆପଣମାନଙ୍କୁ ମନୋନୀତ କରିଥିଲେ, ଜଗତର ପତନ ପୂର୍ବେ ସେପରି କରିଥିଲେ। ସେ ଆପଣମାନଙ୍କୁ ସେତେବେଳେ ମନୋନୀତ କରିଥିଲେ, ତତ୍ପରେ ଯୀଶୁଙ୍କୁ ପ୍ରେରଣ କରିଥିଲେ ଯେପରିକି ସେ ଆପଣମାନଙ୍କର ସକଳ ପାପ ଗୁଡ଼ିକ ନିମନ୍ତେ ପ୍ରାୟଶ୍ଚିତର କାରଣ ହୋଇପାରନ୍ତି, ପୁଣି ଆପଣଙ୍କ ସହିତ ପୁନର୍ମିଳନ ଉଦ୍ଦେଶ୍ୟରେ ଆପଣମାନଙ୍କୁ ପ୍ରେମରେ ଆହ୍ୱାନ କରିବା ଉଦ୍ଦେଶ୍ୟରେ ତାହାକୁ ସମ୍ପନ୍ନ କରିପାରନ୍ତି। ଓହୋ, ଅଧିକା କିଛି ସମୟ ଆମେ ଯେପରି ପାଇପାରିବା ସେପରି ଏକ ଇଚ୍ଛାକୁ ମୁଁ କରିଥାଏ। ଏଥିପୂର୍ବେ କି ଆମମାନେ ଆଗକୁ ବଢୁ, ମୋତେ ପୁନଶ୍ଚ ଆଦି ପୁସ୍ତକର ଏକ ପର୍ବର 26 ପଦ ପରକୁ ଫେରିଯିବାକୁ ଦିଅନ୍ତୁ। ମୁଁ ଏହା ଉପରେ ବୁଧବାର ଦିନ ପୁନଶ୍ଚ ପ୍ରଚାର କରିବି। ଈଶ୍ୱର ମନୁଷ୍ୟକୁ ଯେତେବେଳେ ସୃଷ୍ଟି କରିଥିଲେ, ସେ ମନୁଷ୍ୟକୁ ସୃଷ୍ଟି କରିବା ପୂର୍ବେ ସେ ଆପଣଙ୍କୁ ଏଲହା ବୋଲି ପରିଚିତ କରିଥିଲେ, ଇଲୋହିମ ନାମରେ ପରିଚିତ କରାଇଥିଲେ। ଏବ୍ରିୟ ଭାଷାରେ ଏହି ଶବ୍ଦର ଅର୍ଥ ସ୍ୱୟଂରୁ ସ୍ଥିତିବାନ ଏପରି ଅଟେ, ସବୁକିଛି ତାଙ୍କରି ଦ୍ୱାରା ସୁସ୍ଥ ଅଟେ, ତାଙ୍କ ପୂର୍ବେ କିଛି ସ୍ଥିତ ଅବସ୍ଥାରେ ରହିନଥିଲା। ଏଥିପୂର୍ବେ କୌଣସି ବସ୍ତୁ ସ୍ଥିତିକୁ ଆସେ ତାହାର ବହୁ ପୂର୍ବରୁ ସେ ଥିଲେ, ସ୍ୱୟଂରୁ ସ୍ଥିତ ଅବସ୍ଥାରେ ଥିବା ସତ୍ତା ଥିଲେ। ଏଲ ଏଲହା ଇଲୋହିମ, ଏହି ଶବ୍ଦର ଅର୍ଥ ସର୍ବପରିପୂର୍ଣ୍ଣତା, ସର୍ବଶକ୍ତିଶାଳୀ, ମହାପ୍ରତାପୀ, ସ୍ୱୟଂରୁ ସ୍ଥିତ ଅବସ୍ଥାରେ ଅବସ୍ଥିତ ଥିବା ଈଶ୍ୱର ସେପରି ଅଟେ। ଓହୋ, ମାତ୍ର ଆଦି ପୁସ୍ତକର 2 ଅଧ୍ୟାୟରେ ସେ ଯେତେବେଳେ ମନୁଷ୍ୟକୁ ସୃଷ୍ଟି କରିଥିଲେ ସେ କହିଥିଲେ, ମୁଁ ୟାହୁ ୟୋଭୁ ୟୋଭୋ ୟୋଭା ଅଟେ। ଏହାର ଅର୍ଥ କଣ ଅଟେ? ମୁଁ ସ୍ୱୟଂରୁ ସ୍ଥିତ ଅବସ୍ଥାରେ ଥିବା ସତ୍ତା ଅଟେ, ଯିଏକି ନିଜରୁ ନିର୍ଗତ କରି କୌଣସି ଏକ ବିଶେଷ ଧରଣର ବସ୍ତୁକୁ ସୃଷ୍ଟି କରିଅଛି, ମୋର ପୁତ୍ରଟିଏ କରି ପରିଚିତ କରାଇବା ନିମନ୍ତେ, କିମ୍ବା ଏକ କ୍ଷଣସ୍ଥଳ ସ୍ଥାୟୀ ପୁତ୍ର ରୂପେ ପରିଚିତ କରିବା ନିମନ୍ତେ, କିମ୍ବା ଏକ ଜୀବନ୍ତ ପ୍ରାଣୀ କିମ୍ବା ମୋହର ଏକ ସ୍ୱଳ୍ପ ପରିଚୟ ପ୍ରାଣୀ କରି ପରିଚିତ କରିବା ନିମନ୍ତେ ସେପରି ସୃଷ୍ଟି କରିଥିଲି। ଗୌରବଜନକ, କାହିଁକି ସେ ମାନବକୁ ପ୍ରଦାନ କରିଥିଲେ? ଜିହୋବା ଶବ୍ଦର ଅର୍ଥ ଏହିକି ଯେ ସେ ତାହାକୁ ଈଶ୍ୱରଙ୍କ ସ୍ୱରୂପର ମହିମାକୁ ଦାନ କରିଥିଲେ। ଯେହେତୁ ସେ ପିତା ପରମେଶ୍ୱର ଅଟନ୍ତି, ସ୍ୱୟଂରୁ ଈଶ୍ୱର ଅଟନ୍ତି, ଆଉ ସେ ମନୁଷ୍ୟକୁ ଈଶ୍ୱରଙ୍କ ମହିମାର ଆଭାସ ସ୍ୱରୂପ କରିଥିଲେ, ସୁତରାଂ ସେ ଆଉ ସ୍ୱୟଂରୁ ସ୍ଥିତାଧୀନ ହୋଇ ରହିଯାଇ ନାହାନ୍ତି, ସେ ଆପଣଙ୍କ ପରିବାର ମଧ୍ୟରେ ଅବସ୍ଥିତ ଅଟନ୍ତି। ଏହା ହିଁ ଏଲହା ଏଲହୋ ଏଲୋହିମ କହିବା ଶବ୍ଦର ଅର୍ଥ ଅଟେ। ଆଉ ସେ ତ ସେତେବେଳେ ଜିହୋବା ରୂପେ ପରିଚିତ ଅଟନ୍ତି। ଜିହୋବା ଶବ୍ଦର ଅର୍ଥ ଏହିକି ଯେ ସେହି ଜଣକ ଯିଏକି ଆପଣା ପରିବାର ମଧ୍ୟରେ ଏତେବେଳେ ବାସ କରି ରହିଅଛନ୍ତି। ଆଉ ମନୁଷ୍ୟ ଯେପରି ଆପଣଙ୍କ ଅଧିକାରରେ ଜଗତକୁ ରଖି ତାକୁ ସ୍ୱତନ୍ତ୍ର ରୂପେ ଶାସନାଧୀନ କରି ରଖିପାରେ, ଏହେତୁ ସେ ମନୁଷ୍ୟକୁ ସୃଷ୍ଟି କଲେ, ସେ ଅଧିକାର କରି ରଖିଥିଲା। ଆଉ ଏହି ଜଗତଟି ତାହା ତ ମନୁଷ୍ୟର ଅଧିକାରଭୁକ୍ତ ଅଟେ, ଏହା ଶାସ୍ତ୍ରସଙ୍ଗତ ଅଟେ କି? ତତ୍ପରେ ତାହା ଯଦି ତାର ଶାସନାଧୀନ ଥାଏ ତେବେ ଜଗତ ଉପରେ ସେ ହିଁ ଈଶ୍ୱର ତୁଲ୍ୟ ଅଟେ। ସେ କଥା କହିପାରୁଥିଲା ଏବଂ ଏହା ମଧ୍ୟ ତଦ୍ରୂପ କଥା କହିପାରୁଥିଲା, ସେ ଏହାକୁ ସେପରି କହିପାରୁଥିଲା ଆଉ ସେ ମଧ୍ୟ ତଦ୍ରୂପ କହିପାରୁଥିଲା। ତାହାର ପରିଚୟଟି ସେପରି ଅଟେ, ଈଶ୍ୱର ଜିହୋଭା ସେହି ଜଣକ ଅଟନ୍ତି ଯିଏକି ଏକଦା ସ୍ଥିତ ଅବସ୍ଥାରେ ଥିଲେ, ଆପଣାରୁ ସତ୍ୟାବସ୍ଥାରେ ରହିଥିଲେ, ମାତ୍ର ଆପଣଙ୍କ ପରିବାର ମଧ୍ୟରେ ସେତେବେଳେ ଅବସ୍ଥାନ କରି ରହିଥାନ୍ତି, ପୁଣି ତାଙ୍କ ସନ୍ତାନଙ୍କ ସହିତ ବାସ କରି ରହିଛନ୍ତି। ଆପଣମାନଙ୍କର ଅବସ୍ଥିତି ଠିକ ତଦ୍ରୂପ ହିଁ ଅଟେ। ବର୍ତ୍ତମାନ ଏହାକୁ ପାଠ କରିବା, ଆମେ ତା ଉପରେ ବୁଧବାର ରାତିରେ ବିଚାର କରିବୁ, ଯେତେବେଳେ ଆମେ ଅଧିକା କିଛି ସମୟ ଏହା ନିମନ୍ତେ ଲାଭ କରିପାରିବୁ। ଆମମାନେ ପ୍ରାୟ 15 ମିନିଟର ସମୟକୁ ଲାଭ କରିଅଛୁ, ତତ୍ପରେ ଆମମାନେ ହେବୁ। ମୁଁ ଯେ କୌଣସି ଏକ ଉପଯୁକ୍ତ ସ୍ଥାନରେ ଉପନୀତ ହେବି ସେପରି ଏକ ବିଚାରକୁ ମୁଁ କରୁଅଛି, ମାତ୍ର ଆମମାନେ ସେପରି ହେବୁ ନାହିଁ, ସେହି ସ୍ଥାନ ଉପନୀତ ହୋଇପାରିବୁ ନାହିଁ ଯେଉଁ ସ୍ଥାନରେ ପବିତ୍ର ଆତ୍ମାଙ୍କ ପ୍ରତିଜ୍ଞାର ମୋହରକୁ ଆମମାନେ ମୁଦ୍ରାଙ୍କ ସ୍ୱରୂପେ ଲାଭ କରୁଥିବ ବୋଲି ଏପରି ଏକ ଉତ୍ତମ ବିଷୟ ଲିଖିତ ଅଟେ। ପୁଣି ଈଶ୍ୱରଙ୍କ ଦାସଗଣ ହେବା ନିମନ୍ତେ ଆମମାନେ କେବେ ଆହୁତ ହୋଇଥିଲୁ? ଓର୍ଭିଲ୍ ନେଭିଲ୍ ଈଶ୍ୱରଙ୍କ ସବୁ ଗୋଟିଏ ହେବା ପାଇଁ କେବେ ଆହୁତ ହୋଇଥିଲେ? ଓହୋ, ବିସ୍ମୟଜନକ! ଏହା ତ ମୋତେ ଆନ୍ଦୋଳିତ କରି ପକାଇଥାଏ। ମୁଁ ଆପଣମାନଙ୍କୁ କହିବି, ଆସନ୍ତୁ ଧର୍ମଶାସ୍ତ୍ରରୁ କେତେକ ପଦପର୍ବ ଗୁଡ଼ିକୁ ପାଇବାକୁ ଯତ୍ନ କରିବା। ଏକମ ପିତର ଏକ ଅଧ୍ୟାୟର 20 ପଦକୁ ଖୋଲିବା ନିମନ୍ତେ ମୁଁ ଆପଣମାନଙ୍କୁ ଇଚ୍ଛା ପ୍ରକାଶ କରିଥାଏ। ଆଉ ପ୍ୟାଟ ମହାଶୟ, ଆପଣ ପ୍ରକାଶିତ ବାକ୍ୟର 17:8 ପଦକୁ ଖୋଲନ୍ତୁ। ପୁଣି ମୁଁ ପ୍ରକାଶିତ ବାକ୍ୟର 13 ଅଧ୍ୟାୟକୁ ଖୋଲିବି। ଆଉ ଆମ୍ଭେମାନେ ଏହି ଅଂଶ ଗୁଡ଼ିକ ମଧ୍ୟରୁ ସେହି ବିଷୟକୁ ଦେଖିବା ପାଇଁ ଇଚ୍ଛା କରିଥାଉ। ଖ୍ରୀଷ୍ଟିଆନଟିଏ ହେବା ପାଇଁ ଈଶ୍ୱର ଆମମାନଙ୍କୁ ଯେ କେବେ ଆହ୍ୱାନ କରିଥିଲେ ତାହାକୁ ଶୁଣିବା ନିମନ୍ତେ ଆମମାନେ ଇଚ୍ଛା କରିଥାଉ। ଓହୋ, ମୁଁ ତ ଏହାକୁ ଅତି ପ୍ରଗାଢ଼ ରୂପେ ପ୍ରେମ କରିଥାଏ, କାରଣ ଏପରି ମଧ୍ୟ ଲିଖିତ ଅଟେ ଯେ ମନୁଷ୍ୟ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖ ନିର୍ଗତ ହେଉଥିବା ପ୍ରତିଟି ବାକ୍ୟରେ ଜୀବିତ ରହିଥାଏ। ଆଚ୍ଛା, ତେବେ ଭାଇ ନେଭିଲ, ଆପଣ ଏକମ ପିତରର ଏକ ଅଧ୍ୟାୟର 20 ପଦକୁ ଖୋଲିଲେ କି? ତେବେ ଏହାର 19 ପଦ ଏବଂ 20 ପଦକୁ ପାଠ କରନ୍ତୁ। ହଁ, ଏହାକୁ ଶ୍ରବଣ କରନ୍ତୁ। ବରଂ ନିଖୁଣ୍ଟ ଓ ନିଷ୍କଳଙ୍କ ନେଶସାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଳ ରକ୍ତରେ ମୁକ୍ତ ହୋଇଅଛ। ସେ ଜଗତର ପତନ ପୂର୍ବରୁ ନିରୂପିତ ହୋଇ ଆମମାନଙ୍କ ନିମନ୍ତେ ଶେଷ କାଳରେ ପ୍ରକାଶିତ ହୋଇଅଛନ୍ତି। ସେ କେବେ ପୂର୍ବରୁ ନିରୂପିତ ହୋଇଥିଲେ? ଜଗତର ପତନ ପୂର୍ବରୁ ନିରୂପିତ ହୋଇଥିଲେ। ଭାଇ ପ୍ୟାଟ ମହାଶୟ, ଆପଣ ମୋ ପାଇଁ ପ୍ରକାଶିତ ବାକ୍ୟର 17:8 ପଦକୁ ପାଠ କରିଦିଅନ୍ତୁ। ସେହି ଯେଉଁ ପଶୁକୁ ତୁମ୍ଭେ ଦେଖିଲ ତାହା ଥିଲା, ଏବେ ନାହିଁ, ପୁଣି ତାହା ପାତାଳ କୁଣ୍ଡରୁ ଉଠି ବିନାଶ ପାଇବ। ସେଥିରେ ପୃଥିବୀ ନିବାସୀ ଯେତେ ଲୋକଙ୍କ ନାମ ଜଗତର ପତନାବଧି ଜୀବନ ପୁସ୍ତକ ଲିଖିତ ହୋଇନାହିଁ, ସେମାନେ ଯେତେବେଳେ ସେହି ପଶୁକୁ ଦେଖିବେ ଯେ ତାହା ଥିଲା, ଏବେ ନାହିଁ ଓ ପରେ ଆସିବ, ସେଥିରେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ। ତେବେ ପ୍ରକୃତରେ କେଉଁମାନେ ପ୍ରତାରିତ ହେବାକୁ ଯାଉଅଛନ୍ତି? କେଉଁମାନେ ପ୍ରକୃତରେ ପ୍ରତାରିତ ହେବାକୁ ଯାଉଛନ୍ତି? ପୁଣି ସାଉଲ ଯେପରି ଜଣେ ଆତ୍ମିକ ମନା ବ୍ୟକ୍ତି ଥିଲେ, ଠିକ ତାଙ୍କ ପରି ଏହିପରି ଆତ୍ମିକ ମନା ଢଙ୍ଗୀ ବ୍ୟକ୍ତି ଦ୍ୱାରା କେଉଁମାନେ ପ୍ରତାରିତ ହେବାକୁ ଯାଉଛନ୍ତି? ସେ ଏପରି ଜଣେ ଚତୁର ପୁଣି ଏପରି ଆତ୍ମିକ ମନା ବ୍ୟକ୍ତି ହୋଇ ପ୍ରକାଶିତ ହେବ ଯେ ପରିଶେଷ ଏହା କେଉଁମାନଙ୍କୁ ପ୍ରତାରଣ କରିବ? ପ୍ରତ୍ୟେକ ମନୁଷ୍ୟଗଣଙ୍କୁ ଯଦି ସମ୍ଭବପର ହୁଏ ସେପରି କରିବ। ଉତ୍ତମ କଥା ଅଟେ। ବର୍ତ୍ତମାନ ଆପଣମାନଙ୍କ ଗୋଚରାର୍ଥେ ମୋତେ ପ୍ରକାଶିତ ବାକ୍ୟ 13:8 ପଦକୁ ପାଠ କରିବାକୁ ଦିଅନ୍ତୁ। ଯେଉଁମାନଙ୍କ ନାମ ଜଗତର ପତନାବଧି ବୈକୃତ ମେଷଶାବକଙ୍କ ଜୀବନ ପୁସ୍ତକ ଲିଖିତ ହୋଇନାହିଁ, ପୃଥିବୀ ନିବାସୀ ସେହି ସମସ୍ତ ଲୋକ ତାହାକୁ ପ୍ରଣାମ କରିବେ। ଆମ୍ଭମାନଙ୍କ ନାମ ଗୁଡ଼ିକ ମେଷଶାବକଙ୍କ ଜୀବନ ପୁସ୍ତକରେ କେଉଁ ଦିନରୁ ଲିଖିତ ହୋଇଥିଲା? ସେଦିନ ଯେଉଁଦିନ କି ମେଷଶାବକ ଜଗତର ପତନାବଧି ବଳିକୃତ ହୋଇଥିଲେ, ଯେତେବେଳେ କି ପରମେଶ୍ୱର ଜିହୋଭା ଏଲ ଏଲହା ଇଲୋହିମ ସ୍ୱୟଂରୁ ସ୍ଥିତିବସ୍ତର ଆକର ହୋଇ ପରିଚିତ ଥିଲେ ସେହି ଦିନରୁ ଅଟେ। ଏହା ଠିକ ସେପରି ଧରଣର ଏକ ବାକ୍ୟ ଅଟେ ଯେପରିକି ମଣିର ଏକ ମୂଲ୍ୟବାନ ଖଣ୍ଡ, ସେ ତ ତଦ୍ଭିନ୍ନୁ ଅନ୍ୟ କାହାର ତୁଳନାତ୍ମକ ହୋଇପାରନ୍ତି ନାହିଁ। ଏହା ସତ୍ତ୍ୱେ ଯେପରି ଏକ ହୀରାଖଣ୍ଡ ମଧ୍ୟରେ ତାଙ୍କର ନୈସର୍ଗିକ ଗୁଣଟି ନିହିତ ରହିଥିଲା ଓ ତାହା ଏପରି ଯେ ସେ ଜଣେ ଉଦ୍ଧାରକର୍ତ୍ତା ଅଟନ୍ତି, ଏହି ନୈସର୍ଗିକ ଗୁଣଗୁଡ଼ିକ ସହିତ ତାଙ୍କ ମଧ୍ୟସ୍ଥ ଗୁଣର ଉର୍ଦ୍ଧ୍ୱରେ ସେ ତ ଜଣେ ଆରୋଗ୍ୟକର୍ତ୍ତା ଥିଲେ। ଆଚ୍ଛା, ତେବେ ତଥାପି ଉଦ୍ଧାର ପାଇବା ନିମନ୍ତେ କେହି ଜଣେ ହେଲେ ସୁଦ୍ଧା ସେତେବେଳେ ନଥିଲେ, କିମ୍ବା ଆରୋଗ୍ୟ ହେବା ପାଇଁ କେହି ଜଣେ ହେଲେ ସୁଦ୍ଧା ସେତେବେଳେ ରହିନଥିଲେ। ଏହା ସତ୍ତ୍ୱେ ତାଙ୍କର ନୈସର୍ଗିକ ଗୁଣଟି ସେଗୁଡ଼ିକୁ ସୃଷ୍ଟି କରିଥିଲେ। ଏହି ଜଗତର ପତନାବଧିରୁ ଯେତେବେଳେ ସେ ବୁଝିଥିଲେ ଯେ ତାଙ୍କର ମହତ କାର୍ଯ୍ୟର ଉଦ୍ଦେଶ୍ୟକୁ ସେ ଦେଖିଥିଲେ ଯେ ପୁଣି ସେ ଯେ ଜଣେ ଉଦ୍ଧାରକର୍ତ୍ତା ହେବେ ଏହାକୁ ଜାଣିଥିଲେ, ଅର୍ଥାତ୍ ସେ ଯେ ଆସିବେ ପୁଣି ନରରୂପୀ ହେବେ ଆଉ ଆମମାନଙ୍କ ମଧ୍ୟରେ ବାସ କରିବେ, ପୁଣି ତାଙ୍କର କରୋନା ପ୍ରହାର ଦ୍ୱାରା ଆମମାନେ ଆରୋଗ୍ୟତା ହେବୁ, ଏହା ସେ ଜାଣିଥିଲେ। ଆପଣାର ଜୀବନ ପୁସ୍ତକରେ ସେ ମେଷଶାବକଙ୍କୁ ଜଗତର ପତନାବଧିରୁ ହତ କରିଥିଲେ, ପୁଣି ଆପଣଙ୍କ ନାମକୁ ପହିରେ ଜଗତର ପତନାବଧିରୁ ଲେଖିଥିଲେ। ହେ ମୋହର ଭାଇ, ଶୁଣନ୍ତୁ ପୁଣି ବୁଝନ୍ତୁ, ଏହାକୁ ଶ୍ରବଣ କରନ୍ତୁ। ପୂର୍ବରୁ ଜାଣିଥିବାର ଉଦ୍ଦେଶ୍ୟକୁ ପୂର୍ବରୁ ମନୋନୟର ବିଚାରଟି ନିର୍ଭର କରିଥାଏ। ମୋର କହିବାର ଅର୍ଥ ନିର୍ବାଚନଟି ନିର୍ଭର କରିଥାଏ। ନିର୍ବାଚନଟି ପୂର୍ବରୁ ନିରୂପିତ ହୋଇଥିବା ଉଦ୍ଦେଶ୍ୟଟିକୁ ଫେରି ଚାହିଁଥାଏ, ପୁଣି ପୂର୍ବରୁ ନିରୂପିତ ହୋଇଥିବା ଯୋଜନାଟି ଲକ୍ଷ୍ୟ ସ୍ଥାନର ଆଡ଼କୁ ଚାହିଁ କରି ରହିଥାଏ। ଏହାକୁ କଦାପି ପାଶୋରି ପକାନ୍ତୁ ନାହିଁ। ସେହି ନିର୍ବାଚନଟି ଏହି ସ୍ଥାନଟିର ଆଡ଼କୁ ଚାହିଁ ଦେଖିଥାଏ। ଏହାର ଅର୍ଥଟି ସେପରି ହିଁ ଅଟେ। ମୁଁ ତ ଏକ ଅନାଡ଼ି କିସମର ବୀଜ ଥିଲି। ମୁଁ ତ ପାପରେ ଜାତ ହୋଇଥିଲି, ଅଧର୍ମରେ ଗଠିତ ହୋଇଥିଲି, ମିଛ କହୁଥିବା ଦ୍ୱାରା ଏହି ଜଗତକୁ ଆସିଥିଲି, ପାପୀଗଣଙ୍କ ମଧ୍ୟରେ ବାସ କରି ରହିଥିଲି। ଆଉ ପିତା ମାତା ପୁଣି ପରିବାରର ଅନ୍ୟାନ୍ୟ ସକଳ ପରିଜନଗଣ ସେମାନେ ପାପୀଗଣ ଥିଲେ। ମୁଁ ଏକ ଅନାଡ଼ି କିସମର ବ୍ୟକ୍ତି ଥିଲି, ମାତ୍ର ଅକସ୍ମାତ ମୁଁ ଏକ ଗହମର ବୀଜ ହୋଇପଡ଼ିଥିଲି। ତାହା କିପରି ଭାବରେ ସଂଘଟିତ ହୋଇପାରିଥିଲା, ଏହା ତାହା ପ୍ରକୃତରେ କଣ ବିଷୟ ଥିଲା? ନିର୍ବାଚନଟି ଥିଲା। ଈଶ୍ୱର ତେ ତ ଜଗତର ପତ୍ନାବଧି ଅନାଡ଼ି ବୀଜଟି ଯେ ଗହମ ବୀଜରେ ପରିଣତ ହୋଇଯିବ ସେପରି ଏକ ବିଚାରକୁ ପୂର୍ବରୁ ନିର୍ବାଚନ କରି ସାରିଥିଲେ। ଆଉ ମୁଁ ଯେ ଗହମର ଏକ ବୀଜ ଅଟେ ତାହାକୁ ମୁଁ ଏତେବେଳେ ବୁଝିଅଛି, ଯେହେତୁ ମୁଁ ଉଦ୍ଧାର ପାଇସାରିଅଛି। ମୁଁ ଏହାକୁ କିପରି ଭାବରେ ସଫଳ କରିପାରିଥାଏ, ଏହା ମଧ୍ୟରେ କିପରି ଏକ ବିଷୟ ଯେ ପୂର୍ବରୁ ନିରୂପିତ ହୋଇ ରହିଥିଲା ତାହାକୁ ମୁଁ ଚାହିଁ ଦେଖିଥିଲି। ବହୁ ବର୍ଷ ପୂର୍ବେ ସେପରି ସମ୍ପନ୍ନ ହୋଇଥିଲା। ମୁଁ ଯେ ତାହାଙ୍କୁ ଭକ୍ତି କରିବି ଏହାକୁ ସେ ଆପଣାର ପୂର୍ବ ଜ୍ଞାନ ଅନୁସାରେ ଦେଖିସାରିଥିଲେ। ସେହି ହେତୁ ଆପଣା ପୁତ୍ରଙ୍କ ମାଧ୍ୟମରେ ସେ ଅଂଶାଧିକାରର ପଣଟିକୁ ନିରୂପଣ କରିଥିଲେ, ଯେପରିକି ମୁଁ ତାଙ୍କ ଦ୍ୱାରା ଏକ ଅଗ୍ରାଗ ବୀଜରୁ ଗହମର ବୀଜରେ ପରିଣତ ହୋଇଯାଇପାରେ। ସୁତରାଂ ଯେତେବେଳେ ମୁଁ କେଉଁ ସ୍ଥାନରେ ଅବସ୍ଥିତ ଅଟେ, ମୁଁ ଉଦ୍ଧାର ପାଇସାରିଅଛି, ମୁଁ ଈଶ୍ୱରଙ୍କ ଅନୁଗ୍ରହ ମଧ୍ୟରେ ଗମନାଗମନ କରୁଅଛି। ପୂର୍ବରୁ ନିରୂପିତ ହୋଇଥିବା ବିଷୟଟି କାହାକୁ ଅନ୍ୱେଷଣ କରିଥାନ୍ତି? ନିରୂପିତ ସ୍ଥାନଟିର ଆଡ଼କୁ ଯେଉଁ ସ୍ଥାନକୁ ସେ ମୋତେ ଘେନିଯିବେ, ପୁଣି ଯେଉଁ ସ୍ଥାନଟି ଆଡ଼କୁ ମୁଁ ଅଗ୍ରସର ହୋଇଯାଉଅଛି। ଆପଣମାନେ ଯାହା କିଛି ହୋଇପାରିଅଛନ୍ତି ତାହା ହିଁ ଆପଣଙ୍କର ଅବସ୍ଥା ହିଁ ଅଟେ। ଆସନ୍ତୁ ଅଧିକ କିଛି ଶାସ୍ତ୍ରାଂଶ ଗୁଡ଼ିକୁ ପାଠ କରିବା, ତତ୍ପରେ ଆମମାନଙ୍କୁ ଖୁବ୍ ଶୀଘ୍ର ଶେଷ କରିଦେବାକୁ ହିଁ ଅଛି। ଅର୍ଥାତ୍ ଆମମାନେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତ୍ତନ ପୂର୍ବେ ତାହାଙ୍କଠାରେ ଆମମାନଙ୍କୁ ପ୍ରେମରେ ମନୋନୀତ କଲେ। ପୁଣି ସେ ଆମମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମମାନଙ୍କୁ ପ୍ରେମରେ ନିରୂପଣ କଲେ। ସେ କଣ କରିଥିଲେ? ସେ ଆପଣାର ପୂର୍ବ ଜ୍ଞାନାନୁସାରେ ଆମମାନଙ୍କୁ ପୂର୍ବରୁ ଦେଖିସାରିଥିଲେ, ପୁଣି ସେ ଜଣେ ଉଦ୍ଧାରକର୍ତ୍ତା ଥିଲେ ଏହାକୁ ଅବଗତ ହୋଇଥିବା ହେତୁ ସ୍ୱୟଂରୁ ସ୍ଥିତବାନ ଅଟନ୍ତି। ସେତେବେଳେ ଅନ୍ୟ କେହି ହେଲେ ନଥିଲେ, ଦୂତଗଣ ନଥିଲେ, ଅନ୍ୟ କେହି ଜଣେ ମଧ୍ୟ ନଥିଲେ, କେବଳ ଈଶ୍ୱର ହିଁ ଥିଲେ। ଇଲୋହିମ ସ୍ୱୟଂ ସ୍ଥିତ ଅବସ୍ଥାରେ ଥିବା ସତ୍ତା ଥିଲେ, କେବଳ ତାଙ୍କ ବିନୁ ଅନ୍ୟ କେହି ହେଲେ ରହିନଥିଲେ। ଏହା ସତ୍ତ୍ୱେ ତାଙ୍କ ମଧ୍ୟରେ ଜଣେ ଉଦ୍ଧାରକର୍ତ୍ତାଙ୍କ କ୍ଷମତା ବାସ କରି ରହିଥିଲା। ଆଚ୍ଛା, ତେବେ ସେ କାହାକୁ ଉଦ୍ଧାର କରିବାକୁ ଯାଉଥିଲେ ଯେତେବେଳେ କେହି ଜଣେ ହେଲେ ସୁଦ୍ଧା ସେତେବେଳେ ପର୍ଯ୍ୟନ୍ତ ହଜି ନଥିଲେ? ଏହାକୁ ଜାଣିଥିବା କାରଣରୁ ଯେ ତାଙ୍କ ମଧ୍ୟ ରହିଥିବା ସେହି ମହାନ ନୈସର୍ଗିକ ଗୁଣଟି ସେଠାରେ ଏପରି ଏକ ଉଦ୍ଦେଶ୍ୟକୁ ସୃଷ୍ଟି କରିବ ଯାହାକୁ ସେ ଉଦ୍ଧାର ପ୍ରଦାନ କରିବାକୁ ସକ୍ଷମ ହୋଇପାରିବେ। ଆଉ ସେ ଯେତେବେଳେ ସେହି କର୍ମଟିକୁ ସମ୍ପନ୍ନ କରିଥିଲେ, ଅର୍ଥାତ୍ ନିଜର ପୂର୍ବ ଜ୍ଞାନ ଅନୁସାରେ ସେ ଧ୍ୟାନ କରି ଦେଖିଥିଲେ, ପୁଣି ସେହି ସମସ୍ତଙ୍କୁ ସେତେବେଳେ ହିଁ ଦେଖିସାରିଥିଲେ ଯେଉଁମାନେ କି ତାଙ୍କୁ ଏତେବେଳେ ସ୍ୱୀକାର କରିବେ। ତତ୍ପରେ ଯେପରି କରୁଥିବା ଦ୍ୱାରା ଯେପରି କହିଥିଲେ ତାହାକୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ କେବଳ ଗୋଟିଏ ମାତ୍ର ପନ୍ଥା ରହିଯାଇଅଛି ଯାହାକି ମୁଁ ଏଥିପାଇଁ ଗ୍ରହଣ କରିପାରେ, ଆଉ ତାହା ତ ସ୍ୱୟଂରୁ ଓହ୍ଲାଇ ଆସିବା ଦ୍ୱାରା ହିଁ ମୁଁ ସେପରି କରିପାରିବି। ପୁଣି ମନୁଷ୍ୟର ଶରୀରରେ ଆବିର୍ଭାବ ହେବି, ସେହି ଜଣେ ମନୁଷ୍ୟର ପାପକୁ ଆପଣା ଉପରେ ବୋହି ନେବି, ପୁଣି ତା ନିମନ୍ତେ ମରିବି, ଯେପରିକି ତଦ୍ୱାରା ମୁଁ ଆରାଧନାର ଆକର ହୋଇଯାଇପାରେ। ଯେହେତୁ ସେ ତ ଈଶ୍ୱର ଅଟନ୍ତି, ପୁଣି ଆରାଧନାର ଯୋଗ୍ୟ ଆକର ଅଟନ୍ତି। ତତ୍ପରେ ସେ ଓହ୍ଲାଇ ଆସିଥିଲେ, ପୁଣି ଆପଣାର ଉପରେ ପାପର ଭାରକୁ ବହନ କରି ନେଇଥିଲେ। ପୁଣି ସେ ଏହାକୁ କାହିଁକି ସେପରି କରିଥିଲେ? ଯେପରିକି ସେ ତାହାକୁ ଏଥିପାଇଁ ସାଧନ କରିଥିଲେ, ଯେପରିକି ତଦ୍ୱାରା ସେ ଆପଣମାନଙ୍କୁ ଯେଉଁମାନେ କି ଉଦ୍ଧାର ପାଇବାକୁ ଇଚ୍ଛା କରନ୍ତି ସେମାନଙ୍କୁ ଉଦ୍ଧାର ଦେଇପାରନ୍ତି। ମୁଁ ଯେ କି ପ୍ରକାର ଅର୍ଥକୁ ପ୍ରକାଶ କରି କହିଥାଏ ଆପଣ ତାହାକୁ ଲକ୍ଷ୍ୟ କରନ୍ତି କି? ଆପଣଙ୍କର ପୂର୍ବ ଜ୍ଞାନୁସାରେ ସେହି ଅସୀମ ଈଶ୍ୱର ଯିଏକି ସବୁକିଛି ଘଟଣାକୁ ପୂର୍ବରୁ ଜାଣିଥିଲେ ସେ ମେଷ ଶାବକଙ୍କୁ ଦେଖି ସାରିଥିଲେ, ପୁଣି ଜଗତର ପତ୍ନାବଧିରୁ ସେ ମେଷ ଶାବକଙ୍କୁ ହତ କରିଥିଲେ, ପୁଣି ସେ ଆପଣମାନଙ୍କର ନାମ ଗୁଡିକୁ ଜଗତର ପତ୍ନାବଧିରୁ ମେଷ ଶାବକଙ୍କ ପୁସ୍ତକରେ ଲେଖି ସାରିଥିଲେ, ପୁଣି ଶୈତାନର ପ୍ରତାରଣା ପୂର୍ଣ୍ଣ ଚାତୁରୀକୁ ସେ ଦେଖି ସାରିଥିଲେ, ପୁଣି ସେ ଯେ କି ପ୍ରକାର କାର୍ଯ୍ୟକୁ କରିବ ଏହାକୁ ମଧ୍ୟ ସେ ବୁଝି ସାରିଥିଲେ। ସୁତରାଂ ସେ ଆପଣମାନଙ୍କର ନାମ ଗୁଡିକୁ ତନ୍ମଧ୍ୟରେ ଲେଖି ରଖିଥିଲେ। ଆଉ ସେ ଏପରି କହିଥିଲେ ଯେ ସେହି ଖ୍ରୀଷ୍ଟାରୀ ବ୍ୟକ୍ତି ଜଣକ ଏପରି ଆତ୍ମିକ ମନା ହେବ ଯେ, ଏପରି ଉତ୍ତମ ଆଚରଣ ବିଶିଷ୍ଟ ହେବ ଯେ, ଏପରି ଯୋଗ୍ୟ ବ୍ୟକ୍ତିଟିଏ ହୋଇ ପରିଚିତ ହେବ ଯେ, ଏପରି ଚତୁର ବ୍ୟକ୍ତି ହେବ ଯେ, ଏପରି ଧାର୍ମିକ ବ୍ୟକ୍ତି ହୋଇଥିବ ଯେ, ଯଦି ସମ୍ଭବପର ହୁଏ ତେବେ ମନୋନୀତ ମାନଙ୍କୁ ସୁଦ୍ଧା ସେ ଭ୍ରାନ୍ତ କରିଦେବ। ମାତ୍ର ଏହା ତ ଏକ ଅସାଧ୍ୟ ଧରଣର ବିଷୟ ଅଟେ, ଯେହେତୁ ଜଗତର ପତ୍ନାବଧିରୁ ସେମାନଙ୍କ ନାମ ଗୁଡିକ ପୂର୍ବରୁ ନିରୂପିତ ହୋଇସାରିଥିଲା। ନିର୍ବାଚନ ଦ୍ୱାରା ସେ ସେମାନଙ୍କୁ ନିରୂପିତ କରିଥିଲେ, ପୁଣି ପୂର୍ବରୁ ନିରୂପଣ କାର୍ଯ୍ୟ ଦ୍ୱାରା ସେମାନେ ଯେ କେଉଁ ସ୍ଥାନରେ ଆଡ଼କୁ ଅଗ୍ରସର କରୁଅଛନ୍ତି ତାହାକୁ ସେ ଜାଣିଥିଲେ। ଆପଣମାନଙ୍କର ଅବସ୍ଥିତିଟି ଠିକ ତଦ୍ରୁପ ହିଁ ଅଟେ। ସୁତରାଂ କିଏ ଏହି ବିଷୟକୁ ସନ୍ଦେହ କରିପାରେ? ଯେହେତୁ ତାହା ତ ପାଉଲ ସ୍ୱୟଂରୁ କହିଥିଲେ, ତାହା ତ ପାଉଲଙ୍କର ଉକ୍ତି ଅଟେ, ତାହା ତ ପାଉଲଙ୍କର ଲେଖା ଅଟେ, ତାହା ହିଁ ଯାହାକି ସେ ଆପଣାର ମଣ୍ଡଳୀକୁ ଶିକ୍ଷା ଦେଇଥିଲେ। ଶିକ୍ଷାବସ୍ଥାରେ ଥାଇ ସେହି ମଣ୍ଡଳୀଟି ତାହା ତ ଜଗତର ପତ୍ନାବଧିରୁ ଅବସ୍ଥିତ ଥିଲା। ତାହାର ପ୍ରସବ ବେଦନାର ପରିଚୟକୁ ଈଶ୍ୱର ଯେତେବେଳେ ସାମ୍ନାକୁ ନେଇ ଆସିଥିଲେ, ଆପଣଙ୍କୁ ସମ୍ମୁଖକୁ ଘେନି ଆସିଥିଲେ, ଆଉ ଆପଣ ଯେ ତାହାକୁ ସମ୍ପନ୍ନ କରିବେ ଏହାକୁ ଜାଣିଥିବା କାରଣରୁ ସେ ଆପଣଙ୍କୁ ତାଙ୍କ ନିଜସ୍ୱ ଶରୀରରେ ସ୍ଥାନ ପ୍ରଦାନ କରି ଅବସ୍ଥିତ କରାଇଥିଲେ। ଜଣେ ସୁଗୃହିଣୀ ରୂପେ ଜଣେ କୃଷକ କରି ଗଢି ତୋଳିବା ନିମନ୍ତେ, ଜଣେ ପ୍ରଚାରକ କରି ଗଢି ତୋଳିବା ନିମନ୍ତେ, ଜଣେ ଭାବବାଦୀ କରି ଗଢି ତୋଳିବା ନିମନ୍ତେ, ଏପରି ହେବା ନିମନ୍ତେ ସେପରି ହେବା ନିମନ୍ତେ ମନସ୍ଥ କରିଥିଲେ। ସେ ତ ଆପଣଙ୍କୁ ଯୋଗ୍ୟ କରି ଅବସ୍ଥାନ କରିବା ନିମନ୍ତେ ସେପରି କରିଥିଲେ। ତତ୍ପରେ ଅତି ଅଧର୍ମାଚାରୀ ମିଶର ଦେଶରୁ ଆମ୍ଭେମାନେ ଯେତେବେଳେ ବାହାରି ଆସିଥିଲୁ ପବିତ୍ରୀକରଣ ମାଧ୍ୟମରେ, ତଥା ସେହି ପ୍ରତୀକ୍ଷିତ ଦେଶରେ ବାପ୍ତିତ ହୋଇଥିବାରୁ ତଦ୍ରୁପ ହୋଇଥିଲୁ। ଯେହେତୁ ଈଶ୍ୱରଙ୍କ ପ୍ରତିଜ୍ଞା ତାହା ତ ପବିତ୍ର ଆତ୍ମା ହିଁ ଅଟନ୍ତି। ଏଫିସିଓ 4:30 ପଦରେ ଏପରି କୁହାଯାଇଅଛି ଯେ, ଆଉ ଈଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ ତାହାଙ୍କୁ ଦୁଃଖ ଦିଏ ନାହିଁ। ତତ୍ପରେ ଈଶ୍ୱର ମଣ୍ଡଳୀକୁ ପୂର୍ବରୁ ନିରୂପଣ କରିସାରିଥିବା ଯୋଗୁଁ ସେପରି କହିଥିଲେ, ପୁଣି ସକଳ ପ୍ରଜାଗଣ ସେତେବେଳେ ଅୟୁତ ଅୟୁତ ପ୍ରଜାଗଣ ଏପରି ଥିବେ ଯେଉଁମାନେ କି ଖୁବ୍ ଧାର୍ମିକ ଗଣ ବୋଲି ବିବେଚିତ ହେଉଥିବେ ଏବଂ ତଦ୍ୱାରା ଭ୍ରାନ୍ତ ହେବେ। କେବଳ ସେମାନେ ହିଁ ସେ ବ୍ୟକ୍ତିଗଣ ହେବେ ଯେଉଁମାନେ ପ୍ରତାରିତ ହେବେ ନାହିଁ, ସେମାନେ ପ୍ରତିଜ୍ଞାର ଦେଶକୁ ପ୍ରବେଶ କରିସାରିଥିବା ପ୍ରଜାଗଣ ହେବେ, ଯେଉଁମାନେ କି ଜଗତର ପତ୍ନାବଧି ସମୟରୁ ଆପଣଙ୍କର ନାମ ଗୁଡିକୁ ମେଷ ଶାବକଙ୍କ ଜୀବନ ପୁସ୍ତକରେ ଲେଖିକରି ରଖିଥିବେ, ପୁଣି ପ୍ରତିଜ୍ଞାର ଦେଶକୁ ପ୍ରବେଶ କରିଯାଇଥିବେ, ପୁଣି ଏହାର ଆନନ୍ଦକୁ ଉପଭୋଗ କରୁଥିବେ। ଆପଣମାନେ ଯେ ପରିହାସ ଜନିତ କର୍ମ ଗୁଡାକୁ କରିବାକୁ ଯାଉଅଛନ୍ତି ସେଥିପାଇଁ ଅଧିକାଂଶ ବ୍ୟକ୍ତିଗଣ ଭୟଭୀତ ଅଟନ୍ତି। ଅନେକ ବ୍ୟକ୍ତିଗଣ ଏଥିପାଇଁ ସଂକଳ୍ପ ହୋଇପଡିଥାନ୍ତି ଯେ ପବିତ୍ରାତ୍ମା କିଛି ବିଶେଷଣ କାର୍ଯ୍ୟକୁ ଆପଣଙ୍କୁ ସମ୍ପନ୍ନ କରିବା ନିମନ୍ତେ ଚଳା ଦେବେ, ପୁଣି ତଦ୍ୱାରା ଆପଣମାନେ ଲୋକମାନଙ୍କ ନିକଟରେ ଲଜ୍ଜାର ପାତ୍ର ହେବେ। ଅଧିକାଂଶ ବ୍ୟକ୍ତିଗଣ ଭୟାତୁର ଅଟନ୍ତି ଯେ ସେମାନେ କ୍ରନ୍ଦନ କରିବେ ଆଉ ସେମାନଙ୍କ ପତ୍ନୀଙ୍କ ସେମାନଙ୍କୁ କ୍ରନ୍ଦନ କରୁଥିବା ଦେଖିବେ, ନଥୁଆ ସେମାନଙ୍କର ମାତା କିମ୍ବା ପିତା କିମ୍ବା ପଡୋଶୀ କିମ୍ବା ଆପଣଙ୍କ ଉପରିସ୍ଥ କର୍ମଚାରୀ ଆପଣଙ୍କୁ କର୍ମ କରୁଥିବାର ଆପଣଙ୍କୁ କ୍ରନ୍ଦନ କରୁଥିବାର ଦେଖିନେବେ। ଶେଷ କରୁଥିବା ପୂର୍ବେ ଏକଦା ପରିଚିତ ଥିବା ଜନୈକ ବ୍ୟକ୍ତିଙ୍କ ବିଷୟ ମୋତେ କହିବା ନିମନ୍ତେ ଦିଅନ୍ତୁ। ଦାଉଦ ନାମଧାରୀ ଜନୈକ ବ୍ୟକ୍ତି ସେତେବେଳେ ଥିଲେ, ପୁଣି ଈଶ୍ୱରଙ୍କ ନିୟମ ସିନ୍ଧୁ କଟି ପଲେଷ୍ଟିନ ଦେଶରେ ଯେତେବେଳେ ଥିଲା, ପୁଣି ସେହି ସ୍ଥାନ ତା ଯେତେବେଳେ ଅଣାଯାଇଥିଲା, ପୁଣି ସକଟ ଦ୍ୱାରା ଟଣା ହୋଇ ଏକ ବୁଢା ବଳଦ ଦ୍ୱାରା ଟଣା ହୋଇ ତାହାକୁ ଅଣାଯାଉଥିଲା, ପୁଣି ସିନ୍ଧୁ କଟିକୁ ଅଣାଯାଉଥିବା ଦୃଶ୍ୟକୁ ଦାଉଦ ଯେତେବେଳେ ଦେଖିଥିଲେ ସେଥିରେ ସେ ତ ଆପଣାର ନିମ୍ନ ଭାଗରେ ଏକ ଗାଉନ୍ ପରିଧାନ କରିଥିଲେ, ଆଉ ସେ ସେଟାକୁ ଦୌଡ଼ି ଯାଇଥିଲେ ସେ ଖୁସିରେ ନାଚିବାରେ ଲାଗି ପଡିଥିଲେ। ପୁଣି ଚାରିଆଡକୁ ଘୁରି ବୁଲି ନାଚୁଥିଲେ ଆଉ ଚିତ୍କାର କରୁଥିଲେ, ପୁଣି ଡେଉଁଥିଲେ ଆଉ ନୃତ୍ୟ କରୁଥିଲେ, ପୁଣି ଦିଆ ମାରୁଥିଲେ ଆଉ ନାଚୁଥିଲେ। ଆଉ ସେ ତ ଜଣେ ଇସ୍ରାଏଲର ରାଜା ଥିଲେ। ପୁଣି ତାଙ୍କ ପତ୍ନୀ ଘରକା ଦେଇ ଅନାଇଥିଲେ ଆଉ ତାଙ୍କ ପତି ବିଚିତ୍ର ଅଙ୍ଗଭଙ୍ଗୀ ସହିତ ନାଚୁଥିବା ଦେଖିଥିଲେ ଆଉ ସେ ତାଙ୍କୁ ତୁଚ୍ଛ ଜ୍ଞାନ କରିଥିଲେ। କାହିଁକି ଏପରି କହିଥିବେ, ସେ ଜଣେ ଅପଦାର୍ଥ ଅଟନ୍ତି। ସେଠାରେ ଥିବା ସମୟରେ ତାଙ୍କୁ ଚାହିଁକରି ଦେଖି ଯେପରି ଭାବରେ ସେ ବ୍ୟବହାର କରୁଛନ୍ତି, ଆପଣାର ପଦରେ ଶୂନ୍ୟକୁ ଡେଉଁଛନ୍ତି, ପୁଣି ଚାରିଆଡକୁ ଦିଆ ମାରୁଛନ୍ତି, ପୁଣି ସେପରି ଧରଣର ବ୍ୟବହାର କରୁଛନ୍ତି, ନିଶ୍ଚିତ ଭାବେ ସେ ଜଣେ ପାଗଳ ପାଗଳ ପରିକା ବ୍ୟକ୍ତି ଥିବେ। ଆଉ ସେଦିନ ରାତ୍ରି କାଳରେ ଯେତେ ସୈନିକ ଆସିଥିଲେ ସେ କହିଥିଲେ ଯେପରି ଶବ୍ଦ ଗୁଡାକ ଉଚ୍ଚାରଣ କହିଥିବେ, ଆଚ୍ଛା ତେବେ ଆପଣ ତ ମୋତେ ଲୋକ ହସା କରିଅଛନ୍ତି, ଆପଣଙ୍କ ପରି ଜଣେ ରାଜା ମୋର ପତି ସେଠାରେ ସେପରି ବ୍ୟବହାର କାହିଁ କରୁଥିଲେ, ଯେପରି ଧର ଆଚରଣକୁ କାହିଁକି କରିଥିଲେ। ଆଉ ଦାଉଦ ଏପରି କହିଥିବେ, ଆସନ୍ତାକାଲି ମୁଁ ଏଥିରୁ ମଧ୍ୟ ଆହୁରି ଅଧିକ ଉନ୍ମତ ହୋଇ ନାଚିବି, ଆଜ୍ଞା ହଁ ସେପରି ହିଁ କରିବି। ସେ କହିଥିଲେ, ମୁଁ ଯେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ନାଚୁଥିଲି ଏହାକି ତୁମକୁ ଜଣା ନାହିଁ। ସେ ତ ପାର କରିସାରିଥିଲେ, ସେ ପ୍ରତିଜ୍ଞା ଦେଶରେ ଅବସ୍ଥାନ କରିସାରିଥିଲେ, ସେ ତ ଆପଣ ବ୍ୟକ୍ତିଗତ ପ୍ରଭାବକୁ ଜଗତର ସୁଖ ସ୍ୱଚ୍ଛନ୍ଦକୁ ପାସରି ପକାଇଥିଲେ। ସେ ତ ଅତ୍ୟଧିକ ରୂପେ ଆନନ୍ଦିତ ଥିଲେ, ଯେହେତୁ ନିୟମ ସିନ୍ଧୁକ ସେ ତାଙ୍କର ନିଜସ୍ୱ ସହରକୁ ଆସୁଅଛି ଏହାକୁ ଜାଣୁଥିବା ଯୋଗୁଁ ସେ ଅତି ଆନନ୍ଦିତ ଏବଂ ଉଲ୍ଲସିତ ଥିଲେ। ପୁଣି ମୁଁ ଆପଣମାନଙ୍କୁ କହେ, ପବିତ୍ର ଆତ୍ମାଙ୍କୁ ଲାଭ କରିବା ନିମନ୍ତେ କେତେକ ବ୍ୟକ୍ତିଗତ ଭୟ କରିଥାନ୍ତି, ସେମାନେ ଯେ ପରଭାଷା ଗୁଡିକରେ କଥାବାର୍ତ୍ତା କରିପାରନ୍ତି ଏଥିପାଇଁ ସେମାନେ ଭୟ କରିଥାନ୍ତି। ସେମାନେ ଏପରି ଚିନ୍ତା କରିଥାନ୍ତି ଯେ କେହି ଜଣେ ବ୍ୟକ୍ତି ସମ୍ଭବତଃ ଏପରି କହିବେ, ସେମାନେ ପରଭାଷାରେ କଥାବାର୍ତ୍ତା କରୁଥିବା ଦଳ ଲୋକମାନଙ୍କ ମଧ୍ୟରୁ ଜଣେ ଅଟନ୍ତି। ସେମାନେ ଉପାସନାଳୟକୁ ଆସିବା ନିମନ୍ତେ ଏଥିପାଇଁ ଭୟ କରିଥାନ୍ତି, ପୁଣି ଯୀଶୁଖ୍ରୀଷ୍ଟ ନାମରେ ବାପ୍ତିଜ ହେବାକୁ ସୁଦ୍ଧା ହେୟ ଜ୍ଞାନ କରିଥାନ୍ତି, ଯଦି ସେମାନେ ଏହା ନିମନ୍ତେ ଲଜ୍ଜାବୋଧ କରିଥାନ୍ତି। ଓହୋ ବାହାରେ ବା, ସେହି ଜଣେ ବ୍ୟକ୍ତି ଏପରି କହିଥିଲେ ଯେ ମୋତେ ଆପଣଙ୍କ ଟେପ୍ ଗୁଡ଼ିକୁ ପୁନଃ ବଜାଇବାକୁ ଅଛି, ଯେହେତୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେବା ବିଷୟକୁ ମୁଁ ପ୍ରଚାର କରିଅଛି, କିନ୍ତୁ ପ୍ରକୃତରେ ମୁଁ ତ ସେଗୁଡ଼ିକୁ ପୁନଃ ବଜାଇବାକୁ ଯାଉନାହିଁ, ମାତ୍ର ମୁଁ ଆହୁରି ଅଧିକ ରୂପେ ସେଗୁଡ଼ିକୁ ପ୍ରସ୍ତୁତ କରିବା ନିମନ୍ତେ ଯାଉଅଛି। ତାହା ହିଁ ବାଇବଲର ଯୁକ୍ତି ଅଟେ। ଗତକାଲି ଆମମାନେ ଯାହା କିଛି କରିଥିଲୁ, ଯଦି ସେମାନେ ତାହାକୁ ପସନ୍ଦ କରିନଥାନ୍ତି, ତେବେ ଆସନ୍ତାକାଲି ଆମମାନେ ଯେ କଣ କରିବାକୁ ଯାଉଅଛୁ, କେବଳ ତାହାକୁ ଧ୍ୟାନର ସହିତ ଦେଖନ୍ତୁ। ତାହା ହିଁ ସେହି କରଣୀୟ ବିଷୟ ଅଟେ। ଦେଖନ୍ତୁ, କେବଳ ଆଗକୁ ବଢିବାରେ ଲାଗିଥାନ୍ତୁ, ଏଥିପାଇଁ ଶେଷ ହୋଇଯିବାର କୌଣସି ସ୍ଥିତି ଆଉ ରହିନାହିଁ, କିନ୍ତୁ ଏହା ତ ଈଶ୍ୱରଙ୍କର ଆଡୁ ଅଟେ, ଏହା ହିଁ ଈଶ୍ୱର ଅଟନ୍ତି। ଈଶ୍ୱର ଯେ କଣ କରିଥିଲେ ତାହା ଆପଣମାନଙ୍କୁ ଜଣା ଅଛି କି? ଈଶ୍ୱର ସ୍ୱର୍ଗରୁ ଜଗତ ପ୍ରତି ଦୃଷ୍ଟିପାତ କରିଥିଲେ ଆଉ ସେ କହିଥିଲେ, ହେ ଦାଉଦ, ତୁମ୍ଭେ ମୋର ସହୃଦୟର ବ୍ୟକ୍ତି ଅଟ। ଦାଉଦ ତ କଦାପି ଲଜ୍ଜାବୋଧ କରିନଥିଲେ, କାରଣ ସେ ଈଶ୍ୱରଙ୍କ ଜଣେ ସେବକ ଥିଲେ, ସେ ପ୍ରଭୁଙ୍କୁ ସ୍ନେହ କରୁଥିଲେ ଆଉ ସେ ଏପରି ଆନନ୍ଦିତ ହୋଇଥିଲେ, ଏପରି ଅଧିକ ରୂପେ ଆନନ୍ଦରେ ମୁଖରିତ ହୋଇପଡିଥିଲେ ଯେ ସେ ମନୁଷ୍ୟର ସମ୍ମାନ ବିଷୟକୁ ସୁଦ୍ଧା ଭୃକ୍ଷେପ କରିନଥିଲେ। ଆପଣମାନେ ଧ୍ୟାନ ଦିଅନ୍ତୁ, ଆଜିର ପ୍ରାତକାଳୀନ ମୋର ଉପଦେଶରେ ମୁଁ ଯେପରି କହିଥିଲି, ଆମମାନେ ଏପରି ବହୁଳ ରୂପେ ଭୟଭୀତ ଅଟୁ ଯେ ଆମେ ସାଉଲଙ୍କ ପରି ଜଣେ ବ୍ୟକ୍ତିଙ୍କୁ ଆମମାନଙ୍କୁ ଶିକ୍ଷା ଦେବା ପାଇଁ ଆବଶ୍ୟକ କରିଥାଉ। କୌଣସି ଏକ ଧର୍ମ ବିଦ୍ୟାଳୟରୁ ବାହାରି ଆସିଥିବା ଜଣେ ଶିକ୍ଷାବିତ୍ ସାଉଲଙ୍କୁ ଆବଶ୍ୟକ କରିଥାଉ, ଯେପରି ସେ ଆମମାନଙ୍କୁ କହିପାରନ୍ତି ଯେ ଆମ୍ଭେମାନେ ଆପଣଙ୍କ ଧାର୍ମିକ ବିଶ୍ୱାସକୁ କିପରି ଭାବରେ କରିପାରୁ, ପୁଣି ଏହାକୁ କିପରି ଭାବରେ ଆମମାନଙ୍କୁ ସମ୍ପନ୍ନ କରିବାକୁ ଅଛି। ଏହା ତ ଜର୍ଦ୍ଦନର ଅପରପାରିସ୍ଥ ଆଚରଣଟି ଅଟେ। ଏହି ସ୍ପର୍ଶରେ ଆମମାନଙ୍କୁ ଚାଳନା ପବିତ୍ର ଆତ୍ମା ଦେଇଥାନ୍ତି। ଏହି ସ୍ଥାନରେ ଆପଣମାନେ ତ ସେଠା ସ୍ଥିତ ନରାଧମମାନଙ୍କ ମଧ୍ୟରୁ ପୃଥକ ହୋଇଥିବା ଦଳଟି ଅଟନ୍ତି। ଏହି ସ୍ଥାନରେ ଆପଣମାନେ ସେମାନଙ୍କ ବିଚାର ବୁଦ୍ଧିର ଯୁକ୍ତିକୁ ଭୃକ୍ଷେପ କରନ୍ତି ନାହିଁ। ଏହି ସ୍ଥାନରେ ଆପଣମାନେ ତ ମୃତଗଣ ଅଟନ୍ତି, ପୁଣି ଆପଣମାନଙ୍କ ଜୀବନ ଗୁଡିକ ଖ୍ରୀଷ୍ଟଙ୍କ ମଧ୍ୟରେ ଗୁପ୍ତ ହୋଇ ରହିଅଛି, ପୁଣି ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହୋଇଅଛନ୍ତି। ଆପଣମାନେ ଭୃକ୍ଷେପ କରିନଥାନ୍ତି, ଯେହେତୁ ଆପଣମାନେ କିଣା ଦେଶ ମଧ୍ୟରେ ବାସ କରୁଅଛନ୍ତି। ଆପଣମାନେ ଉତ୍ତମ ଶସ୍ୟାଦିରେ ତୃପ୍ତ ହୋଇପାରନ୍ତି। ଆପଣମାନେ ଖ୍ରୀଷ୍ଟ ଯୀଶୁରେ ବାସ କରି ରହିଥିବା ଯୋଗୁଁ ଏକ ନୂତନ ସୃଷ୍ଟି ଅଟନ୍ତି। ଆପଣମାନେ ପ୍ରତିଜ୍ଞା ଦେଶକୁ ଅଗ୍ରସର କରୁଅଛନ୍ତି। ପ୍ରାୟ 30 ବର୍ଷ ତଳେ ଭାଇ କଲିନ୍ସଙ୍କ ସହିତ ସେହି ସ୍ଥାନରେ ଠିଆ ହୋଇଥିବା ଘଟଣାକୁ ମୁଁ ଯେତେବେଳେ ସ୍ମରଣ କରିଥାଏ, ଯେତେବେଳେ ଏହି ଉପାସନାଟି ସୁଦ୍ଧା ଅଦ୍ୟାବଧି ନିର୍ମିତ ହୋଇନଥିଲା, ତାହା ତ ଏକ ତମ୍ବୁର ଉପାସନା ଥିଲା ତଥା ମୁଁ ସେଠାରେ କୌଣସି ଏକ ଦୂର ସ୍ଥାନ ସ୍ଥିତ କୋଣରେ ବସିଥିଲି। ତାହା ମୋର ସର୍ବପ୍ରଥମ ଉପାସନାର ସୁଯୋଗ ଥିଲା। ମୁଁ ସେହି ସମାନ ଧରଣର ସୁସମାଚାରଟିକୁ ପ୍ରଚାର କରିଥିଲି, ସମାନ ବିଷୟବସ୍ତୁଟିକୁ, ପୁଣି ଖ୍ରୀଷ୍ଟଙ୍କର ଗୁପ୍ତ ସମ୍ପଦର ବିଷୟଗୁଡ଼ିକୁ ପ୍ରଚାର କରିଥିଲି, ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଜଳ ଦୀକ୍ଷାର ବିଷୟଟିକୁ ପ୍ରଚାର କରିଥିଲି। ପ୍ରତ୍ୟେକ ବାକ୍ୟ ଯେ ସତ୍ୟ ଅଟେ ଏପରି ମୁଁ ବିଶ୍ୱାସ କରୁଥିଲି। ପବିତ୍ର ଆତ୍ମାଙ୍କ ବାପ୍ତିସ୍ମର ବିଷୟକୁ, ଅଲୌକିକ ଶକ୍ତିର ଆରୋଗ୍ୟତାକୁ, ଈଶ୍ୱରଙ୍କ ଶକ୍ତିର ବିଷୟକୁ, ଠିକ୍ ସେହି ପ୍ରଧାନ ବିଷୟଗୁଡ଼ିକୁ ମୁଁ ପ୍ରଚାର କରୁଥିଲି ଯାହାକୁ କି ମୁଁ କିଛି କ୍ଷଣ ପୂର୍ବେ ପ୍ରଚାର କରିଥିଲି। ଏଥିରୁ କୌଣସି ଗୋଟିଏ ନିମନ୍ତେ ତିଳେ ମାତ୍ର ପଛଘୁଞ୍ଚା ମୁଁ ଆଦୌ ଦେଇନଥିଲି। ଈଶ୍ୱର ଏଗୁଡ଼ିକ ବିଷୟରେ ଅଧିକ କିଛି ଗୃହ ବିଷୟ ମୋ ପ୍ରତି ପ୍ରକାଶିତ କରିଥିଲେ, ସୁତରାଂ ଯେପରି ଭାବରେ ସେ ଏହାକୁ ପ୍ରକାଶିତ କରିଥିଲେ ସେହିପରି ଭାବରେ ମୁଁ ଏଗୁଡ଼ିକୁ କେବଳ ପ୍ରଚାର କରିବାରେ ଲାଗିଥିଲି। ଆଉ ଯାହା କିଛି ଯେତେବେଳେ ରହିଯାଇଅଛି ଏଗୁଡ଼ିକୁ ସେ ଆଦୌ ଭରଣ କରି ନେଇନାହାନ୍ତି, ମାତ୍ର ଅଧିକରୁ ଅଧିକ ପ୍ରକାଶନ ଗୁଡ଼ିକୁ ସେ ମୋତେ ଦେଇ ଚାଲିଆସନ୍ତି। ମୁଁ ସେହି ସ୍ଥାନରେ ଠିଆ ହୋଇ ରହିଥିଲି ଯେତେବେଳେ କି ପ୍ରାୟ 500 ବ୍ୟକ୍ତିଗଣ ନଦୀ ତୀରରେ ଠିଆ ହୋଇ ରହିଥିଲେ, ପୁଣି ସେ ଗୀତଟିକୁ ଗାନ କରୁଥିଲେ। ଜର୍ଦ୍ଦନର ଝଡ଼ ବହୁଳ କୂଳରେ ମୁଁ ଠିଆ ହୋଇ ଅଛି, ପୁଣି ସତର୍କତାର ଚକ୍ଷୁରେ ଅନାଇ ରହିଅଛି। କିଣାଣର ସେହି ସୁନ୍ଦର ପୁଣି ଆନନ୍ଦ ମୁଖରିତ ଦେଶ ଆଡ଼କୁ ଯେଉଁଠାରେ ମୋର ଅଂଶ ଗୁଡ଼ିକ ଅବସ୍ଥାନ କରିଥାଏ, ଠିଆ ଆଡ଼କୁ ମୁଁ ଚାହିଁ ରହିଅଛି। ଯେଉଁଦିନ ମୁଁ ସେହି ଆରୋଗ୍ୟତା ଦେଶରେ ପହଞ୍ଚିବି, ପୁଣି ଚିରଦିନ ପାଇଁ ଆଶୀର୍ବାଦିତ ହେବି, ତେବେ ମୁଁ ପହଞ୍ଚିବି ପୁଣି ମୋର ପିତାଙ୍କ ରାଜ୍ୟରେ ଚିରଦିନର ବିଶ୍ରାମ ନିମିତ୍ତ ପହଞ୍ଚିବି। ଆଉ ସେମାନେ ଯେତେବେଳେ ସେହି ଗୀତଟିକୁ ଗାନ କରୁଥିଲେ ସେତେବେଳେ ଜନୈକ ବାଳକକୁ ଯୀଶୁଖ୍ରୀଷ୍ଟ ନାମରେ ବାପ୍ତିଜିତ କରିବା ନିମନ୍ତେ ଜଳ ମଧ୍ୟକୁ ମୁଁ କଢ଼ାଇ ନେଇଥିଲି। ଆଉ ମୁଁ ପ୍ରାର୍ଥନା କରି କହିଥିଲି, ହେ ସ୍ୱର୍ଗବାସୀ ପିତା, ଏହି ବାଳକର ସ୍ୱୀକୃତି ଅନୁସାରେ ମୁଁ ଏହାକୁ ଆପଣଙ୍କ ନିକଟକୁ ଯେତେବେଳେ ଆଣିଥାଏ, ନିଜରୁ ମୁଁ ଜଣେ ବାଳକଟିଏ ଥିଲି, ଏହା ଉପରେ ରହିଥିବା ଆଲୋକଚିତ୍ର ଗୁଡ଼ିକ ଗୃହରେ ରହିଯାଇଅଛି। ଆଉ ମୁଁ ଏପରି କହିଥିଲି, ହେ ପ୍ରଭୁ, ଯେତେବେଳେ ଜଳରେ ମୁଁ ତାଙ୍କୁ ବାପ୍ତିଜିତ କରିଥାଏ ତାଙ୍କ ସ୍ୱୀକୃତି ଅନୁସାରେ ସେପରି କହିଥାଏ, ଈଶ୍ୱରଙ୍କ ପୁତ୍ର ଯୀଶୁଙ୍କ ନାମରେ ବାପ୍ତିସ୍ମ ଦେଇଥାଏ, ସେତେବେଳେ ଆପଣ ତାଙ୍କୁ ପବିତ୍ର ଆତ୍ମାରେ ଭରି ଦିଅନ୍ତୁ। ଆଉ ପ୍ରାୟ ଠିକ ସେହି ସମୟରେ ଘୂର୍ଣ୍ଣିବାୟୁ ସମ କୌଣସି ଏକ ବିଷୟ ଅନୁଭୂତ ହୋଇଥିଲା, ଆଉ ଯେଉଁ ସ୍ଥାନରୁ ଏହା ଆସିଥିଲା ତା ପ୍ରଚଣ୍ଡ ଘୂର୍ଣ୍ଣିବାୟୁର ଶବ୍ଦରେ ଭରପୁର ହୋଇ ଆସିଥିଲା। ସେଠାରେ ଆଲୋକିତ ପ୍ରଭାତୀ ତାରା ଠିଆ ହୋଇ ରହିଥିଲେ, ସେଠାରେ ସେହି ତେଜିଆନ ପୁରୁଷ ଠିଆ ହୋଇ ରହିଥିଲେ ଯାହାଙ୍କ ଉପମାନେ ସେହି ଆଲୋକ ଚିତ୍ର ଦେଖିଥିଲେ, ସେଠାରେ ସେ ସେହିପରି ଠିଆ ହୋଇ ରହିଥିଲେ। ଏହି ଆଲୋକ ଚିତ୍ରଟି ବିଶ୍ୱବ୍ୟାପୀ ସର୍ବତ୍ର ପ୍ରେରିତ ହୋଇ ସାରିଅଛି, ସୁଦୂରବର୍ତ୍ତୀ କାନାଡା ଦେଶକୁ ପୁଣି ଚତୁର୍ଦ୍ଦିଗକୁ ପ୍ରସାରିତ ହୋଇସାରିଅଛି। ଆଉ ସେମାନେ ଏପରି କହିଥିଲେ, ଜନୈକ ସ୍ଥାନୀୟ ବ୍ୟାପ୍ଟିଷ୍ଟ ପ୍ରଚାରକ ଯେତେବେଳେ ବ୍ୟାପ୍ତିଜିତ କରୁଥିଲେ ସେତେବେଳେ ଏକ ଅପରୂପ ଜ୍ୟୋତି ପ୍ରଘଟିତ ହୋଇଥିଲେ। କିଛି ଦିନ ପୂର୍ବେ ଯେତେବେଳେ ଅଧ୍ୟାପକ ଲାମ୍ସା ମୋ ନିକଟରୁ ଆସିଥିଲେ, ଆଉ ସେ ସେହି ଘଟଣା ଗୁଡ଼ିକ ବିଷୟରେ ଆଦୌ କିଛି ଜାଣିନଥିଲେ, ପୁଣି ଆଲୋକ ଚିତ୍ରଟିଏ ମୋ ନିକଟକୁ ଆଣିଥିଲେ ଯାହାକି ଏତେବେଳେ ଭାଇ ଜଣକ ଆପଣା ନିକଟରେ ରଖିଅଛନ୍ତି। ଆପଣ ସେହି ଆଲୋକ ଚିତ୍ରଟିକୁ ନିଜ ପାଖରେ ରଖିଛନ୍ତି କି? ସେଠାରେ ରଖା ହୋଇଥିବା ବାଇବଲଟିକୁ ଆପଣ ଏତେବେଳେ ନିଜ ପାଖରେ ରଖିଅଛନ୍ତି କି? ଯାହାକି ଆପଣଙ୍କ ବହି ମଧ୍ୟରେ ଥିଲା ଯଥୋଚିତ ବିଷୟ ଅଟେ। ସେଠାରେ ଏକ ପୁରାତନ ଏଭ୍ରିୟ ଆଲୋକ ଚିତ୍ରଟିଏ ଈଶ୍ୱରଙ୍କ ପ୍ରତାପର ଚିହ୍ନ ବିଷୟ ରହିଥିଲା, ଯାହା ପ୍ରକୃତରେ ଆଇବଙ୍କ ସମୟରୁ ନେଇ ପରିଚିତ ହୋଇ ରହିଥିଲା, ଏଥିପୂର୍ବେ କି ବାଇବଲ ଲିଖିତ ହୋଇଥିଲା। ଈଶ୍ୱର ଆପଣାର ତିନୋଟି ପ୍ରଗଟିକରଣ ଗୁଡ଼ିକର ସହିତ ତନ୍ମଧ୍ୟରେ ପରିଚିତ ହୋଇ ରହିଥିଲେ, କିନ୍ତୁ ତିନି ଜଣ ଈଶ୍ୱର ଏପରି ତ ନୁହେଁ, ଏକମାତ୍ର ଈଶ୍ୱର ତିନୋଟି ବିଭିନ୍ନ ଧରଣର ପ୍ରଗଟିକରଣ ଗୁଡ଼ିକର ସହିତ ପରିଚିତ ଥିଲେ। ପିତା, ପୁତ୍ର ଓ ପବିତ୍ର ଆତ୍ମା, ଏହି ତିନୋଟି ପଦବୀ ଗୁଡ଼ିକ ତାହା ଅଟେ ଯାହା ମଧ୍ୟ ଦେଇ ଈଶ୍ୱର କାର୍ଯ୍ୟ କରୁଅଛନ୍ତି। ତିନି ଜଣ ଈଶ୍ୱର ଗଣ ଏପରି ତ ନୁହେଁ, ମାତ୍ର ତିନୋଟି ବିଭିନ୍ନ ପ୍ରଗଟିକରଣର ବିଷୟ ତାହା ଅଟେ, ଆଉ ତାହା ହିଁ ସେହି ଶିକ୍ଷାଟି ଅଟେ। ସେହି ସୁପ୍ରସିଦ୍ଧ ବ୍ୟକ୍ତି ଅଧ୍ୟାପକ ଲାମ୍ସା ଲାମ୍ସା ବାଇବଲର ସେଦିନର ପ୍ରାତଃ କାଳରେ ସେ ତାହାକୁ ଯେତେବେଳେ କହିଥିଲେ ସେ ବିଷୟରେ ମୁଁ ଯେତେବେଳେ ତାଙ୍କୁ ପଚାରିଥିଲି, ସେ କହିଥିଲେ ସେଇ ଚିହ୍ନଟି କିପରି ଧରଣ ଥିଲା। ସେ କହିଥିଲେ ଏବେ ଯୁଗରେ ତାହିଁ ତ ଈଶ୍ୱରଙ୍କର ପୁରାତନ ସମୟ ଚିହ୍ନ ଥିଲା। ଈଶ୍ୱର ଏକମାତ୍ର ଈଶ୍ୱର ତିନୋଟି ପ୍ରଗଟୀକରଣ ଗୁଡିକ ସହିତ ପରିଚିତ ଥିଲେ। ମୁଁ ପଚାରିଥିଲି ପିତା ପୁତ୍ର ଏବଂ ପବିତ୍ରାତ୍ମାଙ୍କ ପ୍ରଗଟୀକରଣ ପରି କି। ଆଉ ସେ ସେତେବେଳେ ନିରବ ହୋଇଯାଇଥିଲେ। ପୁଣି ସେ ଆପଣ କଫି ପିଆଲାଟିକୁ ରଖିଦେଇଥିଲେ ଆଉ ସେ ମୋ ଆଡକୁ ଅନାଇଥିଲେ। ଜେନି, ତୁମେ ଯେ ସେଠାରେ ଥିଲ ଏପରି ବିଶ୍ୱାସ କର। ଲିଓ କହିଥିଲେ, ଆପଣ ତାହାକୁ ବିଶ୍ୱାସ କରନ୍ତି କି? ମୁଁ କହିଥିଲି, ଆପଣା ସର୍ବାନ୍ତକରଣ ସହିତ ମୁଁ ତାହା ବିଶ୍ୱାସ କରେ। ସେ କହିଥିଲେ, ବିଗତ ରାତ୍ରି କାଳରେ ଭାଇ ବ୍ରହ୍ମ ଆପଣଙ୍କ ଉପାସନା ମଧ୍ୟରେ ଠିଆ ହୋଇ ରହିଥିବା ଅବସରରେ ମୁଁ ସେହି ଆଶ୍ଚର୍ଯ୍ୟ କିସମର କାର୍ଯ୍ୟକୁ ଦେଖିଥିଲି। ଆମେରିକାରେ ସେପରି ଅଲୌକିକ ଧରଣର କାର୍ଯ୍ୟକୁ ମୁଁ ଏଥି ପୂର୍ବେ କଦାପି ଦେଖିନଥିଲି କିମ୍ବା ମୋ ଦେଶରେ ସୁଦ୍ଧା ଦେଖିନଥିଲି। ଆଉ ସେପରି କହିଥିଲେ ଯେ ଏହି ଆମେରିକୀୟ ପ୍ରଜାଗଣ ତ ବାଇବଲକୁ ସୁଦ୍ଧା ବୁଝନ୍ତି ନାହିଁ। ସେମାନେ କେବଳ ଏତିକି ଜାଣନ୍ତି ଯେ ସେମାନଙ୍କର ସଂସ୍ଥାଟି କିଏ ଅଟେ, ସେମାନେ ଯେ କେଉଁ ସ୍ଥାନରେ କିପରି ଭାବରେ ରହିଅଛନ୍ତି ସେ ସମୟ ସୁଦ୍ଧା କିଛି ହେଲେ ଜାଣନ୍ତି ନାହିଁ। କହିଥିଲେ ପ୍ରକୃତରେ ସେମାନେ କିଛି ହେଲେ ଜାଣନ୍ତି ନାହିଁ। ସେ ପୁଣି କହିଥିଲେ, ଗତ ରାତ୍ରି କାଳରେ ମୁଁ ସେଠାରେ ଯେତେବେଳେ ଠିଆ ହୋଇ ରହିଥିଲି କହିଥିଲେ ମୁଁ କହିଥିଲି ଆଉ ଭାଇ ଜେନି ମହାଶୟ, ମୁଁ ତ ଏହାକୁ କେବଳ ଅତି ସମ୍ମାନର ସହିତ ପୁଣି ଅତି ଭକ୍ତିର ସହିତ ସେପରି ଭାବରେ ହିଁ କହୁଅଛି। ସେ କହିଥିଲେ, ମୁଁ କହିଥିଲି ଯେ ଅବଶ୍ୟ ଜଣେ ଭାବବାଦୀ ହୋଇଥିଲେ ପରା, ତଥାପି ପିତା ପୁତ୍ର ଓ ପବିତ୍ର ଆତ୍ମା ଯେ ତିନି ଜଣ ଈଶ୍ୱରଙ୍କର ପରିଚୟ ନୁହେଁ, ଏହାକୁ ମୁଁ ଦେଖି ଆପଣଙ୍କ ବିଶ୍ୱାସକୁ ଯେତେବେଳେ ବୁଝିଥିଲି, ମାତ୍ର ଏଗୁଡ଼ିକ ତ ପ୍ରଗଟୀକରଣ ଗୁଡିକ ହିଁ ଅଟନ୍ତି, ସେତେବେଳେ ମୁଁ ବୁଝିଥିଲି ଯେ ଆପଣ ନିଶ୍ଚୟ ଈଶ୍ୱରଙ୍କ ଜଣେ ଭାବବାଦୀ ହିଁ ଅଟନ୍ତି, ଅନ୍ୟଥା ତାହା ଆପଣଙ୍କ ନିକଟରେ ସେପରି ଭାବରେ କଦାପି ପ୍ରକାଶିତ ହୋଇନଥାନ୍ତା। ଆଉ ସେ ଏପରି ମଧ୍ୟ କହିଥିଲେ, ତାହିଁ ଏକ ନିଶ୍ଚିତ ଧରଣର ଚିହ୍ନ ଅଟେ। ମୁଁ ସେ କହିଥିଲେ, ମୁଁ ତ କଦାପି ଦେଖିନାହିଁ। କହିଥିଲେ, ଆପଣ ତ କଦାପି ୱାନ୍ନେସ୍ ମତବାଦୀ ନୁହନ୍ତି ନା? ମୁଁ କହିଥିଲି, ଆଜ୍ଞା ସେପରି ନୁହେଁ, ମୁଁ ୱାନ୍ନେସ୍ ମତାବଲମ୍ବୀ ନୁହେଁ। ଈଶ୍ୱର ଯେ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି ସେପରି ଏକ ପ୍ରଭୁରେ ମୁଁ ବିଶ୍ୱାସ କରେ। ଏହି ତିନୋଟି ବିଭିନ୍ନ ପ୍ରଗଟୀକରଣ ଗୁଡିକ ତ ସେହି ଏକମାତ୍ର ଈଶ୍ୱରଙ୍କର ତିନୋଟି ପଦବୀ ଗୁଡିକ ଅଟେ ଯିଏକି ସେପରି ବାସ କରି ରହିଥିଲେ। ସେ କହିଥିଲେ, ଆପଣଙ୍କ ସତ୍ୟବାଦିତା ଯୋଗୁଁ ଆପଣ ଆଶୀର୍ବାଦିତ ହେଉନ୍ତୁ। ସେ କହିଥିଲେ, ଏକଦା ଆପଣ ସେହି ସତ୍ୟତାର ନିମନ୍ତେ ନିଜର ଜୀବନକୁ ଏହି ଜଗତର ନିମନ୍ତେ ବିସର୍ଜନ କରିବେ। ତଥାପି ଏପରି କହିଥିଲେ ଯେ ଭାବବାଦୀ ଗଣ ସେମାନଙ୍କର ଉଦ୍ଦେଶ୍ୟ ସଫଳୀକରଣ ନିମନ୍ତେ ସର୍ବଦା ମୃତ୍ୟୁବରଣ କରିଥାନ୍ତି। ପୁଣି ମୁଁ କହିଥିଲି, ତାହିଁ ତଦ୍ରୁପ ହେଉ, ଯଦି ମୋର ପ୍ରଭୁଙ୍କୁ ଏହା ଆନନ୍ଦିତ କରିଥାଏ ଯେ ତାହା ସେପରି ଭାବରେ ହିଁ ହେଉ। ସେ ଲାମ୍ସା ବାଇବଲର ଅନୁବାଦକ ଥିଲେ। ଓହୋ, ଏହା ତ କେତେ ଅଧିକ ରୂପେ ସତ୍ୟ କଥା ଅଟେ। ବହୁଧା ମୁଁ ଏହି ମଣ୍ଡଳୀକୁ ଯେପରି କହିଥିଲି, ଠିକ ସେହିପରି ଧରଣର ଏକ ବିଷୟକୁ ମୁଁ କହିଥିଲି, ଯେପରିକି ସାଉଲଙ୍କୁ ବାଛିବା ପୂର୍ବେ ସାମୁଏଲ ମଧ୍ୟ କହିଥିଲେ, ଏଥିପୂର୍ବେ କି ତୁମେ ବାହାରି ଯାଅ, ପୁଣି ଚାଲିଯାଇ ଅନ୍ୟ ଏକ ସଂସ୍ଥାରେ ଯୋଗଦାନ କରିଥାଅ, ପୁଣି କୌଣସି ଏକ ଭିନ୍ନ ଧରଣର ବିଶ୍ୱାସ ମତ ସହିତ ଆପଣଙ୍କୁ ସମ୍ମିଳିତ କରିଥାଅ, ତାପରେ ତୁମେ କି ହେତୁରୁ ପବିତ୍ରାତ୍ମାଙ୍କୁ ତୁମମାନଙ୍କ ଚାଳନା ନିମନ୍ତେ ସୁଯୋଗ ଦେଇନଥାଅ? ଆପଣଙ୍କର ନେତା ହେବା ନିମନ୍ତେ ଆପଣମାନେ ଈଶ୍ୱରଙ୍କୁ କାହିଁକି ସୁଯୋଗ ଦେଇନଥାନ୍ତି? ଆଉ ଆପଣମାନଙ୍କୁ ଆଶୀର୍ବାଦ କରିବାକୁ ତାଙ୍କୁ ସୁଯୋଗ ଦେଇନଥାନ୍ତି ଓ ଆପଣ ସଂସ୍ଥାକୁ କାହିଁକି ଭୁଲି ପାରିନଥାନ୍ତି? ଏହି ମଣ୍ଡଳୀର କୌଣସି ସଂସ୍ଥା ନାହିଁ ଯେ ସହଭାଗିତା ରଖନ୍ତୁ ନାହିଁ, ଏପରି ତ ମୁଁ ଆଦୌ ଆପଣମାନଙ୍କୁ କହୁନାହିଁ। ଯାହାକୁ ଇଚ୍ଛା କରନ୍ତି ତା ସହିତ ସହଭାଗିତା ରଖିପାରନ୍ତି, ତା ଆପଣମାନଙ୍କ ଉପରେ ନିର୍ଭର କରିଥାଏ। ତଥାପି ମୁଁ ଆପଣମାନଙ୍କୁ ବ୍ୟକ୍ତିଗତ ରୂପେ କହୁଅଛି, ପବିତ୍ରାତ୍ମା ଯେ ଆପଣମାନଙ୍କୁ ଚାଳନା ଦିଅନ୍ତୁ, ଏହାକୁ ଆପଣମାନେ ସ୍ଥିର କରି ନିଅନ୍ତୁ। ଆପଣମାନେ ବାଇବଲକୁ ପାଠ କରନ୍ତୁ ଆଉ ଏହି ବାଇବଲ ଆପଣଙ୍କୁ ଯାହା କିଛି କରିବାକୁ ନିର୍ଦ୍ଦେଶ ଦେଇଥାଏ ତାହାକୁ ଆପଣମାନେ କରନ୍ତୁ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ମୁଁ ତ ଆପଣମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷାରତ କରି ରହିଅଛି। ପୁଣି ପ୍ରାର୍ଥନା କରାଯିବା ନିମନ୍ତେ ଏପରି କେହି ବ୍ୟକ୍ତି ଯଦି ଅଛନ୍ତି ଯିଏକି ପ୍ରାର୍ଥନା ଧାଡ଼ିରେ ଆସିବାକୁ ଇଚ୍ଛୁକ ଥାଇପାରନ୍ତି, ସେପରି ଏକ ଦୃଶ୍ୟ ଦେଖିବା ନିମନ୍ତେ ମୁଁ ବ୍ୟସ୍ତତାର ମଧ୍ୟ ରହିଅଛି। ଯଦି ଆପଣମାନେ ଇଚ୍ଛୁକ ଅଟନ୍ତି ତେବେ ଆପଣମାନେ ଆପଣଙ୍କ ହସ୍ତ ଗୁଡିକୁ ଉପରକୁ ଉଠାଇବେ। କେବଳ ମାତ୍ର ଜଣେ, ଦୁଇ ଜଣ, ତିନି ଜଣ, ଅଛନ୍ତି ଉତ୍ତମ ବିଷୟ ଅଟେ ଆପଣମାନେ ସମସ୍ତେ ଏଠାକୁ ଚାଲି ଆସନ୍ତୁ ଆପଣମାନେ ଯଦି ଇଚ୍ଛା କରନ୍ତି ତେବେ ଏହି ନିକଟବର୍ତ୍ତୀ ସ୍ଥାନକୁ ଆସି ଠିଆ ହୁଅନ୍ତୁ ଠିକ୍ ଏହି ସମୟରେ ସେପରି କରନ୍ତୁ ଆମମାନେ ପ୍ରାର୍ଥନା କରିବୁ ଆଉ ତତ୍ପରେ ଆମମାନେ ସମସ୍ତେ ଆପଣମାନେ ତଥାପି ପରିତ୍ୟାଗ କରନ୍ତୁ ନାହିଁ ବୋଲି ମୁଁ ଇଚ୍ଛା କରେ ମୁଁ ନିଶ୍ଚିତ ରୂପେ କିଛି ବିଶେଷ ଧରଣର କାର୍ଯ୍ୟ କରିବାକୁ ଇଚ୍ଛା କରିଥାଏ ଏଥିପୂର୍ବେ କି ଆମମାନେ ଶେଷ କରୁ ଗାଲାତୀୟ ପୁସ୍ତକ ଉପରେ ଆଧାର କରି ଅଧ୍ୟୟନ କରିବା ବିଷୟକୁ କେତେଜଣ ବ୍ୟକ୍ତି ପସନ୍ଦ କରନ୍ତି ଓହୋ ମୋର କହିବାର ଅର୍ଥ ଏଫିସିଓ ପୁସ୍ତକ ପାଇଁ ଅଟେ ପୁଣି ବୁଧବାର ରାତ୍ରିରେ ଆମେ ବିଚାରକୁ ଯାଉଛୁ ମୁଦ୍ରାଙ୍କ ଉପରେ ଅଧ୍ୟୟନ କରିବାକୁ ଯାଉଛୁ ପୁଣି ଆସନ୍ତା ରବିବାର ଦିନ ପାଠକାଳରେ ଆମମାନେ ମଣ୍ଡଳୀକୁ ବ୍ୟକ୍ତିଗତ ରୂପେ ତନ୍ମଧ୍ୟକୁ ଅବସ୍ଥାନ କରାଇ ସୂଚିତ କରିବାକୁ ଯାଉଅଛୁ ଓହୋ ଯଦି ଆସନ୍ତା ବୁଧବାର ରାତ୍ରି କାଳରେ ଆମମାନେ ସେଗୁଡ଼ିକ ମଧ୍ୟରୁ କେବଳ ଗୋଟିଏ ମାତ୍ର ବିଷୟ ଉପରେ ବିଚାର ବିମର୍ଶ କରିବା ନିମନ୍ତେ ତାହାକୁ ଗ୍ରହଣ କରିପାରୁ ଏଠା ସ୍ଥିତ ଜେଫରସନ୍ ଭିଲ୍ ଲୋକମାନେ ନିମନ୍ତେ ସେପରି ଯଦି କରିପାରୁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଯେଉଁ ସ୍ଥାନରେ ଅବସ୍ଥାନ କରି ରହିଅଛନ୍ତି ମଣ୍ଡଳୀ ଗୁଡ଼ିକୁ ସେହି ନିଶ୍ଚିତ ସ୍ଥାନ ଗୁଡ଼ିକରେ ଅବସ୍ଥାନ କରିବାର ଉଦ୍ଦେଶ୍ୟ ଅଟେ ଲେପାଳକ ପୁତ୍ର ହେବା ନିମନ୍ତେ ଆମମାନେ ଏତେବେଳେ ଆହୁତ ହୋଇଅଛୁ ପୁତ୍ରଗଣର ଅଧିକାର ଦେଇ ଈଶ୍ୱର ଆମମାନଙ୍କୁ ପୋଷ୍ୟପୁତ୍ର ଅଧିକାରକୁ ଦେଇଅଛନ୍ତି ଜନ୍ମରୁ ଆମମାନେ ପୁତ୍ରଗଣ ଅଟୁ ସ୍ୱୀକୃତି ଲାଭ କରି ପୋଷ୍ୟପୁତ୍ର ହୋଇଅଛୁ ପୁଣି ପବିତ୍ର ଆତ୍ମାଙ୍କ ଦ୍ୱାରା ଅଧିକାର ସ୍ୱରୂପେ ହୋଇ ସ୍ଥିରତା ପ୍ରଦାନ କରାଯାଇଅଛୁ ଦେଖନ୍ତୁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଏପ୍ରିୟ ସନ୍ତାନ ଥିଲେ ଯେତେବେଳେ ସେମାନେ ନଦୀକୁ ପାର କରିଥିଲେ କିନ୍ତୁ ଝିଅ ଦେଶକୁ ବଣ୍ଟନ କରିଦେଇଥିଲେ ପୁଣି ପ୍ରତ୍ୟେକ ଜଣଙ୍କୁ ସେମାନଙ୍କ ଅଧିକାରକୁ ଦାନ କରିଥିଲେ ଜନ୍ମ ସମୟରେ ତାଙ୍କ ମାତାଙ୍କ ଦ୍ୱାରା ଦତ୍ତ ଆଦେଶ ଅନୁସାରେ ସେପରି କରିଥିଲେ ଯେପରି ଭାବରେ ପବିତ୍ର ଆତ୍ମା ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯାକୁବ ଯେତେବେଳେ ମୃତ୍ୟୁଶଯ୍ୟାରେ ପଡି ରହିଥିଲେ ସେତେବେଳେ ତାଙ୍କ ଉପରେ ଧ୍ୟାନ ଦିଅନ୍ତୁ ଜଣେ ଭାବବାଦୀ ଥିଲେ ଅନ୍ଧ ହୋଇଯାଇଥିଲେ ଆପଣାର ପଦଯୁଗଳକୁ ବିଛଣାର ବାହାରକୁ କାଢି ପକାଇଥିଲେ କହିଥିଲେ ହେ ଯାକୁବର ସନ୍ତାନଗଣ ନିକଟକୁ ଆସ ଆଉ ଶେଷ ଦିନରେ ତୁମମାନେ ଯେ କେଉଁ ସ୍ଥାନ ରହିବ ସେ ବିଷୟରେ ମୁଁ ତୁମମାନଙ୍କୁ କହିବି ଗୌରବଜନକ ଓହୋ ମୁଁ ଯେ ଅତି ଅପ୍ରକୃତିସ୍ଥ ଅଟେ ସେପରି ସମ୍ଭବତଃ ବୋଧ କରାଯାଇଥାଏ ପ୍ରଜାଗଣ ସମ୍ଭବତଃ ଅପ୍ରକୃତିସ୍ଥ ମନୋଭାବର ବ୍ୟକ୍ତିଗଣ ବୁଝାଯାଇ ପାରନ୍ତି ତଥାପି ଓହୋ ତୁମମାନେ ଯଦି ଭରସା କରିବା ବିଷୟକୁ ବୁଝିଥାନ୍ତ ହୃଦୟର ଉତ୍ତେଜନାପୂର୍ଣ୍ଣ ବିଷୟକୁ ଯଦି ବୁଝିଥାନ୍ତ କାରଣ ସେପରି କହିଥିଲେ ମୋ ନିକଟକୁ ଆସ ଆଉ ଶେଷ ଦିନ ମାନଙ୍କରେ ତୁମମାନଙ୍କ ପ୍ରତି ଯେ କି ପ୍ରକାର ଘଟଣା ଗୁଡିକ ଘଟିବ ସେ ବିଷୟ ମୁଁ ତୁମମାନଙ୍କୁ କହିବି ଆଉ ସେହି ସମାନ ଧର୍ମଶାସ୍ତ୍ର ଉକ୍ତିକୁ ମୁଁ ଗ୍ରହଣ କରିପାରେ ପୁଣି ଆଜିକାଲିର ଦିନ ମାନଙ୍କରେ ଯେହେତୁ ଗଣ ଯେ କେଉଁ ସ୍ଥାନରେ ଅବସ୍ଥିତ ଅଟନ୍ତି ତାହାକୁ ଦେଖାଇବା ନିମନ୍ତେ ମୁଁ ମାନଚିତ୍ର ସାହାଯ୍ୟକୁ ଲୋଡ଼ିପାରେ ପୁଣି ସେମାନେ ଯୁଗାନ୍ତର ଦିନ ମାନଙ୍କରେ ଯେଉଁ ସ୍ଥାନରେ ଅବସ୍ଥାନ କରି ରହିବେ ବୋଲି ଯାକୁବ କହିଥିଲେ ଠିକ୍ ସେହି ନିଶ୍ଚିତ ସ୍ଥାନରେ ସେମାନେ ବାସ କରି ରହିଅଛନ୍ତି ତାହା ମୁଁ ଆପଣମାନଙ୍କ ନିକଟରେ ପ୍ରମାଣ ଦେଇ କହିବି ଆଉ ସେମାନେ ଆଦୌ କରିନଥିଲେ ଏବଂ ସେହି ସ୍ଥାନରେ ସେତେବେଳେ ପର୍ଯ୍ୟନ୍ତ ଫେରି ଆସି ନଥିଲେ କେବଳ ମେ ମାସର 16 1946 ମସିହାରେ ପ୍ରଥମ ଥର ପାଇଁ ସେଠାକୁ ଫେରି ଯାଇଥିଲେ ସେଦିନ ରାତ୍ରି କାଳରେ ଈଶ୍ୱରଙ୍କ ଦୂତ ମୋ ସମ୍ମୁଖରେ ଉପସ୍ଥିତ ହୋଇଥିଲେ ପୁଣି ଏହି ଯାତ୍ରାର ବିଷୟ ମୋତେ କହିଦେଇଥିଲେ ପୁଣି ମୁଁ ତାହା ଆପଣମାନଙ୍କୁ ଦେଖାଇ ଦେଇପାରେ ସେମାନେ ସେ ନୂତନ ଭୂଖଣ୍ଡଟିର ମଧ୍ୟକୁ ଯେ କେବେ ଫେରି ଆସିଥିଲେ ସେ ବିଷୟକୁ ମୁଁ ଆପଣମାନଙ୍କୁ ଦେଖାଇ ଦେଇପାରେ ସେମାନେ ପ୍ରକୃତରେ ସେ ନିଶ୍ଚିତ ସ୍ଥାନକୁ ଯାଇ ପହଞ୍ଚିଥିଲେ ଯେଉଁ ସ୍ଥାନରେ ସେମାନେ ଯାଇ ପହଞ୍ଚିବେ ବୋଲି ଯାକୁବ କହିଥିଲେ ଆଜି ସେମାନେ ସେହି ସ୍ଥାନରେ ଏତେବେଳେ ଉପସ୍ଥିତ ଅଛନ୍ତି ଓହୋ ଆଶ୍ଚର୍ଯ୍ୟଜନକ ଓହୋ ବିସ୍ମୟଜନକ ବିଷୟ ଏକଦା ଆମମାନେ ସ୍ୱର୍ଗୀୟ ଗୃହର ନିକଟବର୍ତ୍ତୀ ହେବୁ ତାହା ହିଁ ସବୁକିଛି ଅଟେ ଆପଣମାନେ ଶ୍ରଦ୍ଧେୟ ପ୍ରଜାଗଣ ଆପଣମାନେ ପୀଡିତ ଅଛନ୍ତି ଅନ୍ୟଥା ଆପଣମାନେ ଏହି ସ୍ଥାନରେ ବସି ରହିନଥାନ୍ତେ ହଁ କେବଳ ଠିଆ ହୋଇ ରହିନଥାନ୍ତେ ମୁଁ ଆପଣମାନଙ୍କର ଭାଇ ଅଟେ ତଥାପି ପୀଡିତମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ମୁଁ ଈଶ୍ୱରଙ୍କଠାରୁ ଅଭିଷେକଟିଏ ପାଇଅଛି ମୋହର ଯେ ଏପରି କିଛି ଶକ୍ତି ଅଛି ଏପରି ନୁହେଁ ଯେପରିକି ସୁସ୍ଥତା ପ୍ରଦାନ କରିବାକୁ ମୋର କିଛି ଶକ୍ତି ରହିଅଛି ମୋର ଶକ୍ତି ନାହିଁ ମାତ୍ର ପ୍ରାର୍ଥନା କରିବା ଶକ୍ତି ମୋର ଅଛି ଆଜିର ପ୍ରାତଃକାଳରେ ମୁଁ ଯେପରି କହିଥିଲି ଦାଉଦଙ୍କର କିଛି ବୋଲି କୌଣସି ଶକ୍ତି ନଥିଲା କାରଣ ସେ ତ ଜଣେ ବାଙ୍ଗରା କିସମର ବ୍ୟକ୍ତି ଥିଲେ ମାତ୍ର ସେ କହିଥିଲେ ଏହା ଉପରେ ଈଶ୍ୱରଙ୍କ ଶକ୍ତି ଯେ କି ପ୍ରକାର ଧରଣର ପ୍ରତାପକୁ ପ୍ରଦର୍ଶନ କରିବେ ତାହାକୁ ମୁଁ ଜାଣେ ବୁଝନ୍ତି ତ ଆପଣମାନଙ୍କ ନିମନ୍ତେ ମୁଁ କେବଳ ପ୍ରାର୍ଥନା କରିବା ଶକ୍ତିକୁ ଲାଭ କରିଅଛି ପୁଣି ମୋହର ହସ୍ତକୁ ଆପଣମାନଙ୍କ ଉପରେ ରଖିବାର ଅଭିଷେକକୁ ମୁଁ ଲାଭ କରିଅଛି ତଥାପି ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବାର ବିଷୟ ଯେ କଣ କରିବ ତାହା ମୁଁ ଜାଣେ ଏହା ତ ଅନ୍ୟମାନଙ୍କ ପ୍ରତି ସେପରି କାର୍ଯ୍ୟକୁ କରିଅଛନ୍ତି ଏହା ଆପଣ ନିମନ୍ତେ ମଧ୍ୟ ସେପରି କରିବେ ଆଉ ଆପଣମାନେ ଏହି ସ୍ଥାନର କିଛିଟା ନିକଟବର୍ତ୍ତୀ ହେବାକୁ ଯେତେବେଳେ ଅଗ୍ରସର ହେଉଥାନ୍ତି ସେତେବେଳେ ଏହାକୁ କେବଳ ବିଶ୍ୱାସ କରନ୍ତୁ ପୁଣି ଏହାକୁ ସେତେଟା ଯୋଗ୍ୟତାର ସହିତ କରିପାରିବି ସେଥିପାଇଁ ମୁଁ ଉତ୍ସୁକତା ପ୍ରକାଶ କରିଥାଏ ପୁଣି ମୋର ଭାଇଙ୍କୁ ଏଠାକୁ ଆସି ସେମାନଙ୍କୁ ଅଭିଷେକ କରିବା ନିମନ୍ତେ ଯଦି ସେପରି ଏକ ଆଗ୍ରହକୁ ନ ଦେଖାଏ ଭାଇ ନେଭିଲ ଆପଣ ସେପରି କରିବେ କି ବର୍ତ୍ତମାନ ମୁଁ ମଣ୍ଡଳୀକୁ ଅନୁରୋଧ କରିବି ଯଦି ଆପଣମାନେ ପ୍ରାର୍ଥନା କରିବା ନିମନ୍ତେ ମସ୍ତକ ଅବନତ କରିବେ ଆଉ ମନେ ରଖିଥାନ୍ତୁ ଜୁରାଫର ସେହି ତେଲକୁ ପାନ କରି ବିଗତ ସପ୍ତାହରେ ମୁଁ ଖୁବ୍ ପୀଡିତ ହୋଇ ପଡିଥିଲି ପୁଣି ସେତେବେଳେ କେହି ଜଣେ ସଜ୍ଜନ ବ୍ୟକ୍ତି ଯଦି ଆସିଥାନ୍ତେ ଆଉ ମୋ ଉପରେ ନିଜର ହାତକୁ କେବଳ ଯଦି ରଖିଦେଇଥାନ୍ତେ ତେବେ ତାଙ୍କୁ ଯାହା ଇଚ୍ଛା କରିଥାନ୍ତି ସେହି ବସ୍ତୁଟିକୁ ତାଙ୍କୁ ଦେଇଥାନ୍ତି କୌଣସି ଜଣେ ବ୍ୟକ୍ତିଙ୍କୁ ମୋର ଅତି ନିକଟ ଯଦି ଥିବାର ମୁଁ ସେତେବେଳେ ଦେଖିଥାନ୍ତି ଅର୍ଥାତ୍ ଈଶ୍ୱର ଯେବେ ମୋତେ ଆଶୀର୍ବାଦ କରିଥିଲେ ପୁଣି ସାହାଯ୍ୟ କରିଥିଲେ ବୋଲି ସଦା ବୁଝିଥାନ୍ତି ତେବେ ମୁଁ ତାହାକୁ ଖୁବ୍ ପସନ୍ଦ କରିଥାନ୍ତି ସୁତରାଂ ମୁଁ ସେତେବେଳେ ଯେପରି ଅବସ୍ଥାକୁ ଅନୁଭବ କରୁଥିଲି ଆପଣମାନେ ମଧ୍ୟ ସେପରି ଧରଣର ଅବସ୍ଥାକୁ ଏତେବେଳେ ଅନୁଭବ କରୁଅଛନ୍ତି କୌଣସି ଜଣେ ବ୍ୟକ୍ତିଙ୍କ ନିମନ୍ତେ ଆପଣମାନେ ଯେ ସେପରି କରିପାରନ୍ତି ଏହାକୁ ଅନୁଭବ କରନ୍ତୁ ଯେପରିକି ମୁଁ ମଧ୍ୟ କୌଣସି ଏକ ବ୍ୟକ୍ତି ମୋ ନିମନ୍ତେ ସେପରି କରନ୍ତୁ ବୋଲି ଅନୁଭବ କରୁଥିଲି ମୁଁ ଯେ ଉଦ୍ୟମ କରିବା ବିଷୟ ଉପରେ ଚାପ ପକାଇଥିଲି ସେପରି ମନୋବୃତ୍ତି ପାଇଁ ଈଶ୍ୱର ମୋତେ ବାରଣ କରନ୍ତୁ ମୋତେ ସବୁବେଳେ ସେପରି କରିବାକୁ ଦିଅନ୍ତୁ ମୁଁ ଥକି ଯାଇଥାଏ ନା କାହିଁକି ମୁଁ ବିଚଳିତ ଥାଏ ନା କାହିଁକି ମୁଁ ପାଦେ କିମ୍ବା ଦୁଇ ପାଦ କରି ଆଗକୁ ବଢିବାକୁ ବ୍ୟଗ୍ରତା ପ୍ରକାଶ କରିଥାଏ ନା କାହିଁକି ତଥାପି ମୋତେ ବଢିବାକୁ ଦିଅନ୍ତୁ ଯେହେତୁ ମୁଁ ତ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ପୁନର୍ବାର ସାକ୍ଷାତ କରିବାକୁ ଯାଉଅଛି ସେଠାରେ ସେହି ସୁଦୂର ଦେଶରେ ପୁଣି ସାକ୍ଷାତ କରିବାକୁ ଯାଉଅଛି ତତ୍ପରେ ଆପଣମାନେ ବୃଦ୍ଧା ମହିଳାଗଣ ପୁଣି ବୃଦ୍ଧ ବ୍ୟକ୍ତିଗଣ ନତ ହୋଇସାରିଅଛନ୍ତି କେଶ ଗୁଡାକ ଧୂସର ବର୍ଣ୍ଣ ହୋଇସାରିଅଛି ଆଉ ସେଗୁଡ଼ିକ ଝଡ଼ି ପଡି ଟାଙ୍ଗରା ହୋଇଯାଇଅଛି ଏତେବେଳେ ସେଗୁଡ଼ିକ ଏକ ଗୋଲାପର ଫୁଲ ପରି ଅଟନ୍ତି ଯାହାକି ଆପଣା କଢ଼କୁ ଖୋଲି ପକାଇଥାଏ ଆଉ ପରେ ପାଖୁଡା ଗୁଡାକୁ ଝଡ଼ାଇ ଦେଇଥାଏ ହଁ ଆପଣଙ୍କର ପାଖୁଡା ଗୁଡାକୁ ଶୁଖାଇ ଝଡ଼ାଇ ପକାଇଥାଏ ଆପଣ ତ ଠିକ ଅଭିଜ୍ଞ ରୂପେ ତାହାରି ସଦୃଶ ଖଣ୍ଡ ଖଣ୍ଡ ହୋଇ ବିଖରିତ ହେବାକୁ ଯାଉଅଛନ୍ତି ସେପରି ଆପଣମାନେ ନୁହନ୍ତି କି ତାହା ହିଁ ସତ୍ୟ କଥା ଅଟେ କେବଳ ଗୋଟିଏ ମାତ୍ର ଉଦ୍ଦେଶ୍ୟ ନିମନ୍ତେ ଆପଣମାନେ ଏକତ୍ରିତ ରୂପେ ରହିବାକୁ ଇଚ୍ଛା କରନ୍ତି ଆଉ ତାହା ତ ଈଶ୍ୱରଙ୍କ ଗୌରବକୁ ପ୍ରକାଶ କରିବା ନିମନ୍ତେ ହିଁ ଅଟେ ସୁତରାଂ ଶତ୍ରୁ ଜଣଙ୍କ ଆପଣମାନଙ୍କ କେତେବେଳେ ଜାବୁଡ଼ି ଧରି ପକାଇଅଛି ପୁଣି ଯେତେବେଳେ ପଳାୟନ କରିଅଛି ସେତେବେଳେ ବିଶ୍ୱାସ ସହିତ ଈଶ୍ୱରଙ୍କ ଶକ୍ତିଶାଳୀ ଛାଟଣୀ ସହିତ ମୁଁ ଚାଲି ଆସୁଅଛି ସେପରି ଏକ ବରଦାନ ସହିତ ଆସୁଅଛି ଯାହାକି ଈଶ୍ୱର ମୋତେ ଦାନ କରିଅଛନ୍ତି ଏହି ସ୍ଥାନରେ ତାହା ହିଁ ମୁଁ କହିଥାଏ ଯେପରି ଆପଣ ଏହାକୁ ବିଶ୍ୱାସ କରିପାରନ୍ତି ମୁଁ ଏପରି କହିଥିଲି ଯଦି ପିତର କେବଳ ଭିତରକୁ ପ୍ରବେଶ କରି ଆସନ୍ତି କିମ୍ବା ସେପରି କିଛି ଘଟଣା ଯଦି ଘଟେ ତେବେ ତାହା କେପରି କୁହନ୍ତୁ ନାହିଁ ଆପଣ ମୋ ପାଇଁ କେବଳ ପ୍ରାର୍ଥନା କରିବାର ଆବଶ୍ୟକ ରହିଅଛି କେବଳ ସେପରି ଭାବରେ ଚାଲି ଆସନ୍ତୁ ପୁଣି ଏପରି କହନ୍ତୁ ଏହି ମହିଳାଙ୍କୁ କହୁଥିବା ନାୟକ କହନ୍ତୁ ଆପଣ ସେହି ଅମୁକ ଅମୁକ ଭଉଣୀ ଅଟନ୍ତି କି ସେପରି ପଚାରନ୍ତୁ ଆପଣଙ୍କ ନାମ କଣ ଭଉଣୀ ହାୱାର୍ଡ ଅଟେ ପଚାରନ୍ତୁ ଆପଣ ଭଉଣୀ ହାୱାର୍ଡ ଅଟନ୍ତି କି ଭଉଣୀ ହାୱାର୍ଡ ଆପଣ ଜଣେ ବିଶ୍ୱାସୀ ଅଟନ୍ତି କି ଆପଣ ଜଣେ ବିଶ୍ୱାସିନୀ ଅଟନ୍ତି ଏହାକୁ ଆପଣ ବିଶ୍ୱାସ କରନ୍ତି କି ତେବେ ତ ଆପଣ ବୁଝନ୍ତୁ ପରିତ୍ରାଣ ସକଳ ପ୍ରକାର ଆଶିଷ ଗୁଡ଼ିକର ନିମନ୍ତେ ଆପଣ ଜଣେ ଯୋଗ୍ୟବନ୍ତ ଅଧିକାରିଣୀ ଅଟନ୍ତି ତେବେ ତ ମୁଁ କହିବି ଭଉଣୀ ହାୱାର୍ଡ ସକଳ ପ୍ରକାର ଉଦ୍ୟମ ଗୁଡ଼ିକ ଯଥାର୍ଥ ଅଟେ ପୁଣି ବଢି ଚାଲନ୍ତୁ ଓହୋ କିପରି ଧରଣର ମୁଁ କହିଥିଲି ମୁଁ ଚିତ୍କାର କରିବି ମୁଁ ଉଲ୍ଲସିତ ହେବି ମୁଁ ଏପରି କହିଥାଏ ହେ ପ୍ରଭୁ ଏହାକୁ ସେପରି ଭାବରେ ହେବାକୁ ହିଁ ଥିଲା ଏହାକୁ ଠିକ ସେହିପରି ଭାବରେ ହେବାକୁ ହିଁ ଥିଲା ପୁଣି ମୁଁ ଚିନ୍ତା କରିଥିଲି ହଁ ନିଶ୍ଚିତ ରୂପେ ସେପରି ହିଁ ଅଟେ ପ୍ରଜାଗଣ ଠିକ ସେହିପରି ଭାବରେ ଚିନ୍ତା କରିଥାନ୍ତି ଯେତେବେଳେ ପ୍ରାର୍ଥନା କରିବା ନିମନ୍ତେ ମୁଁ ସେମାନଙ୍କ ପାଖକୁ ଯାଇଥାଏ ସୁତରାଂ ତାହା ହିଁ ସବୁକିଛି ଅଟେ ମୁଁ ଯେ କଣ ଅର୍ଥ କରିଥାଏ ତାହାକୁ ଆପଣମାନେ ବୁଝନ୍ତି କି খুব বিলম্ব সময় পর্যন্ত মু ঠিয়া হয়ে রয়েছি পুঁ লোক হস্তরে ধরিলি আহিলি আহে প্রিয় ভৌণী তুমি এখন বিশ্বাস করব কি আহে তুমি এখন বিশ্বাস করব কি হে প্রভু হে ঈশ্বর এমনকে বিশ্বাস করা প্রস্তুত করতু বিশ্বাস করা নিমন্তে সে শক্তি দিয়ন্তু আহে দয়াপূর্বক আপনার মানে এতবে গ্রহণ করে নেবে কি তাহা তো এর পরি নুহে তহিঁর মুখ দূরে যাই তহিঁর মু দূরে যাই অছি ভৌণী হাওয়ার্ড মুহাকু সেপরি পচারি থাকে আপনার জনে বিশ্বাসিনী অটন্তি কি হ্যাঁ মু জনে বিশ্বাসিনী অটে ভৌণী হাওয়ার্ড উত্তম কথা অটে যদি আপনার জনে বিশ্বাসিনী অটন্তি ঈশ্বর যা কিছু বিষয়ক অধিকার রক্ষি অনেক এই সকল বস্তু গুড়ি আপনার হি অটে পুরো আপনার হি তাহার অধিকারিণী অটন্তি পুনি তাঁর হস্তক কেবল ধরি রাখি থাকতু দেখন্তু মু তাহা বিশ্বাস করে আপনার হস্তক তাঁক উপরে প্রদান করা দ্বারা মু ভৌণী হাওড়ঙ্ক সহিত সংযোগ স্থাপন করে থাকে যীশু এপরি কদাপি কহি নথিলে যে সেমানক নিমন্তে প্রার্থনা কর বলি হে তো কহিতলে সেমানক উপরে আপনার হস্তক থই দিও বলি তাহাই সেপরি অটে তত্ত্বে সে আরোগ্যতা লাভ করে থাকে হে তো কহিপারতি সবু কিছু বিঘ্নতার বিষয় গুড়ি ঠিক হয়ে যাব ভৌণী হাওয়ার্ড সেপরি হি কহিপারতি তবে তো আপনার সুস্থ হয়ে ঘরক ফেরি যাতে ঈশ্বর আপনার আশীর্বাদ করতু আপনার ভৌণী ভৌণী হ্যাম্পটন অটন্তি আপনার মধ্যে জন বিশ্বাসিনী অটন্তি আপনার সেপরি নুহতি কি তাঁর যা কিছু সত্তাধিকার রয়েছে সেগুড়ি আপনার হি অধিকারিণী অটন্তি ঈশ্বর আপনার সহবর্তী হয়ে রই থাকতু ভৌণী হ্যাম্পটন প্রভু আপনার সহিত থাকতু আমেন আপনার সুস্থতা লাভ করে ঘরক ফেরি যাই পারন্তি যীশু খ্রিস্ট আপনার সেতবে সুস্থতা প্রদান করন্তি আমেন
Sister Saul, may you receive what you've asked for. Be well. God will grant it to you.
Amen.
And praise the Lord. May the God will give
yes,
you.
Sir. Yes, sir. Hallelujah.
And may the Lord God give you, Gene, exactly what you asked for. Happen to you.
And in Jesus'
name. I know you.
Praise our God.
Right. You are a believer, sister.
Yes.
I know you. This is your husband. He's the one I prayed for over the phone that day. I always remember that.
Amen.
He could go to the meeting and tell us to come to the meeting and the Lord would give him to send him to the meeting.
Amen.
The prophecy, you stand for someone else. What a Christian thing it is, sister. See, he was in prophecy. So he stood for all of us. Your believer have a right to everything that God promised.
Yes.
I'm his servant.
Amen.
And by the name of Jesus Christ, I give you what you ask for.
Amen. Praise the Lord.
My brother, God bless you. It's been awfully good to you. You're a believer. I know you are. I believe that God will give you everything you ask for you are a believer. As his servant to you, my brother, in the name of Jesus Christ, I give you the desire of your heart.
Thank you, Lord.
Go and receive it.
Amen.
Sister Bruce, I know you. The little nurse at my back knew you. She used to be down there in the Motel J. J. Queen J or something like that. You stand for others. Watch your desire for the rest of the Father. For yourself tonight. Then the enemy has jerked you beyond the doctor's reach. That's what I'm coming at you. For the slingshot. And in the name of Jesus Christ, I direct the slingshot at the arrow.
That's Jesus. Thank you, Lord.
Bring you back to God. Jesus give that to you through Jesus Christ's name. Amen.
Thank you, Jesus. Praise the Lord. Thank you, Jesus.
Do you believe him? and they're hurting you in your side, low and on your left side. Do you believe that God will give it to you, sir?
Yeah.
And it's His servant. Lord, this hand perhaps has done a many hard day's work. Come here for a purpose, something to do. Give it the desire of His heart, Father, as I pray in Jesus' name that You will. Amen.
Amen.
No doubt that hurting will stop you. I'm hurting down there and you'll be all right. God bless you.
Brother. Amen.
I lift my hands and my throat. I
You are a believer.
I am.
You're a believer.
I know God dwells within.
And you're an heir to all these blessings.
I know. And I believe in your prayers, Brother Branham. I believe that God will heal me. I believe that He answers your prayers.
Thank you. Father, I bring this my sister into the line of into center of power. And I'll bring her back to you from the enemy's clutch in the name of Jesus Christ. Amen. That's just the way it will be. One operation. Oh Lord, as this young woman stands here yet in the bloom of youth, I pray for her. And a lung that would have to be taken out and should stoop the rest of her life. You are our Father.
Amen.
And I aim the fire of prayer right at her. Lord, right straight to that lung.
Amen.
I send this prayer in the name of Jesus Christ. May it strike that lung.
Amen.
In the name of Jesus
Christ. Hallelujah.
Amen.
Amen. I believe it. Thank you, Jesus.
Your sister here. Sister here. Back of your head, drawing. You are a believer and an heir to all God's blessings. Sister here.
Thank you, Jesus.
Lord, I bring her to you with this little sling that you give me. As you give David a sling to watch his father's sheep. And if an enemy coming after the sheep, he wasn't afraid. He grabbed up that little sling and went by your lions and bears. And he brought the sheep back. This is a prayer of faith. You told me if I get the people to believe and be sincere, I'll bring Sister Dirt back tonight. I snatch her from the hands of the enemy. She's your sheep. I'll bring her back to the Father.
Jesus.
In the name of Jesus Christ. Amen. Sister Lone. I have blood pressure. And you're a believer, are you, Sister Lone? I heir to all the blessings. Then, Father God, I aim this prayer tonight as from the sling of God for Sister Lone's high blood pressure. May the next time the physician takes the blood pressure, may he look at her and say, it's normal now. She'll know what it is. In the name of Jesus Christ, I give it to her.
Amen. Amen.
Yes. I wished I had my dad here tonight. I could offer prayer for him. I will for yours. I understand that.
Right.
Heavenly Father, the man that sired this boy, that is here on earth tonight because of him, and his own son desires that his father will be brought back.
Hey.
We outnumber in the world of sin, alcoholic. Oh Lord, I send this prayer with faith and strength and with all that I can throw it. This little pebble in the name of the Lord Jesus, I sling it at that devil that's caught that man
partner.
And he comes safely to the fold in Jesus' name.
Amen. Thank you, Jesus. Blessed be his name. Yes, God.
You have a desire to receive. You want to come into the land where all the promises are.
Yes, Jesus.
Now, Lord, this boy is just across the river, camped on the other side, and jarred is swelling. And there's no way for him to cross except you make a way like you did for Joshua.
Amen.
For Israel. And Father, I am asking you as your servant, let our precious brother, oh God, let him enter into this promised land, this promise. That on the other side is, I was carried the other night. May I have the privilege of grabbing him and throwing my arms around that other land, saying, my precious brother, grant it, Lord, may he receive the promise of God, the Holy Ghost. Amen.
Thank you, Jesus.
Oh, Lord, to this my gracious brother,
thank you, Jesus.
This hand has been kind to me and has good things for me that untold of. He believes and has faith. And now an enemy tries to grab this, my friend. Sugar. And he thinks that he can grab this boy. But I come after him.
Yes, glory.
I'm coming to bring back your own, Lord.
Yeah.
I'm slinging this rock with a zero faith. In the name of Jesus Christ, I strike that sugar down to your
head.
Bring back your own sheep to your fold, Father. In the name of Jesus.
Amen. Bless him, Lord.
Doctor says is the thing that kills. Each pound overweight takes a year off. To the insurance company. And she wants to live to the honor and praise of God.
Amen.
And there's no doctor can do this, Father God. It's just in your hand. And Sister Bell has been very faithful. And she's been kind and considered a trial.
Oh, amen. Bless her.
She's one you may be trials. I come far tonight, Lord. I come to meet that enemy on her. I aim with all the accuracy that I can aim with. In the name of Jesus Christ, I hurl that stone of faith at this enemy that's got her. May it scatter him and run him away from her. And she'll be able to be restored back to the shady green pastures.
Yes,
and
amen.
Still waters through Jesus Christ. Amen.
Thank you.
She'll be, Sister Bell, just going out. Sister Spencer.
Brother Ben, I love the Lord better every day I live, and I've been coming here 20 years to this place, and I've been healing just nearly everything that ever got the matter with me. You remember all the things I've been doing, and He's blessed me so much. And I love him better every day of my life. I know I'm with, right with the Lord. If this ain't the Holy Ghost I've got, I'm still on the altar for everything he's got for me. And I'm going to die on the altar. That's what I'm going to do. It. I'm going to die on the altar for Jesus. And I'll tell you what I want you to do. You don't know, it took his whole family in with him, and I want my whole family. You know I want my loved ones saved.
Your children.
And
yes,
my sir. Children.
Yes,
and
my sir.
Yes, sir. You know all you prayed for.
We are all acquainted with Sister Spencer. And know that how her and Brother Jeff are going through the rough weather's come down through the church. When I cross over the other side, it won't be toddling along like this. He'll be young, the whole Brother Jess, if I just only say, you know, that you all know how, just across the little shadow. You go back to that lovely young girl again, Brother Jess, to the young boy. God promised you. Now look, I want to give you just a little teeny bit of teaching. Since you're the last one here, I want to give, because I know this, your little boy, Charlie, he wants to be prayed for. I want to say this one thing. Did you ever read in the scripture where the Bible said this? Paul told the Roman centurion, can you hear me all right? Told the Roman when he pulled his sword to kill himself up at Philippi when he was in jail. And the earthquake shut the jail in. He said, believe on the Lord Jesus Christ, and thy and thy house shall be saved. Did you ever hear that? Thy and thy house.
Yes.
Now look, if you have faith enough for salvation for yourself, can't you also have faith enough for your house?
Amen.
God and someone will do. And Lord, I pray for Sister Spencer and Brother Spencer tonight that every child, them and their children, will all be in that glorious, happy land there, where there will be no sickness or no old age, no sorrow or disappointment. And all this little life here will fade into a nightmare that's passed by. May they receive this, and may all of her children and her husband, all of her loved ones, and all that love her and all that she loves, may they be there with her. In Jesus' name.
Thank you, Lord.
God bless you.
I'm 82
years old.
But you're getting broke down,
Daddy.
But I still do all the cooking, washing, and ironing
in the deep
house.
Just like the road is falling apart.
Yes. I'm so tired all the time. They tell me. I have a mother, my stepmother, that was 90 years old. How you feel when you get old a long time ago? She said, well, Mary, you'll be tired all the time. I'm
well, you're just ready to go to rest.
I'm just tired all the time. I need rest.
Yes, ma'am.
And I want to rest. Lord, I love you.
Just keep your faith right in you, Sister Spencer. You'll cross over.
I'm going to die. I'll be holding for Jesus'
name. Am I?
Praise God.
Praise God.
I want everything He's got for me.
And just as sure as I stand here this way with you tonight, Sister Spencer, by His grace, I'll see you and Jess across the border with us. Young and happy. You all be running home, my brother, my brother.
Yes.
I'll see you.
Amen.
Father God, this girl will have a breakdown. And she's out of reach of this.
Amen.
And only pray while hindering. But I come for her tonight. I come to you, Father. I come asking you to direct the shop that I shall find. May it be exactly zero of the crosshairs on the back. May this prayer in the name of Jesus Christ strike that nervousness and tear it to pieces. Bring back those sheep of God's pasture.
Bless you.
It just has to be.
Hallelujah.
God of heaven, grant that her six children, that she desires to be saved. She's heard that testimony of Brother Dalton, his lovely daughters. She desires her six children, Father. May she have them. May they be her in that land where they're safely protected and sheltered by the blood of Jesus Christ. Amen. May you have them, sister, my prayer. There's nothing hard that can help it. They give them a little stuff that like a or something like an acetylene. It's a cortisone, they call it, and that kills you on them. It carries your blood. So, but look, see that the arthritis is like the lion to grab the sheep and run way away. Now, what would a little slingshot do? Ooh my, there's a big roaring lion of a lamb. And he loves the lamb, so he's run off with the lamb. But David took the slingshot and went after him.
Amen.
See, now watch. Yes, Thanatos. F-A-I-T-H. Yeah. Himself. I-N. The sling was in his hand. J-N-S-U-S.
Nah.
He's a dead shot. Something has to happen. Let's go after that arthritis tonight. By this prayer, may God give us.
Amen. Jesus.
She wants to be that God's
name? No, she didn't say.
You wanted to be that God's. Thank you, sister. Not because of that's what it is, because if that was in the Bible for Father, Son, and Holy Ghost, I believe that. I'd stay right with it. I wouldn't want to be any different. I'm going to be responsible for that. You see. Now, God said just the way that said it. Not to be different, but to be honest. Now, Father, we come for her love.
Yes, Jesus.
It's got arthritis, and here she wants her to be baptized in the name of the Lord Jesus. For that is the entrance. That's the open gate. That's where Joshua opened up one path that crossed over into the promised land. There was no two or three places opened up. There was just one.
Yes.
Peter, on the day of Pentecost, when the church was first inaugurated, opened up a path. Said, repent, every one of you, and be baptized in the name of Jesus Christ.
Yes, amen.
Never did they vary from that same path. Each one crossed into the promised land. Some of them were trying to get across way down at another ford. And Paul said to them, unto what was you baptized? Where are you trying to cross at? And they said, down here where John was. He said, well, John only pointed to the time and the place. And then when they heard this, they were baptized at the right ford. And they went across and received the Holy Spirit from him. Grant to our sister and her loved one in the name of Jesus Christ.
Amen.
Brother Lyon?
He was a really quite sweet
young man. Come on. Yeah.
What, you remember up there when you
is it over now?
Yes, it is.
God bless you. You're on the road to the promised land now. How many of you remember just before this ministry was confirmed to me and me being fishing with a man one day down to a river, a lake, and I catch some little fishes and the Holy Spirit came up on me. This man is a Jehovah Witness. Was. His brother's here somewhere, thanks Woods. He's in here somewhere, which is my neighbor. This is Lyon. And these people were Jehovah Witness. And they said one day when we was fishing down there after this boy got converted, I told him there was something in his life, Mark, what taking place and all about it, which he just now told me, and just now got it out of his life. That's right, whatever it was. It's exactly right. His father was the one that was a reader. Is that good today? And he and his wife both was baptized. Jehovah's Witnesses in the name of Jesus Christ here in the pool. And this man was sitting by him, my brother. Banks, where are you? Is he inside?
Right back in the corner.
Back in the corner, yes. And we were fishing. And brother, my little boy had killed, I thought he killed a kitten a few days before. That little old mother cat had a bunch of little kittens and he picked it up and dropped it. And I thought, and I said, the Lord is going to raise a little life the day before. Is that right, Mom? Setting up in a cove. And I said, that's thus saith the Lord. And we fished all night and caught nothing. The next morning, we were fishing back in a little cove for some bluegill, that small fish. And Brother Lyle had a big pole, and he let a little bluegill swallow it, the big hook he had. So when he pulled it out, the little string was all the way down, the big hook in the little bluegill's belly. And when he pulled it out, he just had to pull the entrails and everything else out of the little bluegill. Gills and this poor old lot, cause a big hook had got caught down in the fish's belly. And when he did, he threw it out on the water, and it just quivered four or five times, and that was it, because his entrails and gills was hanging out of his mouth. And he floated around there for about a half hour. Floated back up into the bushes, and I was sitting there fishing. And all of a sudden, the Holy Spirit comes and said, "Speak to that fish." I said, "Little fishy, Jesus Christ gives you your life again." And that little fish laying dead on the water turned over on his side and went out into the water. Brother Lyle, Brother Wood, you said in present. Brother Lyle said, "Brother Brandon, that meant for me, because I said to the little..." I can tell him what he said. He said, when he pulled the entrails out of him, he threw him out there, he said, "You shot your last one." It was like that. No doubt, he said, it meant me. And I said, "No, Brother Lyle, that wasn't it." Brother Banks back there said, "How many people in this world, how many thousands would love to be standing where we're standing right now to see the power of God come down and perform something like that?" In other words, we all felt like Peter did. "It's good to be here. Let's build three tabernacles." That's right. Now, Brother Lyle, you're in line with the Holy Spirit. You've left Egypt. The garlic cots and the filth of the world is left behind. You're standing down to the Jordan bank now, just across Shiloh. May God take you over. Almighty God, here's your trophy. He sure was in an awful fix, Lord. But my heart went for him. Our prayers have struck the very killing blow yonder. The very thing that held him has gone from him. It's been smashed. And now he's walking down to the Jordan. Take him to the promised land. Lord, and seal him among the people.
Yes.
But on that glorious day when we shall meet down there, may I feel the embrace of his arms screaming, "My precious brother,
amen.
I can hold him." Friends, ain't so long with him, Lord, will you? Papa, Mama, and all of them. Sister, and all that great family.
Yes.
May we all meet under, Lord. May every one of them be filled with the Holy Ghost. I pray in Jesus' name. Amen. You will receive it, brother. God bless you, brother. Yes, brother. There's someone dying on a long distance call, and I'll turn the service to Brother Neville. Won't.
Great and wonderful day in the Lord. God has done some wonderful things for us today. My expectations are fully met. Let us stand together to our feet. Remember the service then Wednesday night. Be praying much, all dissatisfied, uncertain hearts, be much in contact with God. The time is at hand.
Yes.
Now is the time. Today is the day of salvation. God bless each and every one of you visitors and people from distances. Our prayer is that God shall give you journeying mercy back to your places of abode. Nice to have had you with us. And pray for us as you go that the Lord will bless in this place too. Our Heavenly Father, as your servant has come tonight to do the office work of thy servant and prophet, standing in between the gap, making up the hedge, coming to us with the burning passion of thy servant as baptized with the Holy Ghost and given the office of prophet to speak to this generation.
Yes.
Help us today and tonight to receive the message that comes to us, Lord, the exhortation to be prepared. Bless each and every one that goes from the doors of this building tonight. May the sickness that's upon us that we know nothing about, may your blessed grace and power preserve and protect and heal us and keep us. until that time when you're ready to transfer us to the other side. Bless all the discouraged and disappointed, the fearful, and those who are weak. God, we pray tonight for a special visitation, Holy Ghost benediction, to rest upon each wayfarer, each pilgrim, each stranger in our gates, each one who goes out the door tonight. May that veil covering of blood from the cross of Calvary sufficiently cover and provide. Heal us when we're sick. Keep us by thy mighty power. Anoint us for service. Let us walk in love before thee all the days of our life. And we'll praise thee for this, for we ask it in Jesus Christ's name and for his sake. Amen. And God bless you. And we're happy to have had you. Shake hands with one another.
So we sent a rock of faith. There's a name for me. So I sent prayer after him. In the name of Jesus Christ. The land go down and the cross of the dead bones of Jesus Christ. Oh, breath, oh, pulse, the respiration, and the high settings of the cross of the
dead. Jesus leading the way there with the prayer.
This is still open?
Yes.
Can I move your attention? Went up with a man of vengeance, a preacher, up in Indiana, was preaching, dropped down the pulpit just about an hour ago. While he was preaching, fell forward and died in the pulpit. A noted evangelist, preaching up here in Indiana, the pastor just called me. He died while preaching under the anointing of the Spirit, fell forward, his eyes set, his respiration left him, he's pronounced dead, been laying dead for an hour, and something told him to call the church and have me pray. So I sent prayer to bring him back in the name of the Lord Jesus.
Amen.
May you join with me by faith that it won't miss the target.
Amen.
And touch it and bring it back. Thank you.
Praise God.
God be with you. I'll see you Wednesday night. You people from Georgia and around, bye-bye. God be with you. Brother Pat.
We got some fire seats lined up. Are you having to be bums and trees
on it?
She's been a wonderful. Mine. They got a special place for the old mines across the river. As you know this morning, the building and all that. It was so beautiful. Looking real good, Sister Hannah. God bless you and your husband and your children. Bye, honey. God bless you,
honey. I can't tell you how much it's nice to go in and worship me with you today.
Thank you, sir. Thank you. I'm so glad you were here. Enjoy being with you and worshiping with you, too.